ଭଗବାନଙ୍କର ଦୁଇଟି ଲୀଳା ରହିଛି। ଗୋଟିଏ ଲୀଳା ଅନାଦି କାଳରୁ ତାଙ୍କର ଗୋଲକ ବୃନ୍ଦାବନ ଭଗବାନଙ୍କର ଯୋଡ଼ା ଧାମ ଗୋଲକ ଏବ ନିବସତି ଅଖିଲାତ୍ମ ଭୂତ ଗୋବିନ୍ଦମ ଆଦି ପୁରୁଷମ ତମହଂ ଭଜାମି। ଭଗବାନଙ୍କର ବ୍ରହ୍ମାଜୀ ଭଗବାନଙ୍କୁ ଧ୍ୟାନ କରିକି ଜାଣିଥିଲେ ଭଗବାନଙ୍କର ଧାମ କେଉଁଠି। ବ୍ରହ୍ମ ସଙ୍ଗୀତରେ ତାର ସୂଚନା ରହିଛି। ଯଦି କି ଗୀତା ପଢ଼ିବେ ଭାଗବତ ପଢ଼ିବେ ସେ କହିବେ କୃଷ୍ଣଙ୍କର କେଉଁଠି, କୃଷ୍ଣଙ୍କର ଧାମ କେଉଁଠି। ସେତେବେଳେ ମହାପ୍ରଭୁ ଯେତେବେଳେ ଦାକ୍ଷାତ୍ୟ ଗମନ କରିଥିଲେ ଏବଂ ବ୍ରହ୍ମ ସଙ୍ଗୀତା ପ୍ରାପ୍ତ ହେଲେ ବହୁତ ଆଦର ତାକୁ ଧରିକି ଆସିଲେ। କାହିଁକି ଯେତେ ସିଦ୍ଧାନ୍ତ ରହିଛି ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ସମସ୍ତ ସିଦ୍ଧାନ୍ତ ଆମେ ପାଇବା ବ୍ରହ୍ମ ସଙ୍ଗୀତରୁ। ବ୍ରହ୍ମାଜୀ ବହୁ ବର୍ଷ ଧ୍ୟାନ କଲା ପରେ, କାରଣ ଭଗବାନ ହେଉଛନ୍ତି ଅଦ୍ୱୈତ ବସ୍ତୁ, ଅଦ୍ୱୈତ ତତ୍ତ୍ୱ ଶୁଣିବା, ଅଦ୍ୱୈତ ତତ୍ତ୍ୱ ଅର୍ଥ କ'ଣ, ଅଦ୍ୱୈତ ଶବ୍ଦ ଅର୍ଥ କ'ଣ, ଜୀବ ଗୋସ୍ୱାମୀ କହିଛନ୍ତି। ତାଙ୍କୁ ଆମେ ଜାଣିପାରିବାନି, ସିଏ ଯେତେବେଳେ ଜଣେଇବେ, ସିଏ ଯାହାଙ୍କୁ ଭକ୍ତି ବଳରେ, ଯାହାଙ୍କର ଭକ୍ତି ବଳରେ ସମର୍ପଣ କଲେ, ଯାହା ନିକଟରେ ପ୍ରକାଶ ହେବେ, ତାଙ୍କୁ ସେ ଜାଣିପାରିବ। ଆମେ କେବଳ ଶାସ୍ତ୍ର ଶ୍ରଦ୍ଧା ଦ୍ୱାରା ଆମେ କିଛି ଭଜନ ସାଧନ କରି ଭଗବାନଙ୍କର ଜଣେ ସାଧାରଣ ଭକ୍ତ ହୋଇକି ଆମେ କେବେ କହିପାରିବାନି ଯେ ମୁଁ ଭଗବାନଙ୍କୁ ଜାଣେ ବୋଲି। ଭଗବାନ ମନା କରିଛନ୍ତି ମୋତେ କେହି ଜାଣନ୍ତି, ନ ମେ ବି ଦୁସୁର ଗଣା ପ୍ରଭୁଙ୍ଗ ମହାଶୟା ଅହଂ ଆଦି ଦୀବାନ ମହର୍ଷିଣାମ ସର୍ବ। ମୁଁ ସମସ୍ତଙ୍କର ଆଦି ଯେହେତୁ ମୋତେ କେହି ଜାଣନ୍ତିନି, ମୋ ବିଷୟରେ କେହି ଜାଣନ୍ତିନି, ଅହଂ ଆଦି ଦୀବାନ ମହର୍ଷିଣାମ ସର୍ବଶ। ଦେବତାମାନଙ୍କ ପୂର୍ବରୁ ଯେଉଁ ଋଷିମାନେ ଥିଲେ, ଚତୁର୍ଶନକାଦି ଥିଲେ, ଏମାନଙ୍କର ଆଦି ମଧ୍ୟ ମୁଁ, ମୋତେ କେହି ଜାଣନ୍ତିନି, ମୁଁ ସମସ୍ତଙ୍କୁ ଜାଣେ। ବେଦହଂସ ମତିତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାତୁ ବିଦାବଶ। ଭଗବାନ ଯଦିଓ ସର୍ବତ୍ର ଅଛନ୍ତି, ପ୍ରତ୍ୟେକ ପରମାଣୁରେ, ଅଣୁରେ, ପରମାଣୁରେ, ପ୍ରତ୍ୟେକ ଜୀବ ଅନ୍ତର ଅଛନ୍ତି, କିନ୍ତୁ ତାଙ୍କ ଶକ୍ତିରେ ସବୁ କାର୍ଯ୍ୟ ହେଉଛି, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଆମେ ଜାଣିପାରିବାନି, ସେମାନେ ନ ଜଣେଇବେ। କେବଳ ଭକ୍ତିରେ ସେ ଗମ୍ୟ ହୁଅନ୍ତି, ଯେଉଁମାନେ ଶୁଦ୍ଧ ଭକ୍ତି ଆଚରଣ କରିବେ, ଯେଉଁମାନେ ତାଙ୍କର ଶରଣାଗତ ହେବେ, ସେ ସେଇ ହିସାବରେ ପ୍ରକାଶିତ କରିବେ ଭଗବାନଙ୍କୁ। କିଏ କିଭଳି ଜାଣେ, ଯିଏ ଯେତିକି ଭଗବାନଙ୍କ ପାଖରେ ଶରଣାଗତ ହୋଇଛନ୍ତି, ଯାହାର ଯେତେ ପାଠ ଶରଣାଗତ ଭାବ ରହିଛି, ସେ ସେତିକି ପରସେଣ୍ଟ ଭଗବାନଙ୍କୁ ଜାଣିଛି। ଯିଏ 30% ଶରଣାଗତ ହେଇଛି, ସେ 30% ଜାଣିପାରିବ। ଯିଏ 40% ଶରଣାଗତ ହେଇଛି, ସେ 40% ଜାଣିବ। ଯିଏ 100% ଶରଣାଗତ ହେଇଛି, ଭଗବାନ ତା ପାଖରେ 100% ମ୍ୟାନିଫେଷ୍ଟେଡ୍, ପ୍ରକାଶିତ, ସତ୍ ପ୍ରସିଦ୍ଧ ପ୍ରତିଶତ ପ୍ରକାଶିତ। ଭଗବାନ ଜ୍ଞାନର ଗମ୍ୟ ନୁହନ୍ତି, କି ଜ୍ଞାନ ଦ୍ୱାରା ଯେ ଭଗବାନଙ୍କୁ ଜାଣିଦେବ, ବହୁ ନ ଶ୍ରୁତି ନ ବହୁ ଶାସ୍ତ୍ର ଅଧ୍ୟୟନ କରିକି ଜାଣିଦେବ, ବହୁ ପ୍ରବଚନ ଦ୍ୱାରା ଜାଣିଦେବ, ନାହିଁ। ଭଗବାନ କେବଳ ନିଜେ ପ୍ରକାଶିତ ହୁଅନ୍ତି, ସେ ସ୍ୱୟଂ ପ୍ରକାଶିତ ବସ୍ତୁ, ତାଙ୍କୁ କେହି ପ୍ରକାଶ କରିପାରିବେ ନାହିଁ। ସେ ଯେମିତି କୃଷ୍ଣ, ଭଗବାନ ଶ୍ରୀକୃଷ୍ଣ, ତାଙ୍କର ଦୁଇଟି ଧାମ ଅଛି, ଯାହା ମୁଁ ଶୁଣୁଥିଲି, ଆମେ ଶୁଣୁଥିଲେ ବ୍ରହ୍ମ ସଙ୍ଗୀତରେ। ଭଗବାନ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆଣିଥିଲେ ବ୍ରହ୍ମ ସଙ୍ଗୀତକୁ, ସେ ଭକ୍ତମାନଙ୍କୁ କହିଥିଲେ, ସେଥିପାଇଁ ପ୍ରଭୁପାଦ କହିଛନ୍ତି ବ୍ରହ୍ମ ସଙ୍ଗୀତ ପାଠ କରିବ। ଛୋଟ ପିଲାକୁ ପଛକୁ ନେଇକି ତାକୁ ପଚାରିନି, ଛୋଟ ପିଲା ସେ କ'ଣ ବ୍ରହ୍ମ ସଙ୍ଗୀତକୁ ପ୍ରଭୁପାଦ କହୁଥିଲେ ତୁମେ ପାଠ କର, କାରଣ ସେଥିରେ ବ୍ରହ୍ମ ସଙ୍ଗୀତାର ସିଦ୍ଧାନ୍ତ, ବିଲ୍ୱମଙ୍ଗଳ ଠାକୁରଙ୍କ ରସ, ଆମର ହେଲା ଗୌଡ଼ୀୟ ସିଦ୍ଧାନ୍ତର ମୂଳଦୁଆ ଦୁଇଟା, ବା ଗୌଡ଼ୀୟ ଫିଲୋସଫି, ଗୌଡ଼ୀୟ ଦର୍ଶନର ଦୁଇଟା ହେଲା ମୂଳଦୁଆ। ଆମର ଯେଉଁ ରସ ଅଛି ଭଗବାନଙ୍କୁ ଆମେ ଯେଉଁ ଭଲ ପାଉଛେ, କାରଣ ଭକ୍ତିମାନେ ଗୋଟେ ଭଗବାନଙ୍କୁ ଭଲ ପାଇବା, ଯେମିତି ଗତକାଲି ଗଲା ନା, କେତେ ପୂର୍ବେ ଗଲା ଆମର ଅଗଷ୍ଟ 15 ନା କ'ଣ ଗଲା, ସେମାନେ ଦେଶଭକ୍ତ, ସେମାନେ ଦେଶକୁ ଭଲ ପାଉଛନ୍ତି, ସେଥିପାଇଁ ସେମାନେ ଦେଶ ପାଇଁ ସ୍ଲୋଗାନ ଦେଉଛନ୍ତି, ଦେଶର ସୈନିକ ସଜ୍ଜା ସୈନିକମାନେ ଆସୁଛନ୍ତି, ସେମାନେ ପ୍ୟାରେଡ୍ କରୁଛନ୍ତି, ସେମାନେ ଦେଶଭକ୍ତ, ଦେଶ ପାଇଁ ସେମାନେ କିଛି କରୁଛନ୍ତି। ସବୁ ପ୍ରକାର ଲୋକ ରହିବେ, ଯେ ଦେଶଭକ୍ତ ସେ ଦେଶଭକ୍ତି କରୁ, ଜାତିର ଭକ୍ତ ସେ ଜାତିର କାର୍ଯ୍ୟ କରୁ, ଆଉ ଯିଏ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ ସେ ଭଗବାନଙ୍କ ଭକ୍ତି କରୁ। ଆମର ଲକ୍ଷ୍ୟ, ଆମେ ଯେଉଁମାନେ ଭଗବାନଙ୍କ ପାଖକୁ ଆସୁଛେ, ଆମେ ଦେଶଭକ୍ତ ନୁହଁ, ଆମେ ଜାତି ଭକ୍ତ ନୁହଁ, ଆମେ କୃଷ୍ଣଙ୍କର ଭକ୍ତ। ତେଣୁ ଯିଏ କୃଷ୍ଣଙ୍କର ଭକ୍ତ ସେ ସମସ୍ତଙ୍କର ଭକ୍ତ, ତେଣୁ ଆମର ଯୋଉ ଫିଲୋସଫି ଦର୍ଶନ ରହିଛି, ଆମର ଗୋଟେ ରସ ରହିଛି, ଭଗବାନଙ୍କୁ ସଜେଇବା, ଭଗବାନଙ୍କୁ ଖାଇବାକୁ ଦେବା, ଭଗବାନଙ୍କର ଯଦି ପ୍ରୀତିବିଧାନରେ ତିନିଟା ଜିନିଷ ବିଶେଷ କରି ଲାଗେ, ଭଗବାନଙ୍କ ଆଗରେ ନୃତ୍ୟ କରିବା, କୀର୍ତ୍ତନ କରିବା। ଆମର ଯୋଉ ସିଦ୍ଧାନ୍ତ ଗୁଡ଼ିକ ଆସୁଛନ୍ତି ବିଲ୍ଲମଙ୍ଗଳ ଠାକୁରଙ୍କର ସିଦ୍ଧାନ୍ତ ହିସାବରେ, କରୁଣାମୃତରେ, କୃଷ୍ଣ କରୁଣାମୃତ, ଆମେ ସେଇ ରସ ହିସାବରେ ସାଧନ କରୁଛୁ। ଲୋକମାନେ କ'ଣ କହିବେ, ଆମେ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତି କରୁନେ, ଲୋକମାନଙ୍କୁ ଆମେ ସନ୍ତୁଷ୍ଟ କରିପାରିବାନି, ତାଙ୍କ ବିଚାର ହିସାବରେ ଆମେ ଚାଲିପାରିବାନି, ତାଙ୍କୁ ଯାହା ଭଲ ଲାଗେ ଆମେ କହିଲେ ଆମର ଭକ୍ତି ହବନି, ଆମେ ଲୋକ ପ୍ରସନ୍ନ ପାଇଁ ଭଗବାନଙ୍କର ଭକ୍ତ ହେଇନି, ଆମେ କୃଷ୍ଣଙ୍କ ପ୍ରସନ୍ନ ପାଇଁ ହେଇଛେ। ଆଉ କୃଷ୍ଣ ଖୁସି ହେଇଗଲେ ଲୋକମାନେ ଅଟୋମେଟିକ ଖୁସି ହେଇଯିବେ। ପ୍ରଭୁପାଦ ଯାଇନଥିଲେ ଲୋକମାନଙ୍କୁ ଖୁସି କରିବା ପାଇଁ, ପ୍ରଭୁପାଦ ଯାଇଥିଲେ କୃଷ୍ଣଙ୍କୁ ଖୁସି କରିବା ପାଇଁ, ସେଥିପାଇଁ ଅଟୋମେଟିକ ସମସ୍ତେ ଖୁସି ହେଇଗଲେ। ଆମର ଉଦ୍ଦେଶ୍ୟ ନୁହେଁ ଅନ୍ୟ ଜଣଙ୍କୁ ଖୁସି କରି ତା ନିକଟରୁ ସମ୍ମାନ ଆଣିବା, ଆମର ଉଦ୍ଦେଶ୍ୟ ହେଉଛି କୃଷ୍ଣଙ୍କୁ କେମିତି ଭଲ ପାଇବା, କୃଷ୍ଣଙ୍କୁ ସୁଖ ଦେବା, ଆମର ଲକ୍ଷ୍ୟ ଏଇଟା। ଆମର ରସ ଯୋଉ ରହିଛି, ଆମର ରସ ହେଲା କଣ, କୀର୍ତ୍ତନ, ଶ୍ରବଣ କୀର୍ତ୍ତନ, କୀର୍ତ୍ତନ ଯେମିତି କଥା, ଗୋଟେ କୀର୍ତ୍ତନ ନାମ କୀର୍ତ୍ତନ ଆଉ ନୃତ୍ୟ ଆଉ ଭଗବାନଙ୍କୁ ଶୃଙ୍ଗାର କରିବା, ଭଗବାନଙ୍କୁ ସଜେଇବା ଆଉ ଭଗବାନ ଖାଇବାକୁ ଦେବା, ଏଇଟା ଗୋଟେ ରସ। ଆମର ଭକ୍ତିର ରସ ହେଉଛି ତିନିଟା, ନୃତ୍ୟ କରିବା, କୀର୍ତ୍ତନ କରିବା, କଥା ଶୁଣିବା, ଭଗବାନଙ୍କୁ ରୋଷେଇ କରିଦେବା, ଭଗବାନଙ୍କୁ ଶୃଙ୍ଗାର କରିବା, ଏଇଟା ହେଉଛି ଆମର ରସ। ଏଇଟା କେଉଁ ରସ, ଏଇଟା ଗୋପୀମାନଙ୍କର ରସ। ଗୋପୀମାନେ କେଉଁ ଶାସ୍ତ୍ରରେ ଅଧ୍ୟୟନ କରୁନଥିଲେ, ଗୋପୀମାନେ କେଉଁଠି ଆଖି ବୁଝିକି ବସିନଥିଲେ, ଗୋପୀମାନେ କେଉଁଠି ମାଳା ଧରିନଥିଲେ। ଆମର ଭକ୍ତି ନାହିଁ ବୋଲି ହିଁ ଆମେ ଏଇଟା କରିବାକୁ ପଡ଼ୁଛି, ଆମ ହୃଦୟକୁ ଶୁଦ୍ଧ କରିବାକୁ ପଡ଼ୁଛି। ତାଙ୍କର କାମ ହେଲା କେବଳ କି ଭଗବାନ କୃଷ୍ଣଙ୍କ ପାଇଁ କେବଳ କୃଷ୍ଣଙ୍କୁ ସଜେଇବା। ଦେଖୁନାହାନ୍ତି ଆମର ସେ ପଦ ଲେଖିନାହାନ୍ତି, ଗାନ୍ଥିଆ ମାଲତି ମାଲା ଦିବ ଦୁହାର ଗଲେ, ଗାନ୍ଥିଆ ମାଲତି ମାଲା ଦିବ ଦୁହାର ଗାନ୍ଥିଆ ମାଲତି ମାଲା ଦିବ ଦୁହାର ଗଲେ, ଅଧରେ ତୁନିଆ ଦିବ ଦିବ କର୍ପୂର ତାଙ୍ଗୁ। ଆମର ରସ ହେଉଛି ଯେତେ ଭଲ ଜିନିଷ ଭଗବାନଙ୍କର, ଯେମିତି ଗାନ୍ଥିଆ ମାଲତି, ବର୍ତ୍ତମାନ ମାଳତୀ ଫୁଲ ନା ବର୍ଷା ଋତୁରେ ମାଳତୀ ଫୁଲ, ମାଳତୀ ଫୁଲ, କର୍ପୂର ତାମ୍ବୁଲ, ଭଗବାନଙ୍କର ମୁଁ ତାମ୍ବୁଲ, ଇଏ ରସ ଆମର କୃଷ୍ଣଙ୍କୁ ଯୋଉ ସୁଖ ଦେବାର ବାସନା ଗୋପୀମାନଙ୍କ ତର ଅଛି। ଗୋପୀମାନେ ନୃତ୍ୟ କରନ୍ତି, କୀର୍ତ୍ତନ କରନ୍ତି, ଭଗବାନ ପାଇଁ, କୃଷ୍ଣଙ୍କ ପାଇଁ ଭୋଗ, ଶ୍ୟାମ ସୁନ୍ଦରଙ୍କ ପାଇଁ ଭୋଗ ତିଆରି କରନ୍ତି, ଯାହା ଯାହା ବିଭିନ୍ନ ବିଭିନ୍ନ ପ୍ରକାର ପିଷ୍ଟକ ମିଷ୍ଟକ ବିଭିନ୍ନ ବ୍ୟଞ୍ଜନ ଆଉ ବିଭିନ୍ନ ବେଶ କରନ୍ତି, ବିଭିନ୍ନ ବେଶ କରନ୍ତି, ବହୁତ ପ୍ରକାର ବେଶ। ଠିକ ଅଛି, ତୁମେ ବସ, ତୁମେ ପରେ ଅଭିଷେକ ବେଳେ ତୁମେ ବସିବ, ତୁମେ ଯ ଆଉ କୃଷ୍ଣଙ୍କ ସୁଖ ପାଇଁ ସବୁ କରନ୍ତୁ। ଆମର ଯୋଉ ରହିଲା ସିଦ୍ଧାନ୍ତ, ଗୋଟିଏ ସିଦ୍ଧାନ୍ତ ରହିଲା, ରସ ରହିଲା ବିଲ୍ଲମଙ୍ଗଳ ଠାକୁରଙ୍କର ଗ୍ରନ୍ଥରେ, ଏବଂ ସିଦ୍ଧାନ୍ତ ରହିଲା ବ୍ରହ୍ମ ସଂଗୀତାରେ। ତେଣୁ ବ୍ରହ୍ମ ସଂଗୀତାରେ ଯୋଉ ଗୋଲକ ଅଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କର, ଯୋଉ ଗୋଲକ ଧାମ, ପ୍ରଥମରେ ଏ କଥା କହୁଥିଲେ ଭଗବାନ ଏ ଜୀବ ପାଇଁ କୃପା କରିବା ପାଇଁ ଗୋଟିଏ ଲୀଳାକୁ ଆଉ ଗୋଟେ ଜାଗାରେ ପ୍ରକାଶ କରୁଛନ୍ତି। ଦୁଇଟା ଲୀଳା ଭଗବାନଙ୍କର, ଗୋଟେ ପ୍ରକଟ ଆଉ ଗୋଟେ ହେଉଛି ଅପ୍ରକଟ। ଏଇ ଯୋଉ ଲୀଳା ଏଠି ଏଠି ଆମର ଭଗବାନ ପ୍ରକାଶ କଲେ ବୃନ୍ଦାବନରେ, ଯେତେବେଳେ ପ୍ରଭୁ ଆସିବେ ଏଠି ଭାରତ ବର୍ଷରେ ବୃନ୍ଦାବନ ଆସିବେ, ଠିକ ଅଛି ତୁମେ ଆସନି, ଏଇ ତୁମେ ଯାଅ ଯାଅ ସେଣେ ଯାଅ, କଥା କହିଲା ବେଳେ ନାହିଁ ପରେ ତୁମେ ଅଭିଷେକ ଆସିବ, ଯାଅ ସେଣେ ବୋଲ। ଗୋଲକରେ ଯେତେବେଳେ ଭଗବାନ ଲୀଳା କରନ୍ତି, ଗୋଲକରେ ଯେଉଁ ଲୀଳା ସେ ହେଉଛି ଅପ୍ରକଟ ଲୀଳା। ଅପ୍ରକଟ ଲୀଳା ମାନେ ସେ ଆଲାତ ଚକ୍ର ପାଇ ଚାଲିଛି। ମୁଁ ଆଜି ବେଶୀ ମହାପ୍ରଭୁଙ୍କର ଲୀଳା, ମହାପ୍ରଭୁଙ୍କ ସିଦ୍ଧାନ୍ତ, କୃଷ୍ଣଙ୍କ, କୃଷ୍ଣ କଣ, କୃଷ୍ଣ କେମିତି ଆମେ ପାଇବା, ସେ ବିଷୟରେ ଆଲୋଚନା କରିବା। ମହାପ୍ରଭୁ କୃଷ୍ଣଙ୍କର ଅପ୍ରକଟ ଲୀଳାକୁ ଆଲୋକ ଚକ୍ର ବୋଲି କହିଛନ୍ତି। ଆଲୋକ ଚକ୍ର ଯେମିତି ଘୁରୁଛି ଅପ୍ରକଟ ଲୀଳା ସେଭଳି ଚାଲିଛି, ତାକୁ କୁହାଯାଏ ନିତ୍ୟ ଲୀଳା। ନରୋତ୍ତମ ଦାସ କହେ ନିତ୍ୟ ଲୀଳା ସୁଖମୟ। ନିତ୍ୟ ଲୀଳା ଏତେ ସୁଖ ଅନାଦିକାଳରୁ ଚାଲିଛି ଆଜି ପର୍ଯ୍ୟନ୍ତ। ଏ ସୃଷ୍ଟି ଏଇ ସୃଷ୍ଟି ନାହିଁ, ଏଇଭଳି କେତେ ସୃଷ୍ଟି ପ୍ରଳୟ ହେଲେ ବି ଗୋଲୋକ ବୃନ୍ଦାବନ ତ ପ୍ରଳୟ ହୁଏ ନା, ସେ ଲୀଳାଟା ସବୁବେଳେ ଚାଲିଛି। ଆଲୋକ ଚକ୍ର ମାନେ ଦେଖିଥିବେ ବିବାହ ବେଳେ ଝୁଲଣ ଉତ୍ସବ ବେଳେ ସବୁବେଳେ ବେଳେ ଗୋଟେ ବାଉଁଶରେ ଗୋଟେ ଲାଗିଥିବ ଗୋଟେ ଲୁହା, ତା ଦେହରେ ଗୋଟେ ବାଣ ଘୁରେ, ଗୋଟେ ବାଣଟା ଘୁରୁଥିବ, ତାକୁ କ'ଣ ଗୋଟେ ବାଣ କୁହନ୍ତି ଓଡ଼ିଆରେ, ଚକ୍ରି ବାଣ କୁହନ୍ତି। ସେଥିରୁ ଦେଖିବେ ଆଲୋକ ରାଶି ବାହାରୁଛି, ତାର ଆରମ୍ଭଟା କେଉଁଠି କିଏ କହିବ? ସେତେବେଳେ ଘୁରିବାଟା ଷ୍ଟାର୍ଟ କରିଦେବ, ଅଗ୍ନିଟା ଲଗେଇଦେବ, ତା ଆରମ୍ଭଟା କିଏ କହିପାରିବ? ଶେଷଟା କିଏ କହିପାରିବ? ଆଚ୍ଛା ତା ଦେହରୁ କେତେ କିରଣ ବାହାରୁଛି କିଏ କହିପାରିବ? ସେଠୁ ଆଲୋକ ଚକ୍ର କୁହାଯାଏ। ତେଣୁ ଏଇ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ଗୋଲୋକ ବୃନ୍ଦାବନରେ ସେଭଳି ଚାଲିଛି। କି ଭାବିବା ଉଚିତ ନା, ଆମେ ଅନନ୍ତ ଜୀବ, ଆମେ ପଳେଇଗଲା ପରେ ସେଠି କୃଷ୍ଣ ତ ଜଣେ, ସେ ଅନନ୍ତ ଜୀବ କେମିତି ଆନନ୍ଦ ଦେବେ ନା? ସେଠି କୃଷ୍ଣ ବି ପ୍ରତି ଭକ୍ତଙ୍କ ପାଖରେ ବି କୃଷ୍ଣ ଏକ, କିନ୍ତୁ ପ୍ରତି ଭକ୍ତ ଅନୁଭବ କରନ୍ତି କୃଷ୍ଣ ମୋ ପାଖରେ ଅଛି। ସେଠି ସବୁ ଅଚିନ୍ତ୍ୟ ଶକ୍ତିର ହୁଏ। ଅଚିନ୍ତ୍ୟ ଶକ୍ତି ମାନେ ଆମ ବୁଦ୍ଧି ଯୋଉଟା କାମ କରିବନି, ଆମ ବୁଦ୍ଧି ତିନି ଗୁଣ ଭିତରେ କାମ କରୁଛି, ଗୋଲୋକ ବୃନ୍ଦାବନ କିଛି କାମ କରିବନି। ସେ ଅପ୍ରକଟ ଲୀଳା, ସେ ଅପ୍ରକଟ ଲୀଳାକୁ ଏଠି ପ୍ରକଟ କରାଇଲେ। ସେଥିପାଇଁ ଏଠି ଜନ୍ମାଷ୍ଟମୀ ଆମେ କହୁଛେ, କୁହନ୍ତି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଜନ୍ମ ମହୋତ୍ସବ। ସେଠି ଜନ୍ମ ନାହିଁ, ସେ ଆଲୋକ ଅନାଦି କାଳରେ ଅଛନ୍ତି। ଅନାଦି ଆଦି ଗୋବିନ୍ଦମ ସର୍ବ କାରଣ କାରଣମ ଈଶ୍ୱର ପରମ କୃଷ୍ଣ। ଈଶ୍ୱର ବହୁତ ଅଛନ୍ତି, କିନ୍ତୁ କୃଷ୍ଣ ହଉଛନ୍ତି ପରମ। ଆଉ ସେ କିଏ ନା ଅନାଦି ଆଦି, ଯେମିତି ଲୋକମାନେ ପ୍ରଶ୍ନ କରନ୍ତି କୃଷ୍ଣ କୃଷ୍ଣଙ୍କର ଆଦି କିଏ, କୃଷ୍ଣଙ୍କର ବାପା ମା, କୃଷ୍ଣ କେଉଁଠୁ ଆସିଲେ? ନାଇଁ ନାଇଁ, ନନ୍ଦ ଯଶୋଦା ବସୁଦେବ ଦେବକୀ ତାଙ୍କର ପିତାମାତା, ତାର ଅର୍ଥ ନୁହେଁ ଯେ ତାଙ୍କରି ପାଖରୁ କୃଷ୍ଣ ଆସିଛନ୍ତି, ସିଏ କୃଷ୍ଣଙ୍କର ପାର୍ଷଦ, ସିଏ ପୁତ୍ର ରୂପରେ କାମନା କରିବା ପାଇଁ ଚାହିଁଛନ୍ତି ବୋଲି ଭଗବାନ ତାଙ୍କର ପୁତ୍ର ହେଇଛନ୍ତି। କିନ୍ତୁ ଭଗବାନ କାହାର ପୁତ୍ର ନୁହନ୍ତି। ଯଦି ଭଗବାନ ପୁତ୍ର ହେବେ ତାହେଲେ ଗୀତାରେ ଗୋଟେ ସିଦ୍ଧାନ୍ତ ଓଲଟା ହେଇଯିବ, ପିତାହମସ୍ୟ ଜଗତ ମାତା ଧାତା ପିତାମହ, ଏ ସିଦ୍ଧାନ୍ତ ଓଲଟା ହେଇଯିବ। ଭକ୍ତ ତ ଚାହିଁବ ପୁତ୍ର ରୂପରେ ଭଗବାନ ପୁତ୍ର ହେବେ, ଭକ୍ତର ମନୋରଥକୁ ପୂର୍ଣ୍ଣ କରିବା ପାଇଁ। ଭକ୍ତ ଚାହିଁବ ତାଙ୍କୁ ପତି ରୂପରେ ପାଇବା ପାଇଁ ସେ ପତି ହେବେ, ଭକ୍ତ ଚାହିଁବ ସଖା ରୂପରେ ସେ ସଖା ହେବେ। ଭକ୍ତ ଯେମିତି ଭକ୍ତ କାମନା କରିବେ, ଭକ୍ତ ଚାହିଁବ ଆପଣ ମୋର ମୁଁ ଆପଣଙ୍କୁ ଦାସ ରୂପରେ ସେବା କରିବି ସେ ପ୍ରଭୁ ହେବେ। କିନ୍ତୁ ତାଙ୍କର ସ୍ଥିତିରେ ସବୁବେଳେ ଆବସଲ୍ୟୁଟ୍, ସେ ଅପ୍ରକଟ ଲୀଳାଟାକୁ ଏଇଠି ପ୍ରକଟ କରେଇଲେ। ଏଇ ଯେଉଁ ଗୋଲୋକ ବୃନ୍ଦାବନ ଲୀଳାକୁ ଏଇଠି ପ୍ରକଟ କରେଇଲେ, ପ୍ରକଟ କରିଲେ ଯେ ଆବିର୍ଭାବ ହେଲେ ଭଗବାନ। ଯଦିଓ ଲେଖାଯାଉଛନ୍ତି ଜନ୍ମ ଜନ୍ମାଷ୍ଟମୀ, ଅଷ୍ଟମୀରେ ଭଗବାନ ଜନ୍ମ ହେଇଛନ୍ତି, ଜନ୍ମଟା କାହା ପାଖରେ ଲାଗେ? ଜନ୍ମଟା କାହା ପାଖରେ ଲାଗିବ? ଯିଏ ମୃତ୍ୟୁ ହଉଛି ତାର ଜନ୍ମ ହବ ନା? ମୃତ୍ୟୁ ଜନ୍ମ ବତାମ ବୀରମ ଦେହ ନସେ, ଏ ପ୍ରବଚନ ଦଉଛନ୍ତି ବସୁଦେବ ଦଉଛନ୍ତି, ଯେତେବେଳେ ଦେବକୀର କେଶକୁ ଧରିଛି କଂସ ମାରିବା ପାଇଁ, ସେତେବେଳେ କଂସକୁ ବୁଝାଉଛନ୍ତି ମୃତ୍ୟୁ ଜନ୍ମ ବତାମ ବୀର ଦେହ ନସେ। ବସୁଦେବ ବୁଝୁଛନ୍ତି କଂସ, ତୁମେ ଏତେ ବୋକା, ଦେହ ସାଙ୍ଗରେ ଗୋଟେ ଜନ୍ମ ହେଇଛି କଣ ମୃତ୍ୟୁ? ଆମେ ଜନ୍ମ ଉତ୍ସବ ବାର୍ଥଡେ ପାଳନ କରୁଛୁ, କିନ୍ତୁ ଜାଣିନ ମୃତ୍ୟୁ ତ ସାଙ୍ଗରେ ଅଛି। ଦେହ ନ ସହ ଯାହା ହେତେ, ଯେଉଁଦିନ ଦେହ ଜନ୍ମ ହେଲା ସେଦିନ ମୃତ୍ୟୁ ରହିଛି। ମୃତ୍ୟୁ ଜନ୍ମ ବତାମ ବୀର ଦେହ ନ ସହ ଯାହା ହେତେ, ଦେହ ଅଛି ମାନେ ଯେଉଁଦିନ ଦେହର ଜନ୍ମ ଅଛି ସେଦିନ ମୃତ୍ୟୁଟା ଅଛି। ଆମେ ମୃତ୍ୟୁଟାକୁ ଭୁଲି ଯାଉଛେ, ତାହେଲେ ଭଗବାନଙ୍କର ଜନ୍ମ କେମିତି କୁହା ହବ? ଭଗବାନଙ୍କର ଜନ୍ମ ମାନେ ତାର କଣ ଆସିବ? ମୃତ୍ୟୁ ଆସିବ। ଯଦି ଜନ୍ମଟା କୁହା ହବ, ଆମେ ଲୋକମାନଙ୍କୁ ବୁଝିବା ପାଇଁ ଜନ୍ମାଷ୍ଟମୀ କହୁଛେ ଭଗବାନ। ଆମର ଗୋଟେ ପରିଭାଷା ଅଛି ନା, କଣ କରିବା, ଲୋକଙ୍କୁ ତ ବୁଝେଇବା, ଆମେ ଆବିର୍ଭାବ କହିବା, କିନ୍ତୁ ଆମ ପରିଭାଷା ହେଲା ଆବିର୍ଭାବ। ସାଧାରଣ ଲୋକମାନଙ୍କୁ ଆମେ ଜନ୍ମାଷ୍ଟମୀ, ଆମେ ଆଦରରେ କହୁଛୁ ଜନ୍ମାଷ୍ଟମୀ। ଜନ୍ମ ଯଦି ଭଗବାନଙ୍କର ଜନ୍ମ କରିବା ତାହେଲେ ମୃତ୍ୟୁ ଆସିଯିବ, ଯଦି ଜନ୍ମ ମୃତ୍ୟୁ ଆସିଯିବ ତାହେଲେ ଭଗବାନ ପୁଣି ଜୀବ ହେଇଗଲେ, ତାହେଲେ ଗୀତାରେ ଗୋଟେ ସିଦ୍ଧାନ୍ତ ଓଲଟା ହେଇଯିବ। ଅଜୋ ପିସନ୍ ଅବ୍ୟାତ୍ମ ଭୂତାନାମ ଈଶ୍ୱର ପିସନ୍ ପ୍ରକୃତି ସ୍ୱାମଧିସ୍ତାୟ ସମ୍ଭମାମି ଆତ୍ମମାୟା, ଏ ଶ୍ଳୋକଟା ଓଲଟା ହେଇଯିବ। କାରଣ ଆମେ ସିଦ୍ଧାନ୍ତ ସବୁ ଦେଖିବାକୁ ପଡିବ ନା, ଭଗବାନ କିଏ? ଆମେ ଯେଉଁ କୃଷ୍ଣଙ୍କର ନାମ କରୁଛେ, ସେ ହେଉଛନ୍ତି ଭଗବାନ। କିଏ କେଉଁ ଭଗବାନ ନା,
ଅନାଦିର ଆଦି ଗୋବିନ୍ଦ। ସେ ପୁଣି ଯଦି ଅନାଦିର ଆଦି ହେଲେ ସେ ଜନ୍ମ କାହିଁକି ରହୁଛନ୍ତି, ଭଗବାନ କାହିଁକି ଜନ୍ମ ନିଅନ୍ତି। ପରିତ୍ରାଣାୟ ସାଧୁନା କୁହନ୍ତି ନା, ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁ, ଇଏ ବାହାର ଲୋକ ପାଇଁ ଆମ ପାଇଁ ନୁହେଁ, ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଏ ଯେଉଁ ସବୁ କାମ ଅଛି ଏ କାମ ହିଁ ଭଗବାନ ନ ଆସିକି ଏଠି କରିପାରିବେ। କଣ କହିଲେ ପ୍ରଥମ କଣ କହିଲେ, ବିନାଶାୟ ଚ ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ ପରିତ୍ରାଣ କରିବେ। ଆରେ ସାଧୁ ନିଜେ ଭଜନ କଲେ ସେ ତ ଏ ସଂସାରରୁ ପାରିକି ପଳେଇବ, ତାକୁ କଣ ପରିତ୍ରାଣ କରିବ। ସାଧୁ ଯେତେବେଳେ ଇଚ୍ଛା କରିବ ଯିବ ମୋର ସାଧୁ, ସାଧୁ ଆଜି ପ୍ରାର୍ଥନା କରିବେ ପ୍ରଭୁ ମୁଁ ରହିବିନି ଜଗତରେ, ସାଧୁଙ୍କର ପରିତ୍ରାଣ କଣ। ସାଧୁଙ୍କର ପରିତ୍ରାଣ ହେଲା ଚକ୍ରପାଦ ଲେଖିଲେ, ସାଧୁ ଏ ଜଗତରେ ସାଧୁ ଚାହୁଁଛି ଯେତେ ଦିନ ଜଗତରେ ବଞ୍ଚିବି ତାଙ୍କର ସେବା ମୁଁ କରିବି, ସାକ୍ଷାତ ସେବା କରିବି। ଏ ବିରହ ଦୁଃଖ ସାଧୁ କାହିଁ, ସାଧୁର କଣ ଅସୁବିଧା ରହିଛି। ସେ ଚାହିଁଲେ ଲୋକ ଯଦି ପାଣି ପିଇକି କିଛି ଖାଉନାହାନ୍ତି ଦେହ ତ୍ୟାଗ କରିଦେଉଛନ୍ତି, ସାଧୁ କଣ କରିବେ। ସାଧୁ ଯଦି କଷ୍ଟ ହେଉଛି କଣ ଦେହ ତ୍ୟାଗ କରିପାରିବେନି, ଭଗବାନ ଚିନ୍ତା କରିକି। ଆଉ ବିନାଶ ସାହାଯ୍ୟ ଦୁଷ୍କୃତମ, ଆରେ ଦୁଷ୍କୃତ ମାନଙ୍କୁ ବିନାଶ କରିବା କଣ ଦରକାର। ମହାମାରୀ ମହାମାରୀ ଚାଲିଲେ ସେ ଲୋକ ମରିଯାଉଛନ୍ତି, ଭୂତାଣୁଟା ମାରିଦେଲା କେତେ ଲୋକଙ୍କୁ, ଭଗବାନ ତ ଏମିତି ଗୋଟେ ଭୂତାଣୁକୁ ପ୍ରେରଣ କରି ସବୁ ଲୋକ ମରିଯିବେ, ଦୁଷ୍ଟ ଗୁଡ଼ାକ ମରିଯାଆନ୍ତି। ସଂକଳ୍ପରେ ସେ ମାରିଦେଇପାରିବେ, ସଂକଳ୍ପରେ ସେ କରିଦେବେ ଦୁଷ୍ଟ ବିନାଶ କରିଦେବେ। ଧର୍ମ ସଂସ୍ଥାପନ ପାଇଁ ଭଗବାନଙ୍କର ଆସିବା ଦରକାର ନାହିଁ, ଜଣେ ଜଣେ ସାଧୁ ଆସିକି କରିଦେବେ। ଦେଖ ପ୍ରଭୁପାଦ ଆସି କଣ କଲେ, ଧର୍ମ ସ୍ଥାପନ କରିବା, ଗୀତା ଥିଲା, ଭାଗବତ ଥିଲା, ହରିନାମ ଥିଲା, ଲୋକ ଜାଣିନଥିଲେ, ଜଣେ ସାଧୁ ଆସିଲେ, ଜଣେ ସାଧୁ ଧର୍ମ ସ୍ଥାପନ କରିଦେଲେ। ଧର୍ମ ସ୍ଥାପନ ପାଇଁ ଭଗବାନଙ୍କର ଆବଶ୍ୟକ ନାହିଁ, ସେ ଯାହାକୁ ଏମ୍ପାୱାର୍ଡ କରିବେ, ଶକ୍ତି ସମ୍ପନ୍ନ କରିଦେବେ, ସେ ହେଇଯିବ। ଭଗବାନ ପର୍ସନାଲି କାହିଁକି ଆସୁଛନ୍ତି, ଯାହା କହୁଛେ ନା ସ୍ୱୟଂ କାହିଁକି ଆସୁଛନ୍ତି ଭଗବାନ ନା। ବଡ ଜିନିଷ ରହିଲା ପରିତ୍ରାଣାୟ ବିନାଶାୟ ଦୁଷ୍କୃତମ ଧର୍ମ ସଂସ୍ଥାପନ ସେକେଣ୍ଡାରୀ, ପରିତ୍ରାଣାୟ ସାଧୁନା, ସାଧୁ କଣ ପରିତ୍ରାଣ କରିବେ, ସାଧୁ କଣ ଦୁଃଖରେ ଅଛନ୍ତି। ଦେବକୀ ବସୁଦେବ ନନ୍ଦ ଯଶୋଦା ଏମାନଙ୍କୁ ସେବା ଦେବା ପାଇଁ, କାରଣ ସାଧୁ ସବୁବେଳେ ଗୋଟେ ରସ ଚାହୁଁଛି, ସାକ୍ଷାତ ରସ ଚାହୁଁଛି, ସେ ପ୍ରତି କ୍ଷଣଟା ଚାହୁଁଛି ମୁଁ କୃଷ୍ଣଙ୍କ ସାଙ୍ଗରେ ଗୋଟେ ରସରେ ବଞ୍ଚିବି। ଯେମିତି ଗୋଟେ ସାଧାରଣ ଜୀବର ଯେକୌଣସି ଗୋଟେ ପୁଅଟେ ହେଉ, ଗୋଟେ ଝିଅଟେ ହେଉ, ଗୋଟେ ସ୍ୱାମୀଟେ ହେଉ, ଗୋଟେ ସ୍ତ୍ରୀଟେ ହେଉ, ପୁତ୍ରଟେ ହେଉ, ପିତାଟେ ହେଉ, ସମସ୍ତେ କିଛି ଗୋଟେ ରସ ଚାହୁଁଛନ୍ତି ନା। ଆଉ ଭଗବାନ କହିଲେ ରସ ବୈଷ, ଏ ଜଗତରେ କିଛି ରସ ନାହିଁ, ଏ ଜଗତରେ କେବଳ ଜଡ଼ ରସ ଅଛି। ଏଠି ଯାହା ତୁମେ କରିବ, ଯେଉଁଟା ରସ ବୋଲି ତୁମେ ଭାବୁଛ, ଗୋଟେ ଟେଷ୍ଟ ବୋଲି ଭାବୁଛ, ତାର ପ୍ରେରଣାଟା ହେଉଛି ଜଡ଼। ଯେ ଦେଖ ଯେମିତି ଆମେ ଗୋଟେ ରସ ନେଉଛେ, ଜିହ୍ୱାକୁ ରସ ନେଉଛେ, ଭୋଜନ କରୁଛେ, ଖାଇସାରିବା ପୁଣି ସେ ଜଡ଼। ଖଟା ଖାଇଦେବେ କହିବେ ପାଟା ଖଟା ହେଇଗଲା ରେ, ମିଠା ଖାଇଦେବେ ଏ ପାଟି ମିଠା ହେଇଗଲା ରେ, ଲୁଣ ଖାଇଦେବେ କହିବେ ଏଟା ଲୁଣିଆ ହେଇଗଲା, ରାଗ ଖାଇଦେବେ ଯାହା ତୁମେ ହେଉ ଏସବୁ ଜଡ଼। ଏଠି ଜଡ଼ ରସ ଅଛି, ଏଠି ଚିନ୍ମୟ ରସ ନାହିଁ, ଭଗବାନଙ୍କ ପାଖରେ ଚିନ୍ମୟ ରସ, ଉନ୍ନତ ଉଜ୍ଜଳ ରସ, ସ୍ୱଭକ୍ତି ଶ୍ରୀ ମହାପ୍ରଭୁ ଆସିଥିଲେ ଉନ୍ନତ ଉଜ୍ଜଳ ରସ ଦେବା ପାଇଁ। ରାଧାରାଣୀଙ୍କର ଯୋଉ ରସଟା ଉନ୍ନତ ଉଜ୍ଜଳ ରସ, ଗୋପୀମାନଙ୍କର ରସ, ଭଗବାନ ଶ୍ରୀକୃଷ୍ଣ ସେଥିପାଇଁ ଆସୁଛନ୍ତି ଜଗତକୁ। ଜୀବ ଗୋଟେ ଦୁଃଖୀ ନା, ବହୁତ ଦୁଃଖ ପାଉଛି, ତାର କୌଣସି ବସ୍ତୁ ଏ ଜଗତର କୌଣସି ବସ୍ତୁ ଗୋଟେ ଜୀବକୁ ଆନନ୍ଦ ଦେଇପାରିବ ନାହିଁ। ଭଲ ଘର, ଭଲ ସ୍ତ୍ରୀ, ଭଲ ପୁତ୍ର, ଭଲ ସ୍ଥିତି, ଧନ ସମ୍ପତ୍ତି କିଛି ତାକୁ ଆନନ୍ଦ ଦେଇପାରିବ, କାରଣ ସିଏ ହେଉଛି ରସ ବୈଷମ୍ୟର ଅଂଶ, ସେ ଶରୀରଟା ଧରିଛି। ଦେଖ ଶରୀରଟାକୁ ବାଲାନ୍ସ କରିବା ପାଇଁ ଶରୀର ତାକୁ ଅସୁବିଧାରେ ପକାଉଛି, ଶରୀରର କିଛି ଡିମାଣ୍ଡ ରହିଛି, ଶରୀରର ଡିମାଣ୍ଡଟାକୁ ବା ଶରୀରର ଆବଶ୍ୟକ ପୂରଣ କରିବା ପାଇଁ ସେ କିଛି କାର୍ଯ୍ୟ କରୁଛି, କିନ୍ତୁ ରସ ତାକୁ ମିଳିବନି, ତାକୁ ଆନନ୍ଦ ମିଳୁଛି, ସେଥିପାଇଁ ସେ ଖୋଜୁଛି ଆନନ୍ଦଟା। ଜୀବ ଜାଣିନି କେଉଁଠି ଆନନ୍ଦ ଅଛି, କିନ୍ତୁ ଖୋଜୁଛି, ସେଥିପାଇଁ ଭଗବାନ ଆସୁଛନ୍ତି, ବିଶେଷ କରି ସାଧୁମାନଙ୍କ ପାଇଁ ଆସୁଛନ୍ତି। ସାଧୁମାନଙ୍କୁ ଯଦି ମୁଁ ଏ ରସଟା ଦେଇଦିଏ, ସାଧୁମାନଙ୍କର କାମ କଣ ହବ, ଯିଏ ନିଶାଟା ଖାଇଲା ସେ କଣ କରିବ, ଯିଏ ନିଶାଟା ଖାଇଲା ସେ ଚାହିଁବ ଆଉ ଜଣଙ୍କୁ ନିଶାଡ଼ି କରିବ, ନିଶାଡ଼ି କେବଳ ନିଶା ଖାଇକି କେବେ ବସିବନି ଯେ ମୁଁ ନିଶାଡ଼ି ହେଇଗଲି ଆଉ କେହି ନିଶାଡ଼ି ନ ହୁଅନ୍ତୁ। ଯଦି ଏତିକି ହୁଅନ୍ତା ତାହେଲେ ଏତେ ମଦ ଦୋକାନ ଖୋଲନ୍ତାନି, ଯିଏ ଥରେ ନିଶା ଖାଇଲା ସେ କଣ କରିବ, ସିଏ ଆଉ ଜଣଙ୍କୁ ଶିଖେଇବ ଭାଇ ତୁ ପଳେଇବା ଏଥିରେ କିଛି ନାହିଁ, ତୁ ପିଇଦେ ବହୁତ ସୁଖର ରହିବ, କାରଣ ନିଶାଡ଼ି ସବୁବେଳେ ଆଉ ଗୋଟେ ନିଶାଖୋର ଲୋକକୁ ଚାହେଁ ତିଆରି କରିବା ପାଇଁ। ଭଗବାନ ଭଗବାନ ଚାହୁଁଛନ୍ତି ଧର୍ମର ଯୋଉ ପ୍ରଚାର, ଜୀବନର ଯୋଉ ଦୁଃଖ ଦୂର କରିବା ପାଇଁ ମୁଁ ଜଣ ଜଣଙ୍କ କତିକି ଯାଇପାରିବିନି, ମୋର ସମୟ ନାହିଁ,
ମୋତେ ଲୋକ ମୁଁ ନିଶାଳିମ କରିପାରିବେ, ମୁଁ ମୋ ଭକ୍ତକୁ ସେ ରସଟା ଦେବି। ଭକ୍ତ ଯେତେବେଳେ ପ୍ରେମ ରସଟା ପାଇବ, ସେ ଜଗତଟା ବିତରଣ କରିବ। ଭଗବାନ ଭକ୍ତ ପାଇଁ ଆସନ୍ତି। ମମ ଭକ୍ତ ବିନୋଦାର୍ଥ କରୋତି ବିବିଧ କ୍ରିୟା। ମୁଁ ଯେଉଁ ଯେତେ ଲୀଳା କରିଛି ଭକ୍ତ ପାଇଁ, ଭକ୍ତ ପାଇଁ ମୋର ସବୁ ଲୀଳା। ଭଗବାନ ଭଗବାନ ଶ୍ରୀକୃଷ୍ଣ ଗୋଲୋକ ବୃନ୍ଦାବନ ଯେଉଁ ତ୍ୟାଗ କରିକି ଆସୁଛନ୍ତି, ଏଠି ପ୍ରକଟ କରୁଛନ୍ତି, କେବଳ ନନ୍ଦ ଯଶୋଦା ବସୁଦେବ ଦେବକୀ ଦ୍ୱାରକା ମଥୁରା ବୃନ୍ଦାବନର ଭକ୍ତମାନଙ୍କ ପାଇଁ ନୁହେଁ, ସେ ଲୀଳା ଯେଉଁ କରିଦେଇଗଲେ ଆମର ଗୁରୁଦେବ କୁହନ୍ତି, ସେ ଲୀଳା ଗୁଡ଼ିକ ସବୁ ରେକର୍ଡ ହେଇକି ରହିଲା। ସେ ନିଜେ ଆସିଲେ, ସେ ଆସିବା ପୂର୍ବରୁ ବ୍ୟାସଙ୍କୁ, ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଆସନ୍ତି ତାର ପ୍ରଥମ ସନ୍ଧ୍ୟାରେ ତାଙ୍କ ପୂର୍ବରୁ ବ୍ୟାସ ଆସିବେ। ଆଗେ ସେ ବ୍ୟାସ ହେଉଛନ୍ତି ଶ୍ରୀକୃଷ୍ଣ ଦ୍ୱିପାୟନ ବ୍ୟାସ, ଅଲଗା ବ୍ୟାସ ଅଛନ୍ତି, ପ୍ରାୟ ପାଖାପାଖି 26 ନା କେତେ ବ୍ୟାସ ଅଛନ୍ତି, ସେ ବ୍ୟାସମାନଙ୍କର ସବୁ ନାମ ରହିଛି। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ସମୟରେ ଯେଉଁ ବ୍ୟାସ ଆସନ୍ତି, ତାଙ୍କ ନାଁ ହେଉଛନ୍ତି ଶ୍ରୀକୃଷ୍ଣ ଦ୍ୱିପାୟନ ବ୍ୟାସ। ତାଙ୍କର କାର୍ଯ୍ୟ କ'ଣ? ସେ ଭଗବାନଙ୍କର ଯେଉଁ ଲୀଳା ଗୁଡ଼ିକୁ ସବୁ ରେକର୍ଡ କରି ରଖିବେ। କାହିଁକି ଜୀବ ସେଥିରେ କ'ଣ ହବ ନା, ଜୀବ ତାକୁ ଶ୍ରବଣ କରିବ, କୀର୍ତ୍ତନ କରିବ, ମନନ କରିବ, ସେ ଗୋଟେ ରସ ପାଇବ। ଜୀବକୁ ଯେଉଁ ରସ ମିଳିବ ଏଥିରେ ଆଉ କେତେ ରସ ମିଳିବ? ଆଉ ଆଚାର୍ଯ୍ୟ ମାନେ ଜାଣନ୍ତି ଭଗବାନ ଶ୍ରୀକୃଷ୍ଣ ସେଥିପାଇଁ ଯେତେବେଳେ ଆସନ୍ତି, ଆଚାର୍ଯ୍ୟମାନଙ୍କୁ ନିଜର କରନ୍ତି, ସେ ତାଙ୍କର ନିଜ ଲୋକ, ତାଙ୍କ ଦ୍ୱାରା ଏ ଜଗତରେ ଏ ରସକୁ ବିତରଣ କରନ୍ତି। ଆଚାର୍ଯ୍ୟମାନେ କ'ଣ କରିବେ ନା, ଜୀବ ଗୁଡ଼ିକୁ ସବୁ ରସ ଦେବେ। ସେଥିପାଇଁ ଏତେ ଉତ୍ସବ କରାଯାଉଛି, ମନ୍ଦିର କରାଯାଉଛନ୍ତି, ଇଏ ଭଗବାନଙ୍କର ସେବାର ବୈଭବ। ଗୋଲୋକ ବୃନ୍ଦାବନ ଏଭଳି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ହୁଏ। ଆମେ ଗୋଟିଏ ଛୋଟ ଜିନିଷ ସଜାଉଛେ, କେତେ କଷ୍ଟ ଲାଗୁଛି। ଗୋଲୋକରେ ପ୍ରତିଦିନ କୁଞ୍ଜରେ, ପ୍ରତିଦିନ ବିଭିନ୍ନ କୁଞ୍ଜ, ଗୋଟିଏ ସ୍ଥାନରେ ନୁହେଁ, ଆମର ଗୋଟିଏ ମନ୍ଦିର, ଗୋଟିଏ ଜିନିଷ ସେଟଅପ୍ ରହିଛି, ତା ଭିତରେ ଆମକୁ ଏତିକି ପରିଶ୍ରମ ହେଉଛି। ସେମାନେ ପ୍ରତିଦିନ ଭିନ୍ନ ଭିନ୍ନ କୁଞ୍ଜରେ, ପ୍ରତିଦିନ ରାସ ଗୋଟିଏ କୁଞ୍ଜରେ ହୁଏ ନା, ପୂର୍ଣ୍ଣିମାରେ ଅଲଗା, ସାତ ଦିନରେ ବହୁ ବହୁତ ଅଲଗା ଅଲଗା ସ୍ଥାନରେ ହୁଏ। ସଖୀମାନେ ସେଇଭଳି ସଜାନ୍ତି, ସେଠି କେବଳ ଏ ସେବାର ସମ୍ଭାର ତାକୁ କୁହାଯାଏ, ସେବାର ସମ୍ଭାର। ରସ ଅଛି ନା, ଯେମିତି ଗୋଟେ ମା ହୃଦୟରେ ତାର ପରିବାର ପାଇଁ ରସ ଅଛି, ତା ସ୍ତ୍ରୀ ସରି ତା ସ୍ୱାମୀ, ତା ପୁତ୍ର, ତା କନ୍ୟା ପାଇଁ ରସ ଅଛି, ସେ ରାତିରେ ବି ରୋଷେଇ କରିପାରିବ। ଯଦି ରାତିରେ ଉଠିକି ଛୁଆ କାନ୍ଦିବ, ମା କ'ଣ କହିବ, ତୁ ଶୋଇଯା ସେମିତି ବେକରେ, ସେ କିଛି ନା କିଛି ଦବ, ତା ପାଖରେ ରସ ରହିଛି। ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଏଥିପାଇଁ ସେ ଆସନ୍ତି। ଜୀବଟା ଦୁଃଖୀ, ଜୀବର ଦୁଃଖଟାକୁ କେବେ ହେଲେ ଦୂର କରିହବ ନାହିଁ। କୌଣସି ବାହ୍ୟ ବସ୍ତୁ ଜୀବକୁ ସୁଖ ଦେଇପାରିବନି, ତାକୁ ରସ ଦରକାର। ଆଉ ଭଗବାନର ରସ ବୈଶ ସବୁ ରସର ଆଧାର, ଚୈତ୍ର ଚିନ୍ତା ମଧ୍ୟରେ ଭଗବାନଙ୍କର ସ୍ୱରୂପ କୁହାହେଇଛନ୍ତି। ଏ ଯେ ଭଗବାନ ଜନ୍ମ ନଉଛନ୍ତି ସେ କଥା କହିବି, କିନ୍ତୁ ଭଗବାନଙ୍କ ଭଗବାନ ଯେଉଁ ରସ ଦେବା ପାଇଁ ଆସିଛନ୍ତି, ଭଗବାନ କିଏ ସେ?
ସର୍ବ ଆଦି ସର୍ବଂଶୀ କିଶୋର ଶେଖର, ସର୍ବ ଆଦି ସର୍ବଂଶୀ କିଶୋର ଶେଖର, ଚିଦାନନ୍ଦ ଦେହ ସର୍ବାଶ୍ରୟ ସର୍ବେଶ୍ୱର, ଚିଦାନନ୍ଦ ଦେହ ସର୍ବାଶ୍ରୟ ସର୍ବେଶ୍ୱର,
ସର୍ବାଦି ସର୍ବଂଶୀ କିଶୋର ଶେଖର, ଯେତେ କିଶୋର ଅଛନ୍ତି ତା ଭିତରେ ସେ ଶେଖର। ଆଉ ଚିଦାନନ୍ଦ ଦେହ, ଏ ଯେଉଁ ଭଗବାନଙ୍କର ଜନ୍ମ ଆଉ ଆମର ଜନ୍ମ, ଭଗବାନଙ୍କର ଜନ୍ମ ନାହିଁ, ଅଜ ଅର୍ଥ କ'ଣ? ଜନ୍ମ ମୃତ୍ୟୁ ରହିତମ ଇତି ଅଜହ। ଅଜ ଅର୍ଥ ଜନ୍ମ ରହିତ ନୁହେଁ, ଜନ୍ମ ମୃତ୍ୟୁ ଦୁଇଟାଙ୍କ ରହିତ, କାରଣ ଜନ୍ମ ହେଲେ ପୁଣି ମୃତ୍ୟୁ ହେବାକୁ ପଡିବ ନା। ଶ୍ରୀକୃଷ୍ଣଙ୍କର, ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ, ଆମ ପରିଭାଷା ଆମେ କହୁଛେ ରସରେ, ଆମେ କହୁଛେ ଜନ୍ମାଷ୍ଟମୀ, ଭଗବାନଙ୍କର ଆବିର୍ଭାବ। ଭାଗବତରେ ଦେଖ ଭଗବାନ ସେ ଯେଉଁ ବନ୍ଦୀଖାନା ଭିତରେ ଆବିର୍ଭାବ, ଚତୁର୍ଭୁଜରେ ଶଙ୍ଖ ଚକ୍ର ଗଦା ବର୍ଣ୍ଣ ଧରିଲେ, ଆଗେ ଦେବକୀଙ୍କର ହୃଦୟକୁ ଆସିଲେ। ତତୋ ଜଗତ ମଙ୍ଗଳ ଅଚ୍ୟୁତାଂଶ ସମାଶ୍ରିତ, ତତୋ ଜଗତ ମଙ୍ଗଳ ଅଚ୍ୟୁତାଂଶ, ଦଧାର ଆତ୍ମା ଦକମ୍ ସେ ଶ୍ଳୋକ ଅଛନ୍ତି। ଯେଭଳି ପୂର୍ବ କାଷ୍ଟମ ଯଥା ଆନନ୍ଦକରମ, ପୂର୍ବ ଦିଗ ଯେଭଳି ନନ୍ଦକର ଚନ୍ଦ୍ରମାକୁ ଧାରଣ କରୁଛନ୍ତି, ଦେବକୀ ସେଭଳି ଗର୍ଭରେ ଭଗବାନ ଶ୍ରୀକୃଷ୍ଣକୁ ଧାରଣ କରେ। ଆବିର୍ଭାବ ହେଲେ ଭଗବାନ ଆବିର୍ଭାବ ହେଲେ ଆଗେ ନନ୍ଦଙ୍କର ସରି ବସୁଦେବଙ୍କର ହୃଦୟକୁ ଆସିଲେ, ବସୁଦେବଙ୍କ ହୃଦୟରୁ ନନ୍ଦ ସରି ଦେବକୀଙ୍କର ହୃଦୟକୁ ଆସିଲେ, ଆବିର୍ଭାବ କୁହାଯାଏ। ଭଗବାନଙ୍କର ଜୀବର କଣ ଅଛି ନା, ଜୀବ ତା ସ୍ୱରୂପ ଠାରୁ ଭିନ୍ନ, ଆମେ ଆମ ସ୍ୱରୂପ ଠାରୁ ଭିନ୍ନ, ଗୋଟେ ବିଚ୍ୟୁତ ବିଚ୍ୟୁତ ଅବସ୍ଥାରେ ରହିଛେ, ଫଲେନ୍ କଣ୍ଡିସନ ଇଂଲିଶରେ କୁହାଯାଏ, ୟୁ ଆର୍ ଇନ୍ ଫଲେନ୍ କଣ୍ଡିସନ। ଗୋଟେ ଗଛରୁ ଗୋଟେ ଫଳଟା ପଡ଼ିଗଲା, ତାକୁ କଣ କରିବାକୁ କୁହ, ଗଛରୁ ଯେତେବେଳେ ଫଳଟା ପଡ଼ିଗଲା ତାକୁ କଣ କରିହବ, ଆଉ ଗଛ ଲଗେଇହବ, ଲଗେଇହବ। ଆଉ ସେ ଗଛରେ ଫଳଟା ଥିଲା ପର୍ଯ୍ୟନ୍ତ କଣ ହଉଛି, ଯେତେ ରସ ପାଉଛି ସେ କୋଉଠୁ ପାଉଛି, ସେଇଠି ସେ ଖଟା ଥିଲା ସେଇଠି ସେ ମିଠା ହଉଛି, ସେ ଆମ୍ବଟା ହଉ କଣ ଯେଉଁ ଜିନିଷଟା ଖଟାଟା ସେ ପୁଣି ମିଠା ହେଇଯାଉଛି, ବୃକ୍ଷରେ ଲାଗିକି ରହିଛି ବୋଲି ଫଳଟାକୁ ଆମେ ଆଦର କରୁଛେ, କିନ୍ତୁ ଫଳଟା ଯୋଉ ରସମୟ ହେଇଛି କାହା ଦ୍ୱାରା ହେଇଛି, ବୃକ୍ଷ ଦ୍ୱାରା ହେଇଛି, ସେ ଲାଗିକି ରହିଛି ବୋଲି। ସେ ଭଗବାନଙ୍କ ସହିତ ଯେଉଁମାନେ ଲାଗିକି ରହିବେ ସେମାନେ ରସମୟ ହେଇଯିବେ, ତାଙ୍କୁ ଆନନ୍ଦ ମିଳିବ। ବିଚ୍ୟୁତ ମାନେ ସେ ଫଳଟା ନେଇଗଲା, ଯେମିତି ଗଛରୁ ଆମ୍ବଟା ଅଧା ପାଚିଛି ଖସି ପଡ଼ିଲା ବା ତାକୁ ତୁମେ ଝଡ଼େଇ ଦେଲ, ସେ ଖଟା ଅଂଶ ରହିଲା, ସେ ବିଚ୍ୟୁତ ହେଇଗଲା ଜୀବଟା। ଆମେ ଆମ ସ୍ୱରୂପ ଠାରୁ ଭିନ୍ନ, କିନ୍ତୁ ଭଗବାନ ତାଙ୍କ ସ୍ୱରୂପ ଠାରୁ ଭିନ୍ନ ନୁହନ୍ତି। ଭଗବାନଙ୍କ ସ୍ୱରୂପ କଣ, ଭଗବାନଙ୍କ ସ୍ୱରୂପ ହେଲା ସତ୍ ଚିତ୍ ଆନନ୍ଦମୟ, ସତ୍ୟମୟ ଜ୍ଞାନମୟ, ଚିତ୍ ମାନେ ଜ୍ଞାନମୟ ଏବଂ ଆନନ୍ଦମୟ, ଆମେ ତାଙ୍କର ଅଂଶ, କିନ୍ତୁ ଆମେ ଓଲଟା, ଆମ ସ୍ୱରୂପଟା ମାୟାଗ୍ରସ୍ତ, ଜୀବଟା ବର୍ତ୍ତମାନ ମାୟାଗ୍ରସ୍ତ ହେଇଛି। ଆମର କଣ ହେଇଯାଇଛି, ତିନି ଗୁଣ, ସତଗୁଣ ରଜଗୁଣ ତମଗୁଣ, ଆମକୁ ତିନିଟା ଗୁଣ ଧରିଛି। ସେଥିପାଇଁ ଭଗବାନ ଗୀତାରେ କହିଲେ ଦୈବୀ ଏଷା ଗୁଣମୟୀ ମମ ମାୟା ଦୂରତ୍ୱୟା, ସେଠି ଗୋଟେ ମାୟା ଦୂରତ୍ୱୟା, ଏଠି ଗୋଟେ ମାୟା ଦୂରତ୍ୱୟା, ସେଠି ଯୋଗ ମାୟା ବି ଦୂରତ୍ୱୟା। ସେ ଯୋଗ ମାୟାର ଏତେ ଶକ୍ତି, ସେ ପୁରା ଭଗବାନଙ୍କର ସହିତ ସମସ୍ତଙ୍କୁ, ସେ ଭଗବାନଙ୍କର ଶକ୍ତି, ଭଗବାନଙ୍କର ଇଚ୍ଛା ସହିତ ସବୁ କଣ୍ଟ୍ରୋଲ କିଛି କରୁଛନ୍ତି। ଯୋଗ ମାୟା ବହୁତ ପାୱାରଫୁଲ, ଯେମିତି ରାଧାରାଣୀ ଗୋପୀ ଏମାନେ ଅନାଦିକାଳରୁ ଅଛନ୍ତି, କିନ୍ତୁ ଯେତେବେଳେ ବିବାହ ହେଇଯାଉଛନ୍ତି, ଯେତେବେଳେ ହ୍ରାସ ହଉଛି, ଯେତେବେଳେ ବିରହ ଆସୁଛି, ସେତେବେଳେ କେହି କାହାକୁ ଜାଣିପାରୁନାହାନ୍ତି। କୃଷ୍ଣ ବି କ୍ରନ୍ଦନ କରୁଛନ୍ତି, ରାଧାରାଣୀ ବି କ୍ରନ୍ଦନ, ଏ ଯୋଗ ମାୟାଙ୍କର କାର୍ଯ୍ୟ, ଯିଏ ସର୍ବଜ୍ଞ ତାଙ୍କୁ ଅଜ୍ଞ କରିଦେଉଛନ୍ତି। ଇଚିତ୍ ଶକ୍ତି, ଯୋଗ ମାୟାଙ୍କର ଚିତ୍ ଶକ୍ତି ରହିଛି। ଅଘଟଣ ସଘଟନ ପଟି ଅଛି ତାକୁ କୁହାଯାଏ, ଅଘଟଣ ସଘଟଣ, ଅଘଟଣକୁ ସଘଟନ କରିଦେବେ, ସଘଟନକୁ ଅଘଟନ କରିଦେବେ, କିଏ ଯୋଗ ମାୟା, ଏଠି ମହାମାୟା, ଏ ଯୋଗ ମାୟାଙ୍କର ଛାୟା ହେଲା ମହାମାୟା। ମହାମାୟା କିଏ, ଦୁର୍ଗା ଦେବୀ, ଦୁର୍ଗା ଦେବୀ, ଦୁର୍ଗା ଦେବୀ କଣ କରନ୍ତି, ଦୂରତ୍ୱ ସେଥିପାଇଁ କହିଲେ ତିନି ଗୁଣରେ ପ୍ରତ୍ୟେକ ଜୀବକୁ କଣ୍ଟ୍ରୋଲ କରୁଛନ୍ତି, ତିନିଟା ଗୁଣରେ, ସତଗୁଣରେ ରଜଗୁଣରେ ତମଗୁଣ, ଏ ତିନିଟା ଗୁଣକୁ ପାର ହେବା ପାଇଁ ହେଲେ ଆମେ ଭଗବାନ ମାମେ ବି ଯେ ପ୍ରପଦ୍ୟନ୍ତି, ଏଠି ଜ୍ଞାନୀ ଗୁଣୀ କଥା ପଡ଼ିନି, ଏଠି ଯୋଗୀ କଥା ପଡ଼ିନି, ଯିଏ ବି ହେବାକୁ ହେଲେ ଆମେ ଭଗବାନଙ୍କର ଶରଣ ଗଲେ ହିଁ କେବଳ ଗୁଣରୁ ପାର ହେବା, କାରଣ ଗୁଣରୁ ଅତିକ୍ରମ ନ କଲେ ଆମେ କେବେ ରସ ପାଇପାରିବାନି, ଆମର ଲିଙ୍କ ହେବନି ଭଗବାନ ସହିତ, ଲିଙ୍କ ହେବନି। ଜୀବ ଜ୍ଞାନୀ ହେଇପାରେ, ଯୋଗୀ ହେଇପାରେ, କର୍ମୀ ହେଇପାରେ, କିନ୍ତୁ ଭଗବାନଙ୍କ ସହିତ ଯୋଉ ରସ ସମ୍ପର୍କଟା ଏଟା କେବେ ସ୍ଥାପିତ ହେଇପାରିବେନି, ତାକୁ ଆନନ୍ଦ ମିଳିବନି। ସେ ବହୁତ ବଡ଼ ପ୍ରବଚନ ଦେଇପାରେ, ବହୁତ କିଛି ମନ୍ଦିର କରିପାରେ, ବହୁତ କିଛି ଯେମିତି ଜ୍ଞାନୀ ଯୋଗୀ ମାନଙ୍କର ବଡ଼ ବଡ଼ ଜିନିଷ ରହିଛି, ଜଗତକୁ ବହୁତ ଉପକାର ଦେଇପାରନ୍ତି, କିନ୍ତୁ ଭଗବାନ ସହିତ ରସ ରହିପାରିବନି, ଏଟା ତାଙ୍କର ଅଧିକାର ନାହିଁ। ଏଇ ଅଧିକାରଟା, ଯୋଉ ରସର ଅଧିକାରଟା ଭଗବାନ ଦେବେ ସାଧୁ ମାଧ୍ୟମରେ, ସେଟା ତାଙ୍କର ପ୍ରପର୍ଟି। ସେ ଯେମିତି ତୁମେ ତୁମେ କାହା ସାଙ୍ଗରେ ବନ୍ଧୁବାନ୍ଧବ କରିବ ସେଟା କାହାର କଥା, ତୁମର ନିଜର ଜିନିଷଟା ନା, ତୁମେ ଡିସାଇଡ୍ କରିବ ନା, ମୁଁ ତାକୁ ଭଲ ପାଇବି ତାକୁ ଭଲ ପାଇବିନି, ତୁମର ସେଟା ଯିଏ ଯିଏ କରୁଛି ତାଙ୍କ ଉପରେ ଡିପେଣ୍ଡ କରେ। ତେଣୁ ଯିବ ଏ କଥାରେ ମୁଁ ଆମେ ଆଲୋଚନା କରୁଥିଲେ, ଜୀବର ସ୍ୱରୂପଟା ଜୀବଠାରୁ ଅଲଗା, ଭଗବାନଙ୍କ ସ୍ୱରୂପ ଭଗବାନଠାରୁ ଅଲଗା ନୁହନ୍ତି, ଭଗବାନଙ୍କର ସଚ୍ଚିତ ଆନନ୍ଦମୟ ସ୍ୱରୂପ, ତେଣୁ ସେ ଜନ୍ମ ହେଲେ ବି ତାଙ୍କ ସ୍ୱରୂପରେ ଜନ୍ମ ହେଉଛନ୍ତି, ସେଥିପାଇଁ ସେ କହିଲେ ଆତ୍ମମାୟା ସମ୍ଭବାମି ଆତ୍ମମାୟା, ମୋ ଆତ୍ମମାୟାରେ ମୋ ନିଜ ମାୟାରେ ମୁଁ ସମ୍ଭବାମି ଜନ୍ମ କେବେ ଭଗବାନ କହିନାହାନ୍ତି, ଗୋଟେ ଜାଗାରେ ଜନ୍ମ କହିଛନ୍ତି, ଜନ୍ମ କର୍ମ ଚମେ ଦିବ୍ୟମ ଦିବ୍ୟମ ଅଲୌକିକମ, ଏଠି କହିଲେ ସମ୍ଭବ ଆମେ ଆତ୍ମାୟା ମୁଁ ସମ୍ଭବ ହୁଏ, ସମ୍ଭବ ମାନେ କଣ ପ୍ରକଟ, ମୋ ଆତ୍ମମାୟାରେ ଯୋଗ ମାୟାରେ ମୋତେ କେହି ଜନ୍ମ ଦିଅନ୍ତିନି, ଯେମିତି ପିତାମାତା ସେମାନେ ସହବାସ ନ କଲେ ଗୋଟେ ସନ୍ତାନ କେବେ ସୃଷ୍ଟି କରିପାରିବେନି, କୌଣସି ପିତାମାତା କହିବେନି ଆମେ ଚାଲ ସଂକଳ୍ପ କରି ଗୋଟେ ପିଲା ତିଆରି କରିଦେବା, ହବନି, ସେଟା କେବେ ସମ୍ଭବ ନୁହେଁ, ରଜପିଡ଼ିଚରେ ମିଳନରେ ଗୋଟେ ସନ୍ତାନ ହବ, ଭଗବାନଙ୍କର ଦେହ ସଂଯୋଗ ନାହିଁ, ଦେହ ସଂଯୋଗରୁ ଭଗବାନ ଜାତ ହୁଅନ୍ତିନି, ଦେହ ସଂଯୋଗରୁ ଦେହ ଜାତ ହୁଏ, ଭଗବାନଙ୍କର ଦେହ ନାହିଁ, ଭଗବାନଙ୍କର ଦେହ ଦେହ ଭିତରେ ଭେଦ ନାହିଁ, ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଶରୀର ସେଟା ଅନାଦିକାଳୁ ରହିଛି, ସେଟା ଅନାଦିକାଳକୁ ସେଇ ଶରୀର, ଆମର ଦେହଟା ଅନାଦିକାଳରୁ ନୁହେଁ, ଏବେ ଆସିଛି ଏବେ ଏବେ ଏମିତି ଅଛି, ଆଉ ଆଉ 10 ବର୍ଷ ପରେ ଟିକେ ବୁଢ଼ା ହେଇଯିବ, ତାପରେ ମୃତ୍ୟୁ ଶଯ୍ୟାକୁ ଯିବ, ଆମର ଦେହ ଏମିତି ନଥିଲା, ରୂପ ଏମିତି ନଥିଲା, ବିଚ୍ୟୁତ ଆମର ସବୁକିଛି ପରିବର୍ତ୍ତନ ହେଉଛି, ତେଣୁ ଆମର ଯେତେବେଳେ ସ୍ୱରୂପ ଅବସ୍ଥାକୁ ପଳେଇବା ଆମର ଆଉ ଜନ୍ମ ନାହିଁ, ମାୟା ମୁକ୍ତ ହେଇଗଲେ ଆମର ଆଉ ଜନ୍ମ ହବନି, କିନ୍ତୁ ଭଗବାନ କଣ, ଭଗବାନ ଯୋଉ ଜନ୍ମ ନେଉଛନ୍ତି, ଭଗବାନ ଯୋଉ ଆବିର୍ଭାବ ହେଉଛନ୍ତି, ତାଙ୍କର ନିଜ ଶକ୍ତି ଦ୍ୱାରା କଣ୍ଟ୍ରୋଲ କରିକି ତାଙ୍କ ଇଚ୍ଛାରେ ସେ ଜନ୍ମ ନେଉଛନ୍ତି, ତାଙ୍କ ଇଚ୍ଛା ଶକ୍ତି, ସେ ଯୋଉ ଆବିର୍ଭାବ ହେଉଛନ୍ତି ତାଙ୍କ ଇଚ୍ଛା ରହୁଛନ୍ତି, ଆମ ଇଚ୍ଛା କରିକି ଆମେ ଆବିର୍ଭାବ ହେଇପାରିବାନି, ଆମ ଜନ୍ମଟା କ'ଣ ଆମ ଇଚ୍ଛାରେ ହେଇଯିବ, ଗୋଟେ ଛୁଆଟା କହିଦେବ ମୁଁ 10 ମାସ ପୂର୍ବରୁ ଗୋଟେ ମା କହିଦେବ ମୁଁ ପିଲାଟାକୁ ବାହାର କରିଦେବି, 5 ମାସରେ ବାହାର କରିଦେବି, ସେ ତାର ସେ ଗୋଟେ ପାରାଲାଇଜ୍ ପିଲା ହେଇଯିବ, ସେଟା କେବେ ସମ୍ଭବ ହବନି, ଆଉ ଜୀବଟା ବି ଇଚ୍ଛା କରିକି ଆସିପାରିବନି, ଜୀବ ପାଇଁ କେତେଟା ବାଧ୍ୟ ଅଛି, ମାତୃଗର୍ଭରେ ରହିବାଟା ତା ପାଇଁ ବାଧ୍ୟ, ମଳମୂତ୍ର ତ୍ୟାଗ କରିବା ବାଧ୍ୟ, ଶରୀର ଭିତରେ ରହିବା ବାଧ୍ୟ, ଜନ୍ମ ମୃତ୍ୟୁ ଦ୍ୱାରା ବାଧି ବାଧ୍ୟ, ଏଗୁଡ଼ା ସବୁ ବାଧ୍ୟ, ବାଧ୍ୟ ବାଧକତା, କ୍ଷୁଧା ତୃଷ୍ଣା ଲାଗିଲେ ତୁ ଭୋଜନ କରିବା ପାଇଁ ଜଳ ପିଇବା ପାନ କରିବା ପାଇଁ ବାଧ୍ୟ, ଭଗବାନଙ୍କର କିଛି ବାଧ୍ୟ ନାହିଁ, କୌଣସି ଜିନିଷ ଭଗବାନ କଣ୍ଟ୍ରୋଲ କରିପାରେ ନା, ସେ ସୁପ୍ରିମ କଣ୍ଟ୍ରୋଲର, ସେଥିପାଇଁ ଭଗବାନଙ୍କର ଯୋଉ ଜନ୍ମ, ଭଗବାନ ଗୀତାରେ କଣ କହିଲେ ଜନ୍ମ କର୍ମ ଚମେ ଦିବ୍ୟମ, ସେଠି ଦିଟା ଶବ୍ଦ ଅଛି ବହୁତ ଗୁରୁତ୍ୱ, ଜନ୍ମ କର୍ମ ଚମେ ଦିବ୍ୟମ ମହତ୍ଵପୂର୍ଣ୍ଣ କଣ, ଜନ୍ମ ଦିବ୍ୟମ କର୍ମ ଦିବ୍ୟମ, ଦିବ୍ୟଟା ଦିଆଡେ ଲାଗିବ, ମୋ ଜନ୍ମଟା ବି ଦିବ୍ୟ, କେମିତି ଦିବ୍ୟ ଅଲୌକିକ, ସାଙ୍ଗେ ସାଙ୍ଗେ ଚତୁର୍ଭୁଜ ହେଲେ ସାଙ୍ଗେ ସାଙ୍ଗେ ଦେବକୀ ପ୍ରାର୍ଥନା କରିଦେଲେ, ନାଇଁ 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 ଆପଣଙ୍କୁ କଂସ ଆପଣଙ୍କର ଏ ରୂପକୁ ବିଦ୍ୱେଷ କରୁଛି, ଆପଣ ଗୋଟେ ବାଳକ ରୂପ ହେଇଗଲେ, ସାଙ୍ଗେ ସାଙ୍ଗେ ବାଳକ ହେଇଗଲେ, ଆଉ ଜନ୍ମ ବି ଦିବ୍ୟ, ଦୁଇଟା ଭକ୍ତ ଏକା ସାଙ୍ଗରେ ପ୍ରାର୍ଥନା କରୁଛନ୍ତି, କିଏ କିଏ, ଏଣେ କୃଷ୍ଣ ସୁତାପା ସେଣେ ଧରା ବସୁ, ନନ୍ଦଯଶୋ ତାଙ୍କର ପୂର୍ବରୁ ସେ ଧରା ବସୁ ଥିଲେ ନା, ସେ ପ୍ରାର୍ଥନା ନନ୍ଦଯଶୋ ନିତ୍ୟ ବସୁଦେବ ଦେବ କି ନିତ୍ୟ, ଏଇ ବ୍ରହ୍ମାଣ୍ଡରେ କୃଷ୍ଣ ସୁତାପା ଆଉ ଧରା ବସୁ ଏମାନେ ତପସ୍ୟା କରିଛନ୍ତି କୃଷ୍ଣଙ୍କୁ ପୁତ୍ର ରୂପରେ ପାଇବା ପାଇଁ, ତେଣୁ ଏମାନେ ଅରିଜିନାଲ ନନ୍ଦଯଶୋ ତାଙ୍କ ଶରୀରରେ ପ୍ରବେଶ କରିଛନ୍ତି, କାରଣ ଭଗବାନ ଶ୍ରୀକୃଷ୍ଣ ସାଙ୍ଗରେ ଯୋଉ ଲଳିତା ବିଶାଖା ରାଧାରାଣୀ ନନ୍ଦ ଯଶୋଦା ଯେତେ ପାର୍ଷଦ ଅଛନ୍ତି ଏମାନେ ଅନାଦିକାଳରୁ ଅଛନ୍ତି, ଆଜି ନୁହନ୍ତି, ନନ୍ଦ ଯେ ଏଇଠି ନନ୍ଦ ବଂଶ ଆମେ କହୁଛେ ନନ୍ଦଙ୍କର ଉପନନ୍ଦ ତାଙ୍କ ଯେ ସେମାନେ ଏଇଠି ଆସିଛନ୍ତି ପୂର୍ବରୁ ନଥିଲେ ନୁହେଁ, ଯେତେବେଳେ ଧରା ବସୁ କୃଷ୍ଣ ସୁତାପା ଏମାନଙ୍କ କଥା କୁହାଯାଉଛନ୍ତି, ଏମାନେ ଏଇ ଜଗତରେ ଏମାନେ କାମନା କରିଛନ୍ତି କୃଷ୍ଣଙ୍କ ପୁତ୍ର ରୂପରେ ପାଇବା ପାଇଁ, ତେଣୁ ସେମାନେ ପ୍ରବେଶ କଲେ କା ଶରୀରରେ ନନ୍ଦ ଯଶୋଦା, ସେଣେ କୃଷ୍ଣ ସୁତା ପ୍ରବେଶ କଲେ ବସୁଦେବ ଦେଶରେ, ଭଗବାନ ଯେତେବେଳେ ଆସିବେ ତାଙ୍କର ପାର୍ଷଦ ମାନଙ୍କୁ ଧରିକି ଆସିବେ, ମୋ ଓଡ଼ିଆରେ ସେ ଗୋଟେ ଉଦାହରଣ ଦିଏ ଲୋକମାନଙ୍କୁ ଭାଗବତ କଥା କହିଲା ବେଳେ, ଯେତେବେଳେ ନାଟପାଟି ଆସୁଛି ତୁମ ଗାଁରକୁ, ସେ କଣ ହିରୋକୁ ଧରିକି ଆସିକି ଏଠି କା ଖୋଜୁଛି କି, କିଏ ଭିଲିଆନ ରୋଲ କରିବ କିଏ ହିରୋଇନ ରୋଲ କରିବ, ସେ ଆସୁଛି ନା ଏଠି ଆସିକି ପହଞ୍ଚିଗଲା ପରେ ସେ ପବ୍ଲିଷ୍ଟ ଖୋଜୁଛି, ସେ ଗୋଟେ ଯାତ୍ରା କରିବ ନା, ତାର ଟେଣ୍ଟ କପଡ଼ା ତାକୁ ଚେୟାର ସହିତ ଧରିକି ଆସୁଛି, ଆଉ ସେଇଠି ଆସି ଖୋଜୁଛି ନା କଣ ତୁମ ଗାଁରେ କିଏ ଅଛି ଆସିଲେ ହିରୋଇନ ରୋଲ କରିବ କିଏ କମେଡିଆନ ରୋଲ କରିବ, ନାଇଁ ତାର ସବୁ ସେଟଅପ୍ ଅଛି ନା, ପ୍ରଭୁ ଯେତେବେଳେ ଆସୁଛନ୍ତି ସବୁ ଲୀଳା ଏଠି କରୁଛନ୍ତି, ଏଠାରୁ ଲୀଳା କୁହାଯାଏ, କର୍ମ ନୁହେଁ, ଜନ୍ମ କର୍ମ ଭଗବାନ କହିଲେ, କିନ୍ତୁ ଆମ ପରିଭାଷା ଆମେ କର୍ମ କହୁନା, ଲୀଳା କହୁ। କାହିଁକି? କର୍ମର ପ୍ରତିକ୍ରିୟା ଅଛି, ଲୀଳାର କୃପା ଅଛି। କର୍ମ ଯିଏ କରୁଛି ତାର ପ୍ରତିକ୍ରିୟା ଅଛି, ଦେବତାମାନଙ୍କର କର୍ମର ଏଇ ପ୍ରତିକ୍ରିୟା ରହିଛି। ଭଗବାନଙ୍କର ଲୀଳା, ଲୀଳାରେ କଣ ଅଛି ନା କେବଳ କୃପା। ସେଥିପାଇଁ ଆମେ ଶୁଣୁଛେ ସବୁବେଳେ, ଲୀଳାଟାକୁ ଶୁଣୁଛେ, ଲୀଳା କାହାଣୀ ଶୁଣୁଛେ, କୃପା ଏଥିରେ ଅଛି। ଭଗବାନ କଣ କହିଲେ, ଜନ୍ମ କର୍ମ ଚମେ ଦିବ୍ୟମ। ମୋର ଦିଟା ଦିବ୍ୟ, କଣ କଣ ଦିବ୍ୟ? ଜନ୍ମ ଦିବ୍ୟ, କର୍ମ ଦିବ୍ୟ। ଆମେ କୃଷ୍ଣ କେମିତି ପାଇବା, ଏ କଥା ଆଜି ଶୁଣିବା। କୃଷ୍ଣ ତତ୍ତ୍ୱଟା କଣ ଆଉ କୃଷ୍ଣ ପାଇବାର ରାସ୍ତାଟା କଣ, ପ୍ରଭୁ କଣ କରିଛନ୍ତି ଆମକୁ? ଜନ୍ମ ଦିବ୍ୟ, ଜନ୍ମ କେମିତି ଦିବ୍ୟ ଦେଖ, ଦୁଇଟା ଜାଗାରେ ଏକା ସାଙ୍ଗରେ, ଏକା ସାଙ୍ଗରେ, ଏକା ସାଙ୍ଗରେ ହେଲାନି। ନନ୍ଦ ଯଶୋଦାଙ୍କର ପାଖରେ ଟୁଇନ୍, କଣ ଦିଟା, ଦୁଇ ଜଣ ଆଗେ ଜନ୍ମ ହେଲେ। ଯଶୋଦାଙ୍କୁ ପୀଡ଼ା ହଉଛି କାରଣ ସୁତିକା ଗୃହ ଭିତରକୁ ପୁରୁଷମାନଙ୍କୁ ଆଲାଉ ନାହିଁ। ସୁତିକା ଗୃହ କଣ ବୁଝିପାରୁଛ, କଣ କୁହାଯାଏ, ଏନ୍ତୁଡ଼ି, ଏନ୍ତୁଡ଼ି ସେଟା କୁହନ୍ତି ନା ଓଡ଼ିଆରେ? ହଁ, ତା ଭିତରକୁ ପୁରୁଷ ଲୋକମାନେ ଯାଇପାରିବେନି। ପୁରୁଷ ଲୋକ, ପୁଅ ଯିଏ ବାପା ଆସେ ଏକୋଇଶ ଦିନ ପରେ, ଓଡ଼ିଆରେ ଆମର ଅଛି ନା, ଏକୋଇଶ ଦିନ ପରେ ପିଲାଟାକୁ ଧରିବ, ଯୋଉଥିରେ ନାମକରଣ ହବ, ତା ପୂର୍ବରୁ ସେ ଧରିପାରିବେନି। ଆଜିକାଲି ମୁଁ ଜାଣିନି ସିଷ୍ଟମ କଣ, ତା ପୂର୍ବରୁ ସେ ଧରିପାରିବେନି, ଦେଖିପାରିବେନି, ଭିତରକୁ ଯାଇପାରିବେନି। ବିଧି ଥିଲା ସ୍ନାନ ଆଦି କରିବେ, ତାପରେ ଏକୋଇଶ ଦିନ ପରେ ପ୍ରଥମେ ପୁତ୍ର, ତାର ନାମକରଣ ହବ, ପାପା ଧରିବ, ଅଜା ମିଳିଯିବ ଧରିଥିଲା, ନାଁଟା ପ୍ରଥମ ଥର ପାଇଁ ଡାକିବ। ଏ ଜନ୍ମ ହଉ ନାଁ କୋଉଠି ଦିଆଯାଏନି, ଆଜିକାଲି ଯେମିତି ସବୁ ଦିଆହଉଛି ସେମିତି ନାହିଁ। ଭଗବାନଙ୍କର ନାମ ନା ଆଦି, ଗର୍ଗ ନାମ ରଖେ କୃଷ୍ଣ ଧ୍ୟାନ ତେ ଜାଣି, ଧ୍ୟାନ କରି ଜାଣିଲେ ଅନାଦି କାଳରୁ କୃଷ୍ଣଙ୍କର ନାମ ରହିଛି। କୃଷ୍ଣ ଜନ୍ମ ହେଲେ ନାମକରଣ କୋଉଠି ହେଲା? ନାମକରଣ କେତେ ଦିନ ପରେ ହେଲା? ତାଙ୍କ ନାଁଟା ମାନେ କଣ ଥିଲା? ଏତିକି ଏତିକି ଜଣ ପ୍ରଶ୍ନ କରିବା ଦରକାର। କୃଷ୍ଣ ଜନ୍ମ ହେଲେ ବସୁଦେବ ନେଇଗଲେ କେଉଁଠିକି? ନନ୍ଦଗୋକୁଳକୁ। ଆଚ୍ଛା, ସେତେବେଳକୁ କୃଷ୍ଣ କଣ କଲେଣି, ବଢିଗଲେଣି? କୃଷ୍ଣ ବଢିଗଲେ ନା ବଳରାମ? କୃଷ୍ଣ ବଳରାମ ବଢିଗଲେଣି ନା? ତାହେଲେ କୃଷ୍ଣଙ୍କର ନାଁଟା କଣ ଥିଲା? ବସୁଦେବ ନାମକରଣ କରୁନାହାନ୍ତି, କଣ ତାଙ୍କର ନାମ ଥିଲା? ନା ତାଙ୍କ ନାମ ଅନାଦି କାଳରୁ କୃଷ୍ଣ, ସେ କୃଷ୍ଣ ନାମଟା ନଦିଆ ହେଲେ ବି ତାଙ୍କ ନାମଟା କୃଷ୍ଣ ସବୁବେଳେ। ସେ ଧ୍ୟାନ କରିକି ଜାଣିଲା ତାଙ୍କ ନାମ କୃଷ୍ଣ। ତେଣୁ ଭଗବାନ କେମିତି କଥା କହୁଥିଲା, ଜନ୍ମ କର୍ମ ଚମେ ଦିବ୍ୟ। ତେଣୁ ଯଶୋଦା ଦୁଇ ଜଣଙ୍କୁ ଜନ୍ମ ଦେଇଛନ୍ତି, କାହା କାହାକୁ? ଜନ୍ମ କଣ ସହିତ ଆବିର୍ଭାବ ହେଇଛନ୍ତି, ଯୋଗମାୟା, ଯୋଗମାୟା ଆଉ ଭଗବାନ କୃଷ୍ଣ, ନନ୍ଦନନ୍ଦନ କୃଷ୍ଣ ଆସିଛନ୍ତି ସେଠି ପୂର୍ଣ୍ଣ। ଆଉ ବସୁଦେବ ବି ଇଚ୍ଛା କରିଛନ୍ତି, ଜନ୍ମ ଦିବ୍ୟ ବସୁଦେବ ବି ଇଚ୍ଛା କରିଛନ୍ତି ଯେ କୃଷ୍ଣ ସୂତାପାତ୍ରରେ ସେ ପୁତ୍ର ଉପରେ ପାଇବା ପାଇଁ। ତେଣୁ ସେ ବସୁଦେବ ଦେବ କି କସରରେ ପ୍ରବେଶ କରିଛନ୍ତି, ତାଙ୍କ ପାଖରୁ ଆସିଛନ୍ତି କୃଷ୍ଣ, କିଏ ମଥୁରେଶ ଦ୍ୱାରକେଶ କୃଷ୍ଣ ଆସିଲେ, ତାଙ୍କର ସବୁ ତ ଅଲୌକିକ। ଦେଖୁନାହାନ୍ତି ବସୁଦେବ କହୁଛନ୍ତି, ମୁଁ କେମିତି ତୁମକୁ ନେଇକି ଯିବି ନନ୍ଦ ଭଗବାନଙ୍କୁ, ମୁଁ ତ ବନ୍ଧନରେ ପଡ଼ିଛି। କହିଲେ ନାଇଁ ନାଇଁ ନାଇଁ, ମୋତେ ଯିଏ ମୋର ସେବା ଯିଏ କରିବେ ସେ ବନ୍ଧନରେ ପଡ଼ିବନି, ମୋ କଥା ଯିଏ ମାନିବ ସେ ବନ୍ଧନରେ ପଡ଼ିବ, ଜୀବ ବନ୍ଧନ କାହିଁକି ପଡ଼ୁଛି? ଯେତେବେଳେ ଆମେ ଭଗବାନଙ୍କ କଥା ମାନିବା, ଯେତେବେଳେ ଭଗବାନଙ୍କର ସେବା କରିବା, ବନ୍ଧନ ମୁକ୍ତ ହେଇଯିବା। ଭଗବାନଙ୍କୁ ଯେତେବେଳେ ହୃଦୟରେ ତୁମେ ରଖିଲ, ତୁମର ବନ୍ଧନ ନାହିଁ। ଯଦି ଭଗବାନ ହୃଦୟରେ ନାହାନ୍ତି ସବୁବେଳେ ବନ୍ଧନ, ତୁମେ ବାବାଜୀ ସାଧୁ ହୁଅ, ବିବାହ ହୁଅ କି ନ ହୁଅ, ଭିତରେ ବନ୍ଧନ ଅଛି। ବସୁଦେବ କହିଲେ ନା, ବସୁଦେବ ତୁମେ ବାବା ତୁମେ ମୋତେ ନେଇ ଚାଲ। କହିଲେ ମୁଁ କେମିତି ନେବି, ବନ୍ଧନରେ ଅଛି। କହିଲେ ନାଇଁ ନାଇଁ, ତୁମେ ବନ୍ଧନ ଖୋଲିଯିବ। ଯେତେବେଳେ ତୁମେ ସେବା କରିବା ପାଇଁ ଚାହିଁବ, ଯେତେବେଳେ ତୁମେ ବକ୍ଷରେ ଧରିବ, ସବୁ ଖୋଲିଯିବ ବନ୍ଧନ। ତାଙ୍କ ହାତରେ କଣ ପଡ଼ିଥିଲା? ହାତରେ ପାଦରେ ଶୁକୁଳି ପଡ଼ିଥିଲେ ନା, ଆସି କୃଷ୍ଣଙ୍କୁ ସ୍ପର୍ଶ କଲା ମାତ୍ରେ ସବୁ ଶୁକୁଳି ଖୋଲିବ, ସବୁ ଶୁକୁଳି ଖୋଲିବ, ସବୁ ଖୋଲିବା। କେବଳ ଖୋଲିଲାନି, ଦ୍ୱାର ବି ଖୋଲିଗଲା, ସବୁ ଦ୍ୱାର ଖୋଲିଗଲା, ସମସ୍ତେ ଶୋଇଗଲେ, ଦ୍ୱାର ରଖିବା ଯେଉଁଥିରେ ସବୁ ଶୋଇଗଲେ, ଭଗବାନଙ୍କ ହୃଦୟରେ ଧାରଣ କଲେ ସବୁକିଛି, ସବୁ ମୁକ୍ତ ହେଇଯିବ। ଆଉ ଭଗବାନଙ୍କୁ ଛାଡ଼ିଦେଲେ ପୁଣି ସବୁ ବନ୍ଧନରେ ପଡ଼ିଯିବ, ପୁଣି ଏଇ ନନ୍ଦ ମହାରାଜଙ୍କର ଏଠି ଛାଡ଼ି ଦେଇକି ପଳେଇ ଆଇଲେ, ଆସିଲା ମାତ୍ରେ ପୁଣି ଶିକୁଳି ଲାଗିବ। ଆଚ୍ଛା, ନନ୍ଦ ଏଠି ଯଶୋଦାଙ୍କର କୃଷ୍ଣ, ସେଠି ହେଉଛନ୍ତି ଦେବକୀଙ୍କର କୃଷ୍ଣ, ଇଏ ଏକ ହେଲେ। କେଉଁଠି ଏକେଲା ଆଚାର୍ଯ୍ୟମାନେ ଦିଟା ମତ ଦଉଛନ୍ତି, କାରଣ ଯଶୋଦାଙ୍କୁ ଏତେ ପୀଡ଼ା ହେଇଛି, ପ୍ରକୃତରେ ପୀଡ଼ା କ'ଣ ତ ଭଗବାନଙ୍କର ଯୋଗମାୟାଙ୍କର ଶକ୍ତି, ଯଶୋଦା ଜାଣିନାହାନ୍ତି ମୋର ପୁତ୍ର ହେଇଛନ୍ତି କନ୍ୟା ହେଇଛି, ସେ ଜାଣନ୍ତି କି ଦୁଇ ଜଣଙ୍କୁ ଜନ୍ମ ଦେଇଛି ଯୋଗମାୟା, ଯେ ଯୋଗମାୟା ତ ବୃନ୍ଦାବନ କେବେ ଛାଡ଼ିକି ଆସିବେନି, ତେଣୁ ଯୋଗମାୟା କ'ଣ କଲେ ବୃନ୍ଦାବନରେ ଅଲୌକିକ ଭାବରେ ରହିଲେ ଯୋଗମାୟା, ତାଙ୍କର ଛାୟା ଯେ କିଏ ଆସିଲେ ମହାମାୟା ଯାହାକୁ କଂସ ଦେଖିଲା ଦୁର୍ଗା, ଆଉ ବସୁଦେବ ତ ଧରିକି ଗଲେ କୃଷ୍ଣଙ୍କୁ, ବସୁଦେବ କୃଷ୍ଣଙ୍କୁ ଧରିକି ଗଲେ, ଯେଉଁ ନନ୍ଦଙ୍କ ପାଖରେ ଯେଉଁ କୃଷ୍ଣ ଥିଲେ ଏକ ହେଲେ, ସେ ଏକ ହେଲେ, ପୁଣି ଯେତେବେଳେ ଅକ୍ର ଧରିକି ଆସିଲେ, ଅକ୍ର ସ୍ନାନ କଲେ କ'ଣ ସେଟା ଅକ୍ର ଘାଟରେ, ଅକ୍ର ଘାଟରେ ସ୍ନାନ କଲେ ବୃନ୍ଦାବନ ପରିତ୍ୟଜ୍ୟ ପାଦମେକ ନାଗଚ୍ଛତି, କହିଲେ ନା ଏଇଟା ବିପରୀତ ସିଦ୍ଧାନ୍ତ ହେଇଯାଉଛି, ବୃନ୍ଦାବନ ତ ଛାଡ଼ିକି କୃଷ୍ଣ କୁଆଡ଼େ ପାଦେ ଯାଆନ୍ତିନି, ତାହେଲେ ମଥୁରା ଦ୍ୱାରା କୁ କିଏ ଗଲେ, ବସୁଦେବ କୃଷ୍ଣ ଗଲେ, ନନ୍ଦନନ୍ଦନ କୃଷ୍ଣ ଯୋଗମାୟା ସବୁବେଳେ ନନ୍ଦନନ୍ଦନ କୃଷ୍ଣ ସେ ସମୟରେ ଅଲୌକିକ ଭାବରେ ରହିଲେ, ବୃନ୍ଦାବନ ସେ କେବେ ତ୍ୟାଗ ତାଙ୍କ ନିତ୍ୟ ଧାମ, ବସୁଦେବ କୃଷ୍ଣ ଗଲେ, ସେଥିପାଇଁ ଏଇ ଜନ୍ମ ବି ଦିବ୍ୟ, ଏ ମଣିଷ ବୁଝିପାରିବନି କେମିତି ଦି ଜଣ ହେଲା, କେମିତି ଏକ ହେଲା, କେମିତି ଏକ ହେଇଯାଉଛନ୍ତି, ଆରେ ଭୂତଟାକୁ ବାଡ଼େଇ ବାଡ଼େଇ ଗୋଟେ ମଣିଷ ଦେହରେ ପଶିଲେ ବାଡ଼େଇ ବାଡ଼େଇ ତାକୁ ଅଲଗା କରିଦେଉଛନ୍ତି, ଭୂତ ଛାଡ଼ୁ ନା, ଭୂତ ତ ଛାଡ଼ୁ ନାହାନ୍ତି, ଭୂତଟା ମାନେ କ'ଣ ଆଉ ଗୋଟେ ଶରୀର ପଶିଯାଇ ତୁମ ଶରୀରରେ, ତାକୁ ବାଡ଼ାବାଡ଼ି କରିକି ପୁଣିରେ ପିଟିଲେ ସେ ବାହାରିକି ପଳୁଛି, ଆଉ ଭଗବାନ ସେ କ'ଣ ଦୁଇରୁ ଏକ ହେଇପାରିବେ ନା ଏକରୁ ଦୁଇ ହେଇପାରିବେନି, ସବୁ ସବୁ କିଛି ହେଇପାରିବେ ଦିବ୍ୟ, ସେପାଇଁ ଜନ୍ମ ଦିବ୍ୟ ଆଉ କର୍ମ ବି ଦିବ୍ୟ, ଏଠି ସିଦ୍ଧ ଶୁଣି ତାଙ୍କ ଟୀକାରେ ଲେଖିଛନ୍ତି, ଏ ଶ୍ଳୋକ ଉପରେ ଏତେ ସୁନ୍ଦର ଟୀକା ଦେଇଛନ୍ତି, ଜନ୍ମ କର୍ମ ଚ ଦିବ୍ୟରେ, ସ୍ୱଚ୍ଛାକୃତ ମମ ଜନ୍ମ କର୍ମ ଚ ଧର୍ମ ପାନର ରୂପମ ଦିବ୍ୟମ, ମୋର ଯେଉଁ ଜନ୍ମ କର୍ମ ଏଇଟା ଦିବ୍ୟମ ଅଲୌକିକମ ସ୍ୱଚ୍ଛାକୃତ, ମୋ ଇଚ୍ଛାରେ ମୁଁ ଆସିଛି, ମତେ କିଏ ଗୋଟେ ଜବରଦସ୍ତି କହିପାରିବିନି ତୁମେ ଜନ୍ମ ହୁଅ, ଜୀବକୁ ଜନ୍ମ ନେବା ପାଇଁ ବାଧ୍ୟ, ଲୋକ କ'ଣ ବିରକ୍ତି ଗୋଟେ ଆତ୍ମହତ୍ୟା କରିଦିଅନ୍ତି ମରିଗଲେ, ଆରେ ଆତ୍ମହତ୍ୟା କଲେ ବି ଜନ୍ମ ନେବା ପାଇଁ ବାଧ୍ୟ, ଭୂତ ହବ ପୁଣି ତୁମେ କୋଉଠିକୁ ଉଦ୍ଧାର ପାଇଲେ ପୁଣି ଗୋଟେ ଜନ୍ମ ହବ, ଏଠି ସ୍ୱଚ୍ଛାକୃତ ମନ ଜନ୍ମ କର୍ମ ସେ ଧର୍ମ ପାଳନ, ସ୍ୱଚ୍ଛାକୃତ ଜନ୍ମ କର୍ମ, କର୍ମ ଅର୍ଥ ସେ କହିଲେ ଧର୍ମ ପାଳନ, ସିଦ୍ଧ ସ୍ୱାମୀ ଲେଖିଲେ ମୋର ଯେଉଁ ଧର୍ମ ପାଳନ ମୁଁ ଆସି ଯେଉଁ ଧର୍ମ ପାଳନ କରୁଛି ଏଇଟା ମୋର ସ୍ୱଚ୍ଛାକୃତ, ଏଇଟା କ'ଣ ନା ଦିବ୍ୟମ, ଦିବ୍ୟମ ଅଲୌକିକମ, ଏସବୁ ଅଲୌକିକ, ଲୋକମାନେ କିଛି ବୁଝିପାରିବେନି ମୁଁ କ'ଣ କରୁଛି, ମୁଁ କାହିଁକି ଭଗବାନ ହେଇକି ଗୀତାର ଉପଦେଶ ଦେଲି କିନ୍ତୁ ସାରଥି ହେଲି, ଏସବୁ କଣ୍ଟ୍ରାଡିକ୍ଟରୀ ଜିନିଷ, କୃଷ୍ଣ ମାନେ କୃଷ୍ଣଙ୍କୁ ବୁଝିବା ପାଇଁ ଚେଷ୍ଟା ନ କରିବା ଭଲ, କୃଷ୍ଣଙ୍କୁ ଭଲ ପାଇବାଟା ଭଲ, ବୁଝାବୁଝି କରିବାକୁ ଚେଷ୍ଟା କଲା ମଣିଷ ବର୍ତ୍ତମାନ ଯେଉଁ ଗଣ୍ଡଗୋଳ ଲାଗୁଛି ବୁଝିବାକୁ ଚେଷ୍ଟା କରିବି ଅଲଗା, ଏଇଟା ତୁମେ ଭଲ ପାଅ, ତୁମେ ଯଦି କହିବ ମୋ ମାଆକୁ ବୁଝିବାକୁ ଚେଷ୍ଟା କରିବି, ମା କତି ଗୋଟେ କାଗଜ କଲମ ନେଇକି ଯିବ ତାକୁ ବୁଝିବାକୁ ଚେଷ୍ଟା କରିବ, ମା ତୁ କେମିତି ବିବାହ ହେଲୁ, ତୁ ଭଲ ପାଉଥିଲୁ ନା ବାପାକୁ କହ, ତୁ ବାପା ତାକୁ ତୁ ଡାଟା ଆଣିବ, ତାକୁ କହିବ ମା ମୁଁ ଏଇଟା ଜାଣିଲା ପରେ ତ ଭଲ ପାଇବି, ଏଇଟା କ'ଣ ସମ୍ଭବ, ମା ଡାଟା ଆଣିବ ତୁ କେମିତି ମୋତେ ଗର୍ଭଧାରଣ କଲୁ କହ, କେମିତି ଜନ୍ମ ଦେଲୁ କହ, ତାପରେ ମୁଁ ଯାଇକି ଭଲ ପାଇବି, ଆରେ ଏଇଟା ଆମର ଦରକାର ନାହିଁ, ଆବଶ୍ୟକ କିଛି ନାହିଁ, ଅନ୍ନେସେସରି ଜିନିଷ, ଯେତିକି ଆମେ ଚାହିଁବା ମା କତିରୁ ସବୁ ଡାଟା ଆଣିବା ପାଇଁ ସେଥିରେ ଆମର କିଛି ଲାଭ ହବନି, ଆମର ଲାଭ ହବା ଦରକାର ଆମର ମା ସେମାନେ ଭଲ ପାଇବା ଦରକାର, ଏସବୁ ଅଲୌକିକ ଜିନିଷ, ଆମେ ଆମେ ବୁଦ୍ଧି ଖର୍ଚ୍ଚ ତତ୍ତ୍ୱ ଦିବ୍ୟମ ଅଲୌକିକ, ମୋର ଜନ୍ମ ମୋର କର୍ମ ଆକୁ କି ବୁଝିପାରିବେ, କୃଷ୍ଣଙ୍କୁ ବୁଝିବାଟା ଭାରି କଷ୍ଟ, କାହିଁକି ନା ଦିବ୍ୟ, ଦେଖୁନ ଗୀତାର ଗୀତା କ'ଣ କରିଛନ୍ତି, ଜାଗ୍ରତ ମୋବାଇଲ ଅଛି ବନ୍ଦ କରିଦେବେ, ଗୀତାର ବାଣୀ ଦେଲେ ସେଇଠି ଅର୍ଜୁନର ମୁହଁ ଭାଙ୍ଗି ଦେଲେ କିନ୍ତୁ କ'ଣ ହେଲେ ସାରଥି, ଶ୍ରେଷ୍ଠ ଜ୍ଞାନୀ ସାରଥି କାମ କରୁଛନ୍ତି, ଭଗବାନ ବୁଝିବାକୁ ଚେଷ୍ଟା କଲେ ଅସୁବିଧା, କାହିଁକି ସେ କହିଲେ ଦିବ୍ୟ ଅଲୌକିକ ଲୋକମାନେ ତୁମେ ବୁଦ୍ଧି ଖର୍ଚ୍ଚ କରି ମୋତେ ପାରିବନି, ଆଚ୍ଛା ତାହେଲେ ଆପଣ ଏଭଳିଆ କର୍ମଟା କରୁଛନ୍ତି କାହିଁକି, କାହିଁ କ'ଣ ଆବଶ୍ୟକ ଅଛି ଏଗୁଡ଼ା କରୁଛନ୍ତି, ଯଦି ଆପଣ ବୁଝିପାରିବେନି କାହିଁ କଲେ, ଏଠି କାନ୍ଦୁଛନ୍ତି କେତେ ଗୋପୀ ମାନେ, କେତେ କେତେ ଗୋପୀ ସହସ୍ର ଗୋପୀ କାନ୍ଦୁଛନ୍ତି,
ଏଣେ ରାଧାରାଣୀ କାନ୍ଦୁଛନ୍ତି, ତାଙ୍କୁ ଛାଡ଼ିଗଲେଣି ବିବାହ କେତେ ଷୋହଳ ସହସ୍ର, ଏଣେ କାନ୍ଦୁଛନ୍ତି, ଏଣେ ମାନେ ମୁଣ୍ଡ ପିଟି କାନ୍ଦିଲେଣି ଶହେ ବର୍ଷ ହେଲା, ତାଙ୍କ ଏଣେ ବିବାହ କହିଲେ ତୁ କଣ ବୁଝିବ, ବୁଝ ମତେ ମତେ ବୁଝେଇଲେ କୃଷ୍ଣ କିଏ ବୁଝେ, ମୋ କତି ଆସ ତୁ ବୁଝେଇବୁ, କୃଷ୍ଣଙ୍କୁ ଯିଏ ବୁଝିବା ପାଇଁ ଚେଷ୍ଟା କରେ ସେ ପାଗଳ ହବ, ତୁ ବୁଝିପାରିବନି, କାରଣ ସେ ଅଲୌକିକ ଅଦ୍ୱୈତତ୍ଵ, ଆମେ ବୁଝିବା ପାଇଁ ଚେଷ୍ଟା କରୁନା, ଆମେ ଭଲ ପାଇବା ପାଇଁ ଚେଷ୍ଟା କରୁଛେ, ତାକୁ କେମିତି ବୁଝିବ ନା, ସେ ଯାହାକୁ ବୁଝେଇ ଦେବେ ସେ ବୁଝିପାରିବ ନା, ବୁଝିପାରିବନି, ଜ୍ଞାନ ବଳରେ ବୁଝି ହୁଏ ନା କୃଷ୍ଣଙ୍କୁ, ତାହେଲେ ଏତେ ବଡ ଲୀଳା ସବୁ କାହିଁ କରୁଛନ୍ତି, ହେଣେ ଗୋପୀମାନେ କାନ୍ଦୁଛନ୍ତି, ଏଣେ ବସୁଦେବ ନନ୍ଦ ମହାରାଜ କଣ ସେ କଣ ଯଶୋଦା ସେ ଭଜନ ଗାଇନନ୍ତିନି, ସେ ଆମର ଲେଖିଛନ୍ତି ଓଡ଼ିଆ, ଯଶୋଦା କହିଲେନି ବନେ ଯାଉ ସଙ୍ଗେ ମୋର ପ୍ରାଣ ପ୍ରାଣ ନେଉ, ଯଶୋଦା ଗାଉନାହାନ୍ତି ସେ ଗୀତ, କାହା ମୁଖ ଅନାଇ ବଞ୍ଚିବି ମୋ କଳା ମାଣିକରେ, କାହା ମୁଖ ଅନାଇ ବଞ୍ଚିବି, ଗଲ ଦଶ ଦିଗ ହେବ ଶୂନ୍ୟ ଅଥୟ ହେବ ଜୀବନ, ନିଶ୍ଚି ଦିବସରେ ଝୁରୁଥିବି, ତୁ ବଣକୁ ପଳେଇଲେ ମୋ ଜୀବନଟା ନେଇକି ଯାଉ, ଯଶୋଦା କେତେ ମାନେ ଅନ୍ଧ ହେଇଯାଇଛନ୍ତି ଯଶୋଦା, ଯଶୋଦା କଣ ଆଖି ଖୋଲିଛନ୍ତି, ବ୍ରଜରେ ଶହେ ବର୍ଷ ଆଖି ବନ୍ଦ କରିକି ଯୋଗୀ ବି ରହିବି, ଯଶୋଦା ଅନ୍ଧ ହେଇଯାଇଛି, ସେ ବ୍ରଜକୁ ଦେଖନ୍ତିନି, କାରଣ ବ୍ରଜକୁ ଦେଖିଲେ ସେ ପାଗଳି ହେଇଯିବି, ସବୁଆଡେ କୃଷ୍ଣ ଜାଣିଛନ୍ତି, ସବୁଆଡେ କୃଷ୍ଣ ଲୀଳା କରିଛି, ସେ ଦେଖନ୍ତି, ନନ୍ଦ ତ ବାଲାନ୍ସ କରିଦିଅନ୍ତି, ନନ୍ଦ ତ କଥାବାର୍ତ୍ତା କରିକି ମ୍ୟାନେଜ କରିଦିଅନ୍ତି, ଯଶୋଦା ଦେଖନ୍ତି ତାଙ୍କୁ ଛାଡ଼ି ପଳେଇ ଆଇ, ସେଣେ କାନ୍ଦୁଛନ୍ତି, ଏଣେ ଆସି ବସୁଦେବ ଦେବକୀଙ୍କ ସାଙ୍ଗରେ ଏଠି ରହିଲ, ଆଉ ଏଠି କୋଉ ରହିଲ, ବସୁଦେବ ଦେବ ସାର ପାଞ୍ଚ ଦିନ ଦିନ ରହିନାହାନ୍ତି, ଏଣେ ଅସ୍ତ୍ର ମାରିବା ପାଇଁ ଯା, ଏଣେ ହସ୍ତିନାପୁରକୁ ଯା, ଏଣେ ପାଣ୍ଡବ ମାନଙ୍କ ଦିଗି ଯା, ଆଚ୍ଛା ପାଣ୍ଡବ ମାନଙ୍କ ତୋର କୋଉ ରହୁଛ, ସେଣେ ସାମ୍ବର ବିବାହ ହେଲାଣି ସେଠି ଯୁଦ୍ଧ, ସେଠି ଏଠି ଯୁଦ୍ଧ, ସେଠି ମଣି ମଣି ଆଣ, ଏତେ ଲୀଳା କଣ, ତୁମ ଘର ତ ବୃନ୍ଦାବନ, ଚୁପଚାପ ସେଠି ରହିଥାନ୍ତ, ଗାଈ ଗୋରୁ ଚଳା ହଉଥିଲା, କ୍ଷୀର ଖାଉଥାନ୍ତ, ଲାଗୁଥିଲା, ଏତେ ସୁଦ୍ଧା କାହିଁ କର, ସେ କହିଲେ ତୁମେ ଅଲୌକିକ ବୁଝିବା ପାଇଁ ତାହେଲେ ତୁମେ ଚେଷ୍ଟା କରିବ, ସବୁ ଅଡ଼ୁଆ ଭଗବାନ ଶ୍ରୀକୃଷ୍ଣଙ୍କର ଯୋଉ ବିପରୀତ ଲୀଳା ସବୁ ରହିଛି, ଗୋଟେ ଜୀବକୁ ଲାଗିବ ଏସବୁ ବିରୁଦ୍ଧ ସ୍ୱଭାବ ତତ୍ଵତା, ଯୋଉମାନେ ବହୁତ ଜ୍ଞାନୀ, ଯୋଉମାନେ ବହୁତ ଜ୍ଞାନୀ ଗୁଣୀ, ଯୋଉମାନେ ସାଧୁ କୃପା ଭଗବତ ସେବାରେ ଲାଗି ରୁହନ୍ତି, ସେମାନେ ତତ୍ଵ ଜିନିଷକୁ ଜାଣିପାରିବେ, ତତ୍ଵ ଆଚାର୍ଯ୍ୟଙ୍କ କତିରୁ ଶ୍ରବଣ କରିକି ତତ୍ଵ ଜିନିଷକୁ ଜାଣିପାରିବେ, ତତ୍ଵତା ଅର୍ଥକୁ ଶ୍ରୀଧର ସ୍ୱାମୀ ଅଲଗା ଅର୍ଥ ନେଲେ, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯୋବେତି ତତ୍ଵତା, ତତ୍ଵତା ଅର୍ଥ ନେଲେ ଟିକା ଟିପ୍ପଣୀ ପଡ଼ିକି ତୁମେ ତତ୍ଵ ଜାଣିଦେବ, ସେ ଅର୍ଥରେ ତତ୍ଵ ଏଠି କହୁନାହାନ୍ତି, ତତ୍ଵତଃ ପରାନୁଗ୍ରହାର୍ଥମେବ ଇତି ଯୋବେତି, ମୁଁ ଯୋଉ ଲୀଳା କରିଛି, ମୁଁ ଯେଉଁ ଯେଉଁ ଲୀଳା କରିଛି ପରାନୁଗ୍ରହାର୍ଥମ, ମୁଁ ଅନ୍ୟକୁ ଅନୁଗ୍ରହ କରିବା ପାଇଁ, ମୋର ଜଣଙ୍କୁ କାହାକୁ ବିବାହ ମୋର ଆବଶ୍ୟକ ନାହିଁ, ମୁଁ ତା ଆପ୍ତ କାମ, ସେମାନଙ୍କୁ ରାଣୀମାନଙ୍କୁ ମୁଁ କୃପା କରିବା ପାଇଁ, ସେମାନଙ୍କୁ କିଏ ରଖିଥିଲେ, ଅସୁର ରଖିଥିଲା, ମୁଁ ତାଙ୍କୁ କୃପା କରେ, ସିଏ ମୋତେ ଚାହୁଁଛନ୍ତି ନା, ମୁଁ ତାଙ୍କୁ କୃପା କରିବା ପାଇଁ ବିବାହ ହେଉଛି, ମୋର କିଛି ଆବଶ୍ୟକ ନାହିଁ, ପୁରାନୁଗ୍ରହାର୍ଥ ମୋର ଜନ୍ମ ନେବାର କିଛି ଆବଶ୍ୟକ ନାହିଁ, ସିଏ ଚାହୁଁଛି ମୋତେ ପୁତ୍ର ରୂପରେ ମୁଁ ଆସୁଛି, ମୋର ଗୋପୀମାନଙ୍କ ସହିତ ନୃତ୍ୟ କରିବାର କିଛି ଆବଶ୍ୟକ ନାହିଁ, କାରଣ ମୁଁ ଆତ୍ମାରାମ ନା, ଯାହାର ଆନନ୍ଦ ନାହିଁ ତାକୁ ଆଉ ଜଣଙ୍କର ଆନନ୍ଦ ଦରକାର, ଯିଏ ଯାହାଙ୍କ ପାଖରେ ଜଗତର ସବୁ ଆନନ୍ଦ ଆସୁଛି ତାଙ୍କୁ କିଏ ଆନନ୍ଦ ଦେଇପାରିବ, ଗୋଟେ ସାଧାରଣ କଥା ଲୋକ ବୁଝନ୍ତିନି, ସିଏ ଯଦି ସଚିତ ଆନନ୍ଦମୟ ହେଲେ ତାକୁ ପୁଣି ତାଙ୍କୁ କିଏ ଆନନ୍ଦ ହବ, ଆମକୁ ଆଉ ଜଣେ ଆନନ୍ଦ ହବ, ବାପ ହଉ ମା ହଉ କୁକୁର ହଉ ବିରାଡ଼ି ହଉ, ଆମେ ଏକାକି ଆନନ୍ଦ ପାଇପାରିବାନି, ଆମକୁ ଆଉ ଜଣେ ଆନନ୍ଦ ହବ, ଭଗବାନ କିଏ ଆନନ୍ଦ ହବ, ତତ୍ଵତଃ ପରାନୁଗ୍ରହାର୍ଥମ ପରକୁ ଅନୁଗ୍ରହ କରିବା ପାଇଁ ମୋର ସମସ୍ତ ଲୀଳା, ଏଇଟାକୁ ଯିଏ ଜାଣିବ ଭଗବାନ କାହିଁକି ଆସିଛନ୍ତି, ଭଗବାନ କାହିଁକି ଲୀଳା କରିଛନ୍ତି, ଏସବୁ ପରକୁ ଅନୁଗ୍ରହ କରିବା ପାଇଁ, ଯିଏଟା ଜାଣିପାରିବ ସେ ଦେହ ଅଭିମାନରୁ ମୁକ୍ତ ହେଇପାରେ, ସ ଦେହାଭିମାନ ତ୍ୟକ୍ତ୍ୱା ପୁନର୍ଜନ୍ମ ସଂସାର ନୈତି ନ ପ୍ରାପ୍ନନ୍ତି କିନ୍ତୁ ମାମିବ ପ୍ରାପ୍ନନ୍ତି, ସେ ସଂସାର ପାଇବନି ଆଉ ସଂସାରକୁ ଆସିବନି, ଦେହାଭିମାନ ଛାଡ଼ିବ କିନ୍ତୁ ମୋତେ ପାଇବ, ଏଇ କଥାରେ ପଡ଼ିଥିଲା ଭଗବାନଙ୍କର କର୍ମ, ଯୋଉଟା ଲୀଳା କର୍ମ ଧର୍ମ ପାଳନ ଏବେ ଅଲୌକିକ ଦିବ୍ୟ ଅଲୌକିକ, କେଉଁ କେଉଁ ଜିନିଷ ଅଲୌକିକ ସଂକ୍ଷେପରେ ଆମେ କହିକି ଆଗକୁ ଯିବା, ବୃନ୍ଦାବନରେ କଣଟା ଅଲୌକିକ ନୁହେଁ କୁହ, ବୃନ୍ଦାବନରେ ଭଗବାନ ଯୋଉ ଲୀଳା କରିଛନ୍ତି କେଉଁ ଲୀଳାଟା କିଏ କରିପାରିବ, ତୁମେ କଣ ମାଗିବ ଯେ ଗୋଟେ ନାଟକ କରିଦେଲ କଂସକୁ ମାରିଦେଲ, କଂସ ମରିଗଲା, ସେ କଂସକୁ ମାରିଦେଲା କିଏ ବକାସୁରକୁ ମାରିଦେଲା, ତୁ ନାଟକ କରିଦେଉଛ ନା, ଏଇଟା ନାଟକଟା ନା ଆଉ
ଆକ୍ସନ୍ ହେଠୁ ଆକ୍ସନ୍ କରିକି ତୁ ନାଟଟା କରୁଛୁ, ତୁ କଂସକୁ ମାରିବ, ତୁ ଗୋଟେ ମଣିଷକୁ ମାରିପାରିବ ନା, ସେ ଗୋଟେ ଚାପଟା ଦେଲେ ତୋର ମରିଯିବ। କୃଷ୍ଣ ଯାହା କରୁଛି ସବୁ ଅଲୌକିକ, କୌଣସି ଗୋଟିଏ ଲୀଳା ମଣିଷ କରିପାରିବ ନାହିଁ, ଦେବତା କରିପାରିବେ ନାହିଁ, ଅଲଗା ଅବତାର ବି କରିପାରିବେନି। ଆଉ ସବୁଠୁ ଅଦ୍ଭୁତ ଲୀଳା ହେଲା ପ୍ରଜାରେ ଭଗବାନ କୃଷ୍ଣଙ୍କର ଦୁଇ ତିନିଟି ବହୁତ ଅଦ୍ଭୁତ ଲୀଳା ଅଛି। ଯେପରି ଦାବାଗ୍ନି ଅଗ୍ନିପାନ କରୁଥିଲେ, ଗୋବର୍ଦ୍ଧନ ଧାରଣ କରୁଥିଲେ, ସାତ ଦିନ ଧରି ଗୋବର୍ଦ୍ଧନ ଧାରଣ ଆଉ ରାସଲୀଳା କରୁଥିଲେ, ଅଦ୍ଭୁତ। ଆଉ ଗୋଟେ ଅଦ୍ଭୁତ ଲୀଳା ଅଛି, କେହି ବି କେବେ କରିପାରିବେନି, ସେ ହେଉଛି କାଳିଆ ଦମନ ଲୀଳା। ସର୍ପ କେତେ ଚିକଣ, ଆଉ ସେ ସର୍ପର ସହସ୍ରପଣା ଅଛି, ଆଉ ଗୋଟେ ଯୋଜନା ପରିମିତ ତାର ବିଷର ପ୍ରତିକ୍ରିୟା, କିନ୍ତୁ ଭଗବାନ ତା ଉପରେ ନୃତ୍ୟ କରୁଥିଲେ। ସେଥିପାଇଁ ରାଧାରାଣୀଙ୍କର ଯେତେବେଳେ ରାଧାରାଣୀଙ୍କୁ ଛାଡ଼ୁନାହାନ୍ତି, ଜଟିଲା କୁଟିଲା ତ ଏତେ ସବୁ ପରାନୁଗ୍ରହାର୍ଥ, ଆଉ ତ ମଣିଷ ବୁଝିପାରିବନି କିଛି। ତୁମେ ଯାହା ବିଷୟରେ ଯାହାକୁ ଭଲ ପାଉଛ, ତା ସମ୍ମାତରେ ନିଅ, ସମ୍ମାତ ନ ପାଇଲେ କିନ୍ତୁ ଭଲ ପାଇବ। ଯେମିତି ଜଣେ ଜଣଙ୍କୁ ଭଲ ପାଉଛି, ସେ କ'ଣ କରୁଛି ମେସେଜ ବା କ'ଣ, ଏ ଯେଉଁ କ'ଣ ପୁଅ ଝିଅ ସବୁ ଭଲ ପାଉଛନ୍ତି ମେସେଜ ଗୁଡ଼ା, ତ ମେସେଜ ସମ୍ବାଦ ନେଉଛ ନା, ଆଉ ସମ୍ବାଦ ନେଇଲା ପରେ ତୁମେ ଲୋକଟାକୁ ଜାଣିଛ ନା, ଆଉ ସେ ପୁଅଟା କେମିତି ଅଛି, ଯେହେତୁ ତୁମେ ମେସେଜ ନେଉଛ ତା ପାଖରୁ, ସେଟା କୃଷ୍ଣଙ୍କ ମେସେଜ ତୁମକୁ ବହୁତ ନେବାକୁ ପଡ଼ିବ, ତାହେଲେ ତୁମେ ଜାଣିପାରିବ କୃଷ୍ଣ କେସ୍, ନହେଲେ ସେମିତି ତୁମେ ଜାଣିପାରିବ। ଏଇ ଯୋଉ କାଳିଅ କେତେ ଅଲୌକିକ ଲୀଳା, ସର୍ପ ଉପରେ ନୃତ୍ୟ କରିବା ପାରିବ କି, କେମିତି ଅଛି କିଏ ପାରିବ, ଆଉ ସେ ପୁଣି ସବୁଠୁ ଭୟଙ୍କର ବିଷଧର ସର୍ପ, କାଳିଅ ବିଷଧର ଗଞ୍ଜନ ଜନ ରଞ୍ଜନ, ତା ବିଷକୁ କେବଳ ହରଣ କଲେଣି ଭଗବାନ, କିନ୍ତୁ ତା ହୃଦୟରେ ଭକ୍ତି ରସ ଦେଇଦେଲେ, ନୃତ୍ୟ କରୁଥିଲେ, ଦେବତାମାନେ ସବୁ ଦେଖୁଥିଲେ, ନାଗପ୍ରତିମାନେ ସବୁ ପୁଷ୍ପ ବର୍ଷଣ କରୁଥିଲେ, ସବୁ ଅଲୌକିକ ଲୀଳା। ଭଗବାନ ଏଇଥିପାଇଁ ଆବିର୍ଭାବ ହୋଇଥିଲେ, ଜୀବ ଆକୁ ସ୍ମରଣ କରିବ, ଆମେ ଯେତେ ଯୋଉ କୃଷ୍ଣ ଭାଗବତ ପଢୁଛେ, ଗୀତା ପଢୁଛେ, ଆକୁ ସ୍ମରଣ କଲେ ଆମର ଏଇ ଗୁଣାତୀତ ପୁରୁଷ ଆମେ ହବା, ଆମେ ଯୋଉ ଗୁଣକୁ ଉର୍ଦ୍ଧ୍ୱକୁ, ସତଗୁଣ ଉର୍ଦ୍ଧ୍ୱକୁ ଯିବା, ରଜଗୁଣ ତମ ଗୁଣ ଛାଡ଼, ସତଗୁଣର ଉର୍ଦ୍ଧ୍ୱକୁ ଯୋଉ ଯିବା, ଗୁଣାତୀତ ପୁରୁଷ ହବାକୁ ହେଲେ ଆମକୁ ଶ୍ରବଣ କରିବାକୁ ପଡିବ, ଆଉ ନାମ କୀର୍ତ୍ତନ କରିବାକୁ ପଡିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ। ଏଇ କଥା କହୁଥିଲେ ନା, ରାଧାରାଣୀଙ୍କୁ ଛାଡ଼ୁନାହାନ୍ତି କିଏ, କୁଟିଳା ଜଟିଳା ଜଟିଳ ବୁଢ଼ୀ ଶାଶୁ କହିଲା, ଦେଖ ଆଉ ତୁ ମନା କରିଦେ କାଲିଠୁ, କାରଣ ଯଶୋଦା ଯଶୋଦା ସବୁବେଳେ ଡାକନ୍ତି, ଦୁର୍ବାସାଙ୍କ ପାଖରୁ ବର ପାଇଛନ୍ତି, କିଏ ତାଙ୍କର ଭଉଣୀ ହେଇଛି, ଭଉଣୀ ହିସାବ ହେବେ, କୀର୍ତ୍ତିଦା ତାଙ୍କର ସବୁ ଭଉଣୀ ସମ୍ବନ୍ଧ ହେବେ, ଆଉ ଭଉଣୀ କଥାଟା କାଟି ହେଉନି, ଆଉ ସିଏ କୁହନ୍ତୁ ତୁମେ ରାଧାଙ୍କୁ ପଠେଇବେ, କାରଣ ରାଧାରାଣୀ ରୋଷେଇ କଲେ କୃଷ୍ଣ ଭୋଜନ, ରାଧିକାର ପକୁଅର୍ଣ୍ଣ ବିଭିନ୍ନ ବିଭିନ୍ନ ବ୍ୟଞ୍ଜନ ପରମ ଆନନ୍ଦ କୃଷ୍ଣ କରେ ନ ପୂଜା, ସେ ରୋଷେଇ ଘରକୁ ଯାଇଯାଆନ୍ତି, ଯେହେତୁ ଜଗନ୍ନାଥ ପୁରୀଙ୍କର, ସେ କ'ଣ କରନ୍ତି, ସେ କହିଲେ ଲକ୍ଷ୍ମୀ ରୋଷେଇ କରୁଛନ୍ତି, ଆମର ଲକ୍ଷ୍ମୀ ନାହିଁ, ଆମର ରାଧା, ରୋଷେଇ ଘରେ ପାଟିମୁଣ୍ଡ ଲାଗନ୍ତି, ରୋଷେଇ ଘରେ ଅଲଗା କଥା କୁହନ୍ତିନି, ବଟର 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 ଯେଉଁ କଥାଗୁଡ଼ା ସବୁ କହୁଛନ୍ତି, ରୋଷେଇ ଘରଟା ରାଧାରାଣୀଙ୍କର ଜାଗା, ସେଠି ରାଧାରାଣୀଙ୍କୁ ସ୍ମରଣ କରିକି ରାଧା ତୁମେ ରୋଷେଇ କରିବ, ତୁମେ ଯାହା ବି ଜାଣ ସେଟା ବଡ଼ ଜିନିଷ ନାହିଁ, ଭଗବାନ ତୁ ଭାବଟାକୁ ଗ୍ରହଣ କରୁଛ ନା, ତୁମେ ଟେଷ୍ଟ କେମିତି ହେଇଛି, ସେ କଷି କ'ଣ କଷା କରୁଛ କି ରସା କରୁଛ କି ଭଜା କରୁଛ, ଭଗବାନ ଦେଖନ୍ତି, ସେଟା ରାଧାରାଣୀଙ୍କର, ତ ରାଧାରାଣୀଙ୍କର ଅର୍ଣ୍ଣଟାକୁ ଭୋଜନ କର, ଯାହାର ପ୍ରେମ ନାହିଁ କୃଷ୍ଣ ତାକୁ ଭଲ ପାଆନ୍ତି, ପ୍ରେମେ କୃଷ୍ଣ ବସ, ଗୁରୁଦେବ ଗୋଟିଏ କଥା ସବୁବେଳେ କୁହନ୍ତି, ପ୍ରେମେ କୃଷ୍ଣ ବସ ହେ ପ୍ରେମେ ତାର ଭଜି, କୃଷ୍ଣଙ୍କୁ ଟଙ୍କା ପଇସା ବଡ଼ ମନ୍ଦିର କରିକି ତୁମେ ବହୁତ କିଛି ଦେଖନ୍ତି, ଆଉଟ୍ ସୁଇଂ ଯୋଉଟା କୁହାଯାଏ, ବାହାର ଦେଖାଣିଆ ଜିନିଷ ତୁମେ କୃଷ୍ଣ ଭଲ କିଛି ପ୍ରସନ୍ନ କରିପାରିବନି, ସବୁବେଳେ କୃଷ୍ଣ ପ୍ରେମରେ ବସ ହୁଅନ୍ତି, ଆଉ ପ୍ରେମରେ ତାଙ୍କର ଭଜନ ହୁଏ, ପ୍ରେମ ନହେଲେ ତୁମର ଭଜନଟା ଗୋଟେ ଲୋକ ଦେଖାଣିଆ, ତୁମେ ଲୋକ ଦେଖା ପାଇଁ କରୁଛ, କିନ୍ତୁ ପ୍ରକୃତି ତ ଆମର ପ୍ରେମ ନାହିଁ, ଆମେ ଭଜନ କରୁଛେ ପ୍ରେମ ପାଇବା ପାଇଁ, ପ୍ରେମରେ ଭଜନ ହବ କୃଷ୍ଣ, ଆଉ ପ୍ରେମରେ କୃଷ୍ଣଙ୍କର ସେବା। ବୁଢ଼ୀ ମନା କରିଦେଲେ କିଏ, ଜଟିଳା, ଜଟିଳା କହିଦେଲେ ତୁ କହିଦେ, ଖବର ଦେଇଦେ ଯଶୋଦାଙ୍କ କତିକି, ତା ଝିଅକୁ କହିଦେଲେ ରାଧା ଆଉ ଯିବିନି, କାରଣ ବଡ଼ କଳଙ୍କ ଆସୁଛି, ବହୁ ବାରଣେ ଘରକୁ ଯିବା ଠିକ୍ ନୁହେଁ, ଇଏ କହିଲା ମୁଁ କ'ଣ କହିବି, ଯଶୋଦା ମୋତେ କହିବେ ଦୁର୍ବାସାଙ୍କର ବର ଅଛି, ତାହେଲେ ଆମର ଘରୁ ପଠେଇଦେବ, ଯଦି ଯଶୋଦା ଜିଦି କରିବେ, ଆମର ଗୋଟେ ବନ୍ଧୁବାନ୍ଧବ ସମ୍ପର୍କ, ରାଧା ଏଠୁ ରୋଷେଇ କରିବେ,
ଆମେ ଏଠୁ ପଠେଇଦେବା।
ଏଇ ଯେ ଭଗବାନଙ୍କର ଅଦ୍ଭୁତ ଲୀଳା, କାଳିଆ ଉପରେ ମନ ପଡ଼ିଗଲେ, କାଳିଆ ଦଳନ କଥାରେ କହିଲା ଠିକ ଅଛି ରାଧାରାଣୀକି ପଠେଇଦେବା। ଯଶୋଦାଙ୍କୁ କହିଦେଲେ, ଯଶୋଦା ଆଉ ଆଉ ରାଧା ଆସିବେନି, ଭୋଜନ କରିବା ପାଇଁ ଜମେ ଇଏ ଯେଭଳି ମୃଗ ମୃଗ ଗନ୍ଧ, ଅଗ୍ନି ଅଗ୍ନିର ତାପ ତାକୁ ଅଲଗା କରିହବ, ସୂର୍ଯ୍ୟ ଠାରୁ ତା କିରଣ ଅଲଗା କରିହବ, ସ୍ୱର ଠାରୁ ଛାୟାକୁ ଅଲଗା କରିହବ, ଶକ୍ତି ଶକ୍ତି ମାନଙ୍କୁ ଅଲଗା କେମିତି କରିହବ। ତେଣୁ ରାଧାରାଣୀ ବିରହ ରହିଲେ, କୃଷ୍ଣ ବିରହ ରହିଲେ, ଉପାୟ ବି କିଛି ନାହିଁ। ତେଣୁ ଯଶୋଦା ବଡ଼ ଚିନ୍ତା ରହିଲେ, କାରଣ କୃଷ୍ଣ ଭୋଜନ କରୁନାହାନ୍ତି, କୃଷ୍ଣ ପାଇଁ କିଏ ରୋଷେଇ କଲେ? ରାଧାରାଣୀଙ୍କର ସବଷ୍ଟିଚ୍ୟୁଟ କେହି ନାହାନ୍ତି, କେବଳ ଜଣେ ରାଧାରାଣୀଙ୍କର ସବଷ୍ଟିଚ୍ୟୁଟ ହଉଛନ୍ତି ରୋହିଣୀ। କାରଣ ରୋହିଣୀ ବଳରାମଙ୍କ ଠାରୁ ଅଧିକ ଭଲ ପାଆନ୍ତି, କାହାକୁ? କାହ୍ନାଙ୍କୁ। ସେ ବହୁତ କୃଷ୍ଣ ଭଲ ପାଆନ୍ତି, ଓଲଟା ଯଶୋଦାଙ୍କୁ ଭଲ ଲାଗନ୍ତି, କାହ୍ନା ଭଲ ଲାଗନ୍ତି, କିନ୍ତୁ ତାଙ୍କୁ ଭଲ ଲାଗେ ବଳରାମ, କାହିଁକି ନା ବଳରାମ ଟିକେ ଦୁଷ୍ଟ ହଉନାହାନ୍ତି, ଭାରି ଶାନ୍ତ, ଆଉ କୃଷ୍ଣଙ୍କର ଦାୟିତ୍ୱଟା ନଉଛନ୍ତି, କୃଷ୍ଣ ତାଙ୍କର ପ୍ରିୟ, କିନ୍ତୁ ବଳରାମକୁ ତାଙ୍କୁ ଭଲ ଲାଗେ, କାହିଁକି ସେ ବାସଚଲ ରସରେ କୃଷ୍ଣଙ୍କ ସେବା କରୁଛନ୍ତି। ଆଉ କିନ୍ତୁ ଯଶୋଦାଙ୍କ ରୋହିଣୀଙ୍କ ପ୍ରାଣ ହଉଛନ୍ତି କିଏ? କୃଷ୍ଣ। ଯେ ବଡ଼ ମା ସବୁ ନଥାଏ ଆଗରୁ ସବୁ ନିଜ ବୋଉ ଛାଡ଼ି ବଡ଼ ମା, ବଡ଼ ମା କତି ଦୌଡ଼ିବେ, ଏଇଟା ସବୁ ଥିଲା ନା ଆଉ ସେଇଭଳିଆ ଆଉ, କାରଣ ନିଜ ମା ଟିକେ ଡାଣ୍ଟିବ, ବଡ଼ ମା କିଛି କହିବେନି। ରୋହିଣୀ ରାଧାରାଣୀଙ୍କର ସବଷ୍ଟିଚ୍ୟୁଟ କିଏ ନାହାନ୍ତି? ରୋହିଣୀ। ତେଣୁ ରୋହିଣୀ ହେଲେ ରୋଷେଇ କରନ୍ତି, କିନ୍ତୁ କୃଷ୍ଣ ବି ଭଲ ଲାଗେନା। ତେଣୁ କୃଷ୍ଣ ଅଳ୍ପ ଖାଆନ୍ତି, ଯାଆନ୍ତି କେଉଁଠି ଗୋଚାରଣ କରିବା ମନ ଦୁଃଖ ଥାଏ, ତ ଲଳିତା ସଖୀ ଆସିକି ଯଶୋଦା ଦୁଃଖ କରନ୍ତି, ଧନିଷ୍ଠା ଯାଆନ୍ତି, ଧନିଷ୍ଠା ସବୁ ଖବର ନିଅନ୍ତି, ଆଜ୍ଞା ପାଇଁ ଧନିଷ୍ଠା ଆନିତ, କ'ଣ ଯଶୋମତୀ ଆଜ୍ଞା ପାଇଁ ଧନିଷ୍ଠା ଆନିତ ଅଛନ୍ତି, ଶ୍ରୀକୃଷ୍ଣ ପ୍ରସାଦ ରାଧା ଭୁଞ୍ଜ ହେ ପ୍ରୀତ, ଧନିଷ୍ଠା ସମ୍ପୂର୍ଣ୍ଣ ପାଖରେ ଥାନ୍ତି, କ'ଣ କରିବେ? ଧନିଷ୍ଠା ଖବର ଦେଇଦେଲେ ରାଧାଙ୍କୁ, ରାଧା ତୁମ ପାଇଁ ଦେଖ ତୁମେ ଆଜି କଣ ହେଲା। ଏଣେ ରାଧାରାଣୀଙ୍କର କଣ ଅବସ୍ଥା ହେଇଛି? ରାଧାରାଣୀ କମଳ ପତ୍ରରେ ଶୋଉଛନ୍ତି, ମାନେ ଯୋଉ ଏତେ ତାଙ୍କ ସ୍ୱରର ତାପ ପଡ଼ିଯାଇଛି, ବିରହ ତାପ, ପଦ୍ମପତ୍ର ନା, ପଦ୍ମପତ୍ରଟା ଥଣ୍ଡା ନାହିଁ, ଆଉ ବିଣା ଚେର, ଏଇ ଯୋଉ ବିଣା ଗୁଡା ଅଛି, ବିଣା ନାହିଁ ଆମର, ଏଇ ଯୋଉ ବିଣା ଗୁଡା ତା ଚେରଟା ହଉଛି ସବୁଠୁ ଲଗାଯାଏନି, ଏଇ ଯୋଉ କୁଲରରେ, କୁଲର ଗୁଡାରେ କଣ ଲାଗିଛି? ବିଣା ଚେର ଲାଗିଛି ନା, ଦେହଟା ଯେତେବେଳେ ଅତ୍ୟନ୍ତ ତାପଯୁକ୍ତ ହୁଏ ଶରୀର, ବିଣାର ମୂଳଟାକୁ ପାଟିକି ଦେହରେ ଲଗେଇଲେ ତାପଟା ଯାଏ, ରାଧାରାଣୀଙ୍କର ବେଣ ଚେର ସବୁ ମରା ହେଉଛି, କର୍ପୂର ଦିଆ ହେଇ ଚନ୍ଦନ ଲିଆହଉଛି, ତଥାପି ଥଣ୍ଡା ହଉ, ଆଉ ପଦ୍ମପତ୍ରକୁ ପକେଇ ଦିଆଯାଉଛି, ତାପରେ ରାଧାରାଣୀ ଶୋଉଛନ୍ତି, ରାଧାରାଣୀଙ୍କର ବେଡ୍ ବିଛା ହଉନି, ପଦ୍ମପତ୍ରରେ ଶୁଆ ହଉଛି, କିଛି ସମୟ ପରେ ପଦ୍ମପତ୍ର ଶୁଖି ହେଉଛି, ମାନେ ଏତେ ବିରହ ଜଳାରେ ଅଛି। ଆଉ ଯାଇ ଧନିଷ୍ଠ ଯାଇ କହିଦେଲେ, ରାଧେ ରାଧାରାଣୀ ଆଉ ଶୁଭୁ ତ ନାହିଁ ତାଙ୍କୁ, ତାଙ୍କୁ ତ କିଛି ଡାକ ଶୁଭୁନି। ଲଳିତା ଯାଇକି ମାନେ କାନରେ କହିଲେ, କୃଷ୍ଣ ଆସୁଛନ୍ତି, କାରଣ ସେ ଜାଣିଛନ୍ତି ଏଇଟା ନ କହିଲେ ଆଉ ହବନି, କୃଷ୍ଣ ଆସିନା ଧନିଷ୍ଠା ଠିଆ ହେଇଛନ୍ତି, ଇଏ ଅଲୌକିକ ସବୁ ଜିନିଷ, ଏଇ କଥା ପଡ଼ିଛି ଅଲୌକିକ, କେମିତି ପଦ୍ମପତ୍ର ଶୁଖି ହେଉଛି, କୃଷ୍ଣ ଆଉ ବଚନ ଶୁଭୁନି, ଶରୀରରେ ପ୍ରାଣ ଅଛି କି ନାହିଁ ଠିକ ନାହିଁ, ଠିଆ ହେଇଗଲେ କିଏ? ରାଧା କହିଲେ, କ'ଣ କାହିଁ କୃଷ୍ଣ କାହାନ୍ତି ନା? ଧନିଷ୍ଠା କହିଲେ, କୃଷ୍ଣ କ'ଣ? କୃଷ୍ଣ ବହୁତ ଦୁଃଖରେ ଅଛନ୍ତି, ସେ ଭୋଜନ କରୁନାହାନ୍ତି, କାରଣ ତୁମେ ରୋଷେଇ କରୁନ, ତୁମର ଶାଶୁ ତ ମନା କରିଛି, ତୁମେ କିଛି ରୋଷେଇ କରିକି ଦିଅ। ରାଧାରାଣୀ କିଛି ରୋଷେଇ କରିକି ଦେଲେ, ପିଠାପଣା ଦେଲେ, ତାକୁ ନେଇକି ଯିବେ ଯଶୋଦାଙ୍କୁ ସନ୍ଧ୍ୟାବେଳକୁ ଦେଲେ, କୃଷ୍ଣ ଗୁଚାରଣ ଫେରିଲେ, ସେଇଟା ଭୋଜନ କରିକି ଧନିଷ୍ଠା ନେଇକି ଦେଲେ, କିନ୍ତୁ ପୁଣି ବି କୃଷ୍ଣ ଭଲସେ ଭୋଜନ କରୁନାହାନ୍ତି, କାରଣ ତାଙ୍କର ଶକ୍ତି ଶକ୍ତିମାନଙ୍କୁ ଅଭିନ୍ନ କେମିତି ରଖାଯିବ, ତାଙ୍କୁ ଦର୍ଶନ କରିବେ, ଉପାୟ କଣ କରାଯିବ? ଏଣେ ଲଳିତା ଗୋଟେ ଉପାୟ କଲେ, ଲଳିତା ତୁମେ ଗୋଟେ କାମ କର, ଇଏ ବୁଢ଼ୀ ତ ଆମକୁ ବହୁତ ଠକୁଛି, କିଏ ଶାଶୁ, ଶାଶୁ ବହୁତ କଣ, ଶାଶୁ ତା ଝିଅ ନଣନ୍ଦ ଦୁଇ ଜଣ ଯାଙ୍କ ଜଗୁଛନ୍ତି, ଗୋଟେ କାମ କର, ଗୋଟା ଗୋଟେ ଲୀଳା କର, ତୁ ଖାଲି ମିଛରେ କହିବୁ, କାରଣ ତୋ ଦେହ ତ ଏଭଳି ପଦ୍ମପତ୍ରରେ ଶୁଖିଯାଉଛି, ପଦ୍ମପତ୍ର ଲଗ ଲଗ ତୋ ଦେହ ମାନେ ପଦ୍ମପତ୍ର ଶୁଖିଯାଉଛି, ଏତେ ଶରୀର ତାପ, ତୁ କହିବୁ ମତେ ଗୋଟେ ସର୍ପ ଦଂଶନ କରିଛି, ଏଇଟା କହିଦେବ। ଏଇ କଥା ମୋର ମନେ ପଡ଼ିବ, ପଡ଼ିଥିଲି ଆଗରୁ, କାଲି ବିଷ ଧର ଗଞ୍ଜନ, ଭଗବାନଙ୍କ ଲୀଳା କେବଳ ଅଲୌକିକ, ମୁଁ କଣ ମିଛ କହିବି ନା? କହିବ କିଏ ଦଂଶନ କରିଛି?
ନା ଗୋଟେ କଳା ସର୍ପ ଦଂଶନ କରିଛି, ଏ କଳା ସର୍ପ କିଏ ନା କୃଷ୍ଣ, କୃଷ୍ଣଙ୍କର ବିରହ ନା, କୃଷ୍ଣଙ୍କର ବିରହ ସର୍ପ ସଦୃଶ ମତେ କଳା ସର୍ପ ଗୋଟେ ଦଂଶନ କରିଛି, ତାର ତାପରେ ମୁଁ ତାପି ଦଉଛି କହିଲେ କେମିତି ନା ମୁଁ ଅନ୍ଧାରେ ଯାଇଥିଲି କଳା ମଣି ସର୍ପ, ସର୍ପ ମସ୍ତକରେ କଣ ଥାଏ ମଣି ଥାଏ, ଆଉ ମୁଁ ଭାବିଲି ବୋଧେ ମୋ ଅଳଙ୍କାର ପଡ଼ିଯାଇଛି ସେଟା ସାପର ମଣି ବୋଲି ମୁଁ ଜାଣିନଥିଲି, ସେଟା ଉଠିବା ପାଇଁ ଯାଉଛି ସେଟା ସର୍ପଟା ମୁଁ ଜାଣିନି, ସେ ମୁଁ ଦଂଶନ କରିବି, ଆଉ ମୋ ଦେହ ହାତ ବହୁତ ପଡୁଛି ମୁଁ ତ ମରିଯିବି, ଆଉ ବୁଢ଼ୀ ମାତା ଛାନିଆ ହେଇଗଲା କିଏ ଜଟିଲା କୁଟିଲା ଦି ଜଣ ଶାଶୁ ନଣଙ୍କ ଇଏ ମରିଗଲେ ଆମର କଣ ହବ, ଅସୁବିଧା କଣ ହବ, ଆମ ପୁଅ ବିବାହ ହେଇପାରିବିନି ବୋଲେ ବଡ ଅଡୁଆ ହେଇଯିବ, ତେଣୁ କଣ କରିବା, ଡାକ ଗୋଟେ କାହାକୁ ଗୁଣିଆକୁ କାହାକୁ ଡକା ହବ, ଦେଖ ଭଗବାନଙ୍କର ଅଲୌକିକ ଲୀଳା ନା, ଆଗେ ଜୁଟିଲା ଏତେବେଳେ ମଣି ଆଉ କଳା କଳା ସର୍ପ, ସର୍ପ ଭିତରେ କଳା କିଏ, ସର୍ପ ଭିତରେ କଳା କିଏ, ଏ କଳା ସର୍ପ ଏଠି ନଥାଏ, ଏ ରଣା ଗୋଖର ଯୋଉ ଯୋଉଟା ସବୁ ଗୋଖର ତ କହନ୍ତି ରଣା ସର୍ପ, ସିଏ ତ ମାରିଦେଲା ମାନେ ତ ସାରିଛି ସରିଯିବ ଗୁଡ଼ାକ ଭୟଙ୍କର ସେ, ତେଣୁ ଏ କଳା ସର୍ପ ପୁଣି ମଣି ସର୍ପ ଇଦ ଆଉ କେହି ଭଲ କରିପାରିବେନି, ଜଟିଲା କହିଲା କେବଳ ଜଣେ ଭଲ କରିପାରିବେ, କାହିଁକି କିଏ ଭଲ କରିବେ ନା କୃଷ୍ଣ, କାହିଁକି ନା ସେ କାଳିଆ ଉପରେ ନୃତ୍ୟ କରିଛନ୍ତି, ଆଉ କାଳିଆ ଭଳି ବିଷଧର ସର୍ପ ଉପରେ ସେ ନୃତ୍ୟ କରିଛନ୍ତି, ସିଏ କେବଳ ଚାହିଁଲେ ରାଧାକୁ ଭଲ କରିବେ, ରାଧାରାଣୀ ଜାଣିଶୁଣିକି ଲଳିତା ସବୁ ଶିଖେଇଛନ୍ତି, ରାଧାରାଣୀ ହୁଣ୍ଡି ସେ ବିଷୟ ତାଙ୍କର ତ ବୁଦ୍ଧି କରିଛନ୍ତି, ତାଙ୍କୁ ଯିଏ ଶିଖେଇଲା ସିଏ ତାଙ୍କ ଚାଲିବେ, ଆଉ ଲଳିତା କହିଦେଲେ ଦେଖ ରାଧେ ତୁମେ ଖାଲି ମିଛ କହିବ, ରାଧାରାଣୀ କହିଲେ ମୁଁ କୌଣସି ପୁରୁଷ ଲୋକ ମୁଁ ଦେଖିବିନି, ଆଉ କୃଷ୍ଣଙ୍କ ନାଗି ମୁଁ କଳଙ୍କି ନେଇଛି ତା ସିଏ ବିଲକୁଲ ଆସିବେନି, ବରଂ ମୁଁ ମରିଯିବି ସେ ଆସିବେ, କାହିଁକି ଯଦି କହିଦେବେ ହଁ ବୋଲି କାଳେ ବୁଢ଼ୀ କାଳେ ଗୁଣ୍ଡାଉଟ କରିବ, ବହୁତ ବଡ ଲୀଳା, ତାପରେ ଭଗବାନ କୃଷ୍ଣ ଯାଇଛନ୍ତି ଡାକିକି ଆଣିଛନ୍ତି, ଭଗବାନ ଶ୍ରୀକୃଷ୍ଣ ଆସିଛନ୍ତି, ଏ ଯୋଉ ସାପ କଣ କୁହନ୍ତି ସାପ ଛଡ଼ିଆ ବିଷ ଛଡ଼ିଆ ସାପୁଆ କେଳା ଯେମିତି ବେଶରେ ଭଗବାନ ଆସିଛନ୍ତି ରାଧାରାଣୀଙ୍କର ବିଷ ଛଡ଼ାଇଛନ୍ତି, ଏସବୁ ଅଲୌକିକ ଲୀଳା, ଆରେ ଭଗବାନଙ୍କର କଣ ଏଇଟା ଆସିବା ଦରକାର, ରାଧାରାଣୀକୁ କଣ ସେ କଣ ଯାଇପାରିବେନି ଦର୍ଶନ କରିବେ ନା, ଭଗବାନ କୃଷ୍ଣ ଆସିପାରିବେ ଯେ ଉତ୍ତରା ଗର୍ଭ ଭିତରେ ପ୍ରବେଶ କରି ଚାଲିଗଲେ, ଅଲୌକିକ, ସେଥିପାଇଁ ସେ ଲେଖିଲେ ଏଇଟା ସବୁ ପରାର୍ଥ ପର ଅନୁଗ୍ରହାର୍ଥ, ଅନ୍ୟକୁ କୃପା କରିବା ପାଇଁ ଭଗବାନ ସୁଲୀଳା କରିଛନ୍ତି, ବ୍ରଜରେ ଯୋଉ ଲୀଳା ରହିଲା ବ୍ରଜର ଲୀଳା ଭିତରେ କାଳିଆ ଦମନ ଗୋବର୍ଦ୍ଧନ ଧାରଣ ରାସଲୀଳା ଦବାଗ୍ନି ପାନ ଏସବୁ ଅଦ୍ଭୁତ ଲୀଳା, ଆଉ ଆଉ ଗୋଟେ ତ ସବୁଠୁ ଅଦ୍ଭୁତ ଲୀଳା ବଳରାମଙ୍କ ଉପରେ ଯୋଗମାୟା ଲାଗିଗଲା, ଯୋଗମାୟାରେ ପୁଣି ତାଙ୍କ ଚକ୍ରବାସୀ ଲେଖିଛନ୍ତି ଯୋଗମାୟାର କେଉଁ କେଉଁ ଷ୍ଟେଜ୍, ଫାର୍ଷ୍ଟ ଷ୍ଟେଜ୍, ସେକେଣ୍ଡ ଷ୍ଟେଜ୍, ଥାର୍ଡ ଷ୍ଟେଜ୍, ଭଗବାନ ଏମିତି ମାୟା ଆବରଣ କରିଦେଇଥିଲେ ବଳରାମଙ୍କ ଉପରେ କେଉଁଠି ବ୍ରହ୍ମା ବିମୋହନ, ଗୋଟେ ବର୍ଷ ବ୍ରଜକୁ ପୁରା ଭଗବାନ ଗୋଟେ ବର୍ଷ ଅନ୍ଧକାର ରଖିଦେଲେ, ବଳରାମ ବି ଜାଣିପାରିଲେ ଅଲୌକିକ ତାଙ୍କର ସବୁ ଲୀଳା, ମଥୁରାରେ ଅଲୌକିକ ଲୀଳା ହେଲା ମାମୁଙ୍କୁ ମାରିଲେ ବିନା ଅସ୍ତ୍ରରେ, ଆଉ କଣ ସେ ହାତୀଟା କୋହଳ ବିଡ଼ା ଚରଣ ମୁଷ୍ଟିକ ତାଙ୍କୁ ଦେଖିକି ପଳଉଥିଲେ ସମସ୍ତେ, ଆଉ ଚଉଷଠି ଦେଲେ ଚଉଷଠି ବିଦ୍ୟା, ଆଉ ଗୁରୁଙ୍କୁ ଗୁରୁଙ୍କର ମୃତ ପୁତ୍ରକୁ ଫେରିଦେଲେ, ଅଲୌକିକ ଏ ଭଗବାନ କୃଷ୍ଣ ଯିଏ ଆଜି ଆବିର୍ଭାବ ହେଇଛନ୍ତି ଅଲୌକିକ, ଆମ ଜୀବନ ବି ସେ ଅଲୌକିକ, ଏଇ ଦେଖ ଜଣେ 70 ବର୍ଷ ସାଧକୁ ନେଇଗଲେ ସିଏ ଦରିଆ ପାର କରିକି, ଆମ କହୁଛନ୍ତି ଦରିଆ ପାର କଳାପାଣି ପାର କରିକି ନେଲେ 70 ବର୍ଷ, କେହି ନାହିଁ ବନ୍ଧୁ ନାହିଁ ବାନ୍ଧବ ନାହିଁ କେହି ନାହିଁ, ଜଗତରେ ପୁରା କୃଷ୍ଣ ଚେତନା ସମଗ୍ର ବିଶ୍ୱରେ ଆଜି ଘୁରୁଛି, ଯୁଆଡ଼େ ଥିଲା ଦେଖ ବାହାର ଲୋକଗୁଡ଼ାକ ଲେଖୁଛନ୍ତି, ଆଉ ଆମ ଜଗନ୍ନାଥ କିଏ ଜାଣିଥିଲେ, ଆମ ଜଗନ୍ନାଥ ଓଡ଼ିଶା ଭିତରେ ଥିଲେ ନା, ଓଡ଼ିଶା ଭିତରେ ଥିଲେ ଜଣେ ଭାରତବର୍ଷର ଲୋକ କିଛି ଜାଣିଥିଲେ, ଆଜି ବିଶ୍ୱ ସବୁଆଡ଼େ ଜଗନ୍ନାଥ, ଆଜି ଗୋଟିଏ ଦିନ ଦେଖ ବିଶ୍ୱ ସାରା ସବୁଆଡ଼େ କୃଷ୍ଣଙ୍କର ଆବିର୍ଭାବ ଜନ୍ମସ୍ଥାନ ମହୋତ୍ସବ, ଅଲୌକିକ ତାଙ୍କ ସବୁ ଅଲୌକିକ, ଆମ ଜୀବନକୁ ସେ ଚାହିଁବେ ନା ସବୁ କିଛି କରିଦେଇପାରିବେ, ଜଣେ ସାଧୁ 70 ବର୍ଷ ବୟସରେ କେଉଁ ଯୁବକୁ ଧରିଲେନି ତାଙ୍କୁ ଧରିଲେ, ତୁମ ଦ୍ୱାରା ମୁଁ ଏ କାର୍ଯ୍ୟ କରି ତାଙ୍କୁ ନେଇକି ଜଗତରେ ଆନ୍ଦୋଳନ ତିଆରି କରିଦେଲି, ଇ ଭଗବାନ କୃଷ୍ଣ ପରାନୁଗ୍ରହାର୍ଥ ସବୁ ସେ କରିଛନ୍ତି, ମୃତପୁତ୍ରକୁ ଫେରେଇଦେଲେ କେଉଁଠି ମଥୁରାରେ, ଦ୍ୱାରକାରେ କଣ କଲେ, ଦ୍ୱାରକାରେ ଦ୍ୱାରକାରେ ପ୍ରଚୁର ଅଦ୍ଭୁତ ଲୀଳା, ଷୋଳଶହସ୍ତ୍ର 108 ରାଣୀଙ୍କୁ ବିବାହ ହେଲେ, ସବୁ ରାଣୀଙ୍କ ପାଖରେ ଏକା ସାଙ୍ଗରେ ରହିଥିବେ, ନାରଦ ଦେଖି ପାଗଳ ହେଇଗଲେ, ନାରଦ ଦେଖି ପାଗଳ ହେଲେ, ଏଠି ବାସନ ମାଜୁଛନ୍ତି ତ ସେଠି ଛୁଆ ଖେଳୁଛନ୍ତି, ସେଠି ଦେଖିଲା ବେଳକୁ ପରିବା ମଣିଆ କରୁଛନ୍ତି, ସେଠି ଜୁଆ କଣ ଏଇଟା କହୁଛନ୍ତି ପଶା ଖେଳୁଛନ୍ତି, କେଉଁଠି ଶଯ୍ୟାରେ ବସୁଛନ୍ତି, କେଉଁଠି ବେଦ ପାଠ କରୁଛନ୍ତି, ନାରଦ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। କୃଷ୍ଣଙ୍କର ସମସ୍ତ ଲୀଳା ଅଲୌକିକ, ସେଥିପାଇଁ କହିଲେ ଦିବ୍ୟମ ଇ ଭଗବାନ କୃଷ୍ଣ। ଆମେ ତାଙ୍କର ଆବିର୍ଭାବ ଉତ୍ସବ ଆମେ ପାଳନ କରୁଛେ, ତ ଭଗବାନ କାହିଁକି ଆସିଛନ୍ତି, ବ୍ରହ୍ମା ତାଙ୍କୁ ସ୍ତୁତି କରିଛନ୍ତି ବ୍ରହ୍ମସ୍ତୁତିରେ।
ଅଶ୍ୟାପି ଦେବ ବପୁଷ ମଦନୋ ଗ୍ରହସ୍ୟ ସ୍ୱଚ୍ଛାମୟସ୍ୟ ନତୁ ଭୂତାମୟସ୍ୟ କୋପି ନେସେ ମହିତ୍ୱବସିତୁଂ ମନସାନ୍ତରେଣ ସାକ୍ଷାତ ଦେବ କିମୁତାତ୍ମ ସୁଖାନୁଭୂତୈ।
ବ୍ରହ୍ମାଜୀ କହୁଛନ୍ତି ଅଶ୍ୟାପି ଦେବ, ଭଗବାନଙ୍କ ସ୍ୱରୂପ କହୁଛନ୍ତି, ପ୍ରଭୁ ଆପଣଙ୍କ ଯୋଉ ଶରୀର ଏଇଟା ଭୂତମୟ ଶରୀର ନୁହେଁ, ଜୀବନ ଗୋଟେ ଭୂତମୟ ଶରୀର। ଭଗବାନ କେମିତି କେମିତି ଗୋବର୍ଦ୍ଧନ ଧାରଣ କରିଦେଲେ, ସେ ଏଠି ଗୋଟେ ଛୋଟ ପିଲା କେମିତି ଏତେ ବଡ଼ ଧାରଣ କରିଦେଲେ, ଗୋଟେ ଛୋଟ ପିଲାଟେ ତୁମେ କହିଲେ ଦେଖିବ ଗୋଟେ ଛୋଟ ପିଲାଟେ ଗୋବର୍ଦ୍ଧନ ଧାରଣ କଲେ ଭଗବାନ ଶ୍ରୀକୃଷ୍ଣ, ଗୋଟେ ଲୋକ ଠିଆ ହେବା ପାଇଁ କେତେ ଫୁଟ ଦରକାର, ଗୋଟେ ଲୋକ ଠିଆ ହେବା ପାଇଁ ତା ହାଇଟ୍ଟା କେତେ ଫୁଟ ଦରକାର, 6 ଫୁଟ ଦରକାର, ମିନିମମ 6 ଫୁଟ ଦରକାର। ତାର ଭଗବାନ କୃଷ୍ଣ କେତେ ଫୁଟର, ଭଗବାନ ଶ୍ରୀକୃଷ୍ଣ ସେତେବେଳେ କେତେ ଫୁଟର ଥିଲେ, ଭଗବାନ 8-9 ବର୍ଷର ସେତେବେଳେ ନାହିଁ, 7 ବର୍ଷର ବେଳେ କ'ଣ, 7 ବର୍ଷର ଗୋବର୍ଦ୍ଧନ ଧାରଣ କରିଥିଲେ, 7 ବର୍ଷର କ'ଣ ଭଗବାନ 6 ଫୁଟର ଥିଲେ ନା କ'ଣ। ତା ନନ୍ଦଶୋଧା ତାଙ୍କୁ ବାତ୍ସଲ୍ୟ ରୂପରେ ଭଲ ପାଇବେନି, ବ୍ରଜବାସୀ ଆଶ୍ଚର୍ଯ୍ୟ ହେବେ, ସେ ସେଇ ଛୋଟ ବାଳକ ଥିଲେ, ତାଙ୍କ ହାତ ସହ କେତେ ଫୁଟ ହବ, ହାତ ସହ ଟୋଟାଲ ଏ ହିସାବ କଲେ 6 ଫୁଟ ହବନି, କାରଣ ଗୋବର୍ଦ୍ଧନ ଟେକିବେ ନା, ତା ତଳେ ତ ରହିବେ ବ୍ରଜବାସୀ। କିନ୍ତୁ ଭଗବାନ କୃଷ୍ଣ ଜାଣନ୍ତି ସେ ଆଉ କେଉଁଠି ଗଲେନି, ଗୋବର୍ଦ୍ଧନ ଧରିକି ଆଉ କେଉଁଠି ଗଲେନି, କାରଣ ଆଉ କେଉଁଠିକୁ ଚାଲିଗଲେ ବ୍ରଜବାସୀ ମାନେ ରହିବାକୁ ଜାଗା ହବନି, ଗାଭୀ ମାନେ ରହିବାକୁ ଜାଗା ହବନି। ତେଣୁ ତାହେଲେ ଗୋବର୍ଦ୍ଧନକୁ ଧାରଣ କଲେ ଉଠେଇଦେଲେ, ଗୋବର୍ଦ୍ଧନ ଭୂମିରେ ଥିଲେ କି ନାହିଁ, ତାହେଲେ ସେଟା କଣ ହେଇଗଲା, ଭୂମିରେ ତ ଉଠେଇଲେ ଏଇଟା ଗାଢ ଅଛି, ତେଣୁ ବ୍ରଜବାସୀ ମାନେ ଭିତରେ ରହିଲେ। ଆଚ୍ଛା ଭଗବାନ ଯଦି ଭିତରେ ରହିବେ ବି, ଭଗବାନ ଯଦି ଭିତରେ ରହିବେ ତାହେଲେ ବ୍ରଜବାସୀ ମାନେ ମୁଣ୍ଡ ବାଜିବେନି କି, ତେଣୁ ପ୍ରଭୁ ଯେତେବେଳେ ଉଠେଇଛନ୍ତି ଗୋବର୍ଦ୍ଧନ ଗୋଟେ ପ୍ରସ୍ତର ଘସିଲେ, ଏ ଯୋଉଟା ଆମର ବୁଝାଉଛନ୍ତି ମୁଖରବିନ୍ଦ, ମୁଖରବିନ୍ଦ ଆଉ କ'ଣ, ମୁଖରବିନ୍ଦ ହେଉଛି ସେ ପ୍ରସ୍ତର, ସେ ପ୍ରସ୍ତର ତାଙ୍କୁ ତ କୁହାଯିବନି, ସେ ଭଗବାନଙ୍କର ଯାହା ପ୍ରଭୁ ଗୋବର୍ଦ୍ଧନ ନିଜେ ଲୀଳା କରିବା ପାଇଁ ଖସିଲେ, କାରଣ ଯଦି ଭଗବାନ ଉପରେ ରହିକି ତ ଟେକିନାହାନ୍ତି ନା ଗୋବର୍ଦ୍ଧନକୁ, ସେ ଯେଉଁଠୁ ଟେକିଥିଲେ ସେ ଜାଗାଟା ଖାଲ ହେଲା, ତାହେଲେ ସେଇ ଖାଲ ଭିତରେ ଭଗବାନ ରହିଲେ 6 ଫୁଟ ହବନି ନା, ଗାଈ ପଶିବେ କେମିତି, ଷଣ୍ଟ ପଶିବେ କେମିତି, ସବୁ ବ୍ରଜବାସୀ ଗୋମାତାମାନେ ପଳେଇ ଆସିଥିଲେ, ବ୍ରଜବାସୀମାନେ ପଳେଇ ଆସିଥିଲେ, ତାହେଲେ ସେ ରହିବେ କେମିତି। ଭଗବାନ ଦେଖୁଛନ୍ତି ନା, ଇଏ ହେଉଛି ଅଲୌକିକ ଶକ୍ତି, ଏ ପ୍ରତି ଲୀଳାକୁ ଆମେ ଦେଖିବା ସବୁଥିରେ ଅଲୌକିକ ଭଗବାନଙ୍କର ଅଛି, ଭୂତମୟ ଶରୀର ନୁହେଁ, 7 ଦିନ କିଛି ଭୋଜନ କରିନାହାନ୍ତି, ନିଦ୍ରା ଯାଇନାହାନ୍ତି, ଭୂତ ସେ କଥା କହୁଛନ୍ତି, ଅଶ୍ୟାପି ଦେବ ବପୁଷ ମଦନୁ ଗ୍ରହସ୍ୟ। ହେ ପ୍ରଭୁ, ହେ ଦେବ, ଆପଣଙ୍କର ଯୋଉ ବପୁ ଏଇଟା ମୋତେ ବ୍ରହ୍ମା ମୋତେ ଅନୁଗ୍ରହ କରିବା ପାଇଁ ଆପଣ ଆସିଛନ୍ତି, ସ୍ୱଚ୍ଛାମୟସ୍ୟ ସ୍ୱାମୀପଦ ଯାହା ଲେଖିଛନ୍ତି ଏଠି ସେ ଆଗ ସ୍ୱଚ୍ଛାମୟସ୍ୟ, ମୋମ ଜନ୍ମ ସ୍ୱଚ୍ଛାମୟ, ମୋମ କର୍ମ ସ୍ୱଚ୍ଛାମୟ, କା ଇଚ୍ଛାରେ ମୋ ଜନ୍ମ ହେଇନି, ମୋ ଇଚ୍ଛାରେ ନା, ତୁ ଭୂତମୟସ୍ୟ କୋପି, ଆମର ଏଟା ଭୂତମୟ ଶରୀର ଏଟା ନଷ୍ଟ ହେଇଯିବ, ଜୀବନ ଯେତେ ଅଛନ୍ତି ଏଇଟା ଜୀବନ ଅଛି, ତାହେଲେ କ୍ୟାନ୍ସର ଜୀବନ କେଉଁଠି ଅଛନ୍ତି, ମୋର କ୍ୟାନ୍ସର ଜୀବନ କେଉଁଠି ଅଛନ୍ତି, ତୋର କ'ଣ ଓଲଟା ଓଲଟା ଖାଇଦେଲେ ତା ଭିତରେ ଗୋଟେ କ'ଣ ସୁଖୁନି ଗା ବା ହବ ନାହିଁ, କ୍ୟାନ୍ସର ହେଇଗଲା, ଏ ଭୂତମୟ ଶରୀର ଭଗବାନଙ୍କର ଭୂତମୟ ଶରୀର ନୁହେଁ, ଭଗବାନ ଚିନ୍ମୟ ଏଠି କଲେ, ସ୍ୱଚ୍ଛାମୟ ବପୁ ତାଙ୍କ ସ୍ୱରୂପ ସଚିଦାନନ୍ଦମୟ, ସେଠାରେ ଜୀବତତ୍ଵ କିଛି ନାହିଁ, ସବୁ ଅଦ୍ୱୈତତ୍ଵ, ସଚିଦାନନ୍ଦମୟ। ଏଇ ଯେ ଯେତେବେଳେ ଗୋବର୍ଦ୍ଧନ ଧାରଣ କଲେ ପଡ଼ିଲା କ'ଣ, ସେ ଶିଳାଟି ପଡ଼ିଲେ, ତା ଉପରେ ଭଗବାନ ଠିଆ ହେଲେ, ତା ଉପରେ ଠିଆ ହେଲା ପରେ ହାଇଟ୍ ହେଲା କି ନାହିଁ, ସବୁ ଅଲୌକିକ। ଆଚ୍ଛା ହାଇଟ୍ ହେଇଯିବ, ବର୍ଷା କେତେ ହଉଥିଲା, ବର୍ଷା ବର୍ଷା ସାମ୍ବର୍ତ୍ତକ ବର୍ଷା, ସାମ୍ପ୍ରତିକ ଏଇ ବର୍ଷାରେ ତ ଏଇ କଣ ପାଲ ଫାଟି ଯାଉଛି, ତମ ଘର ପାଣି ଛାତରୁ ପାଣି କଣ ଲିକ୍ କରୁଛି, ମୋ ସାମ୍ପ୍ରତିକ ବର୍ଷା ବା ସାମ୍ପ୍ରତିକ ବର୍ଷା ମାନେ କଣ, ପ୍ରଳୟ ବେଳେ ଯୋଉ ବର୍ଷାଟା ହୁଏ ସାମ୍ପ୍ରତିକ ପବନ, ପ୍ରଳୟ ବେଳେ ଯୋଉ ପବନ ହୁଏ ତାକୁ ସାମ୍ପ୍ରତିକ ପବନ କୁହାଯାଏ, ପ୍ରଳୟ ବେଳେ ଯୋଉ ବର୍ଷା ହୁଏ ତାକୁ ସାମ୍ପ୍ରତିକ ବର୍ଷା କୁହାଯାଏ, ସବୁ ଅଲୌକିକ ସବୁ, ମୁଁ ଗୋଟିଏ ଆଡ଼ରେ ଖାଲି ଉଦାହରଣ ଦଉଛି, କେତେ ଅଲୌକିକ ଆମ ଗୋର୍ଦ୍ଧା ନୀଳାରେ କରିଛନ୍ତି। ଆଚ୍ଛା ଯଦି ସେଇ ଜାଗାଟା ଖାଲ ହେଇଗଲା ତାହେଲେ ଏତେ ଜୋର ବର୍ଷା ହେଲା ପାଣିଟା କୁଆଡ଼େ ଆସିବ, ଖାଲକୁ ଆସିବ, ଭଗବାନ ସଂକଳ୍ପ କରିଦେଲେ କିଏ ବେଷ୍ଟନ କରିକି ରହିଲେ, ଅନନ୍ତ ବସୁ ବାସୁକି ଘେରିକି ରହିଲେ। ଆଚ୍ଛା ବାସୁକି ଘେରିକି ରହିଛନ୍ତି ବୋଲି ବ୍ରଜବାସୀ ମାନେ ଦେଖିଲେ ପୁଣି ସାପ ଡରିବେ ନାଇଁ କି, ବ୍ରଜବାସୀ ମାନେ ଦେଖିଦେବେ ଏଡ଼ ବଡ଼ ସାପଟା ଶୋଇକି ରହିଛି ଗୋବର୍ଦ୍ଧନ ସାତ କୋଶ ଗୋବର୍ଦ୍ଧନ ଭିତରେ, ସିଏ ବି ହୋ ହାଲା କରିକି ଭୋଟ ଡିଆ ମାରିକି ପଳେଇବେ କୁଆଡେ, ନାଇଁ କେହି ଜାଣନ୍ତିନି କି ଜଳ ପଶୁନି, ଖାଲ ଭିତରେ ଜଳ ଆସୁନଥିଲା, ଯୋଉଠି ଗୋବର୍ଦ୍ଧନ ଉଠେଇଥିଲେ ଭଗବାନ ସେ ଜଳ ଆସୁନଥିଲା। ଆଚ୍ଛା ହେଲା ଇଏ ସିନା ବନ୍ଧ ଦେଇକି ଡ୍ୟାମ୍ କରିଦେଲେ କି ବାସୁକି ଡ୍ୟାମ୍ କରିଦେଲେ ଜଳ ପଶିବନି। ଆଚ୍ଛା ଉପରୁ ଗୋବର୍ଦ୍ଧନ ଉପରୁ ଯୋଉ ଜଳଟା ପଶି ଖସିବ ସେ କୁଆଡେ ପଶିବ, ଯେ ଖାଲ ଭିତରେ ପଶିବ ତାହେଲେ ଖାଲ ଭୁଲ ହେଇଯିବ, ଉପରେ ସୁଦର୍ଶନ ଚକ୍ରକୁ କହିଥିଲେ ଉପର ତୁର, ଉପର ତୁର ଜଳ ଗୋଟେ ବିନ୍ଦୁ ସବୁ ଜଳକୁ ଶୋଷଣ କର, ଉପରେ କିଏ ଶୋଷଣ କଲେ ସୁଦର୍ଶନ, ତଳେ କିଏ ରହିଲେ ବାସୁକି ଭଗବାନ ପାଇଁ, ଗୋଟିଏ ଲୀଳା ମୁଁ ଖାଲି ଗୋଟିଏ ଲୀଳାର ସୂତ୍ର ଖାଲି ଏତିକି କହିଲି, ଆଉ ଛାଡ଼ ବ୍ରଜବାସୀ ଗୋବର୍ଦ୍ଧନର ଆଉ କେତେ ଲୀଳା ଅଛି, ଅଲୌକିକ କେମିତି ଭଗବାନଙ୍କ ଲୀଳା, ସେଥିପାଇଁ ପ୍ରଭୁ ଲେଖନ୍ତି କୃଷ୍ଣ ଦି ସୁପ୍ରିମ ପର୍ସନାଲିଟି ଅଫ୍ ଗଡ୍ ହେଡ୍। ଆମେ ଏତେ ଛୋଟ ମୁଣ୍ଡରେ କୃଷ୍ଣ ଭୋଜନ କରିପାରିବାନି, ଆମ ଗୁରୁଦେବ କୁହନ୍ତି ତେଲ ଲୁଣ ସଂସାରରେ ବୁଡ଼ି ରହିଲେ କୃଷ୍ଣ ଭୋଜନ ହବ ନା, ମୋର ତ ଅଭାବ ରହିଛି ଆଉ, ମୋର ତ ଘର କାମ ରହିଛି ଆଉ, ମୋର ପେଟ ଖୁସୁନି, ଆରେ ତୁମେ କୃଷ୍ଣ ସେ ସୁପ୍ରିମ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ଅତି ଆଶ୍ଚର୍ଯ୍ୟମୟ, ତୁମେ ତାଙ୍କର ଶରଣାଗତି ଯାହା ସବୁ ସେ ଆଶ୍ଚର୍ଯ୍ୟ କରିଦେବେ ତୁମ ଜୀବନରେ, ତୁ ଦେଖ 70 ବର୍ଷ ବୟସରେ ତାଙ୍କୁ ନେଇ କେମିତି ନଚେଇକି ଆଜି ବିଶ୍ୱରେ ଗୋଟେ ତାକୁ ନାବିକ ଗୋଟେ ନାୟକ କରିଦେବେ, ହିରୋ କରିଦେବେ ଭଗବାନ, ସେ ଆମେ ତାଙ୍କ ଇଚ୍ଛାରେ ଚାଲିବାକୁ ପଡିବ, ତାଙ୍କୁ ନାୟକ ବନେଇବାକୁ ପଡିବ, ତାଙ୍କର ବପୁ ହେଉଛନ୍ତି ସୁଚ୍ଛାମୟ ବପୁ। ଏଠି ଚକ୍ରପ୍ରଧାନ ଟିକାର ଲେଖିଛନ୍ତି ପ୍ରଭୁ ନେସେ ମହିତ ବସିତ ମନସାନ୍ତରେଣମ ସାକ୍ଷାତ ଦେଇବ କିମୁ ତା ସୁଖାନୁଭୂତି, ଆପଣ ଆପଣ ଯେକୌଣସି ଲୀଳା କରନ୍ତି ଆପଣ ନିଜ ସୁଖ ଅଛି, ଆପଣ ସୁଖରେ ହିଁ ବାଧା ଦେଇପାରିବେ, ପ୍ରଭୁଙ୍କର ଇଏ ଅଦ୍ଭୁତ, ଭଗବାନ ଶ୍ରୀକୃଷ୍ଣଙ୍କର ଇଏ ଯେମିତି ଆମକୁ ଆମେ ସେବା କରୁଛେ ଭଗବାନଙ୍କ, ଆମେ ସେବା କରୁଛେ ପ୍ରଭୁଙ୍କ, ସେ ସୁଖ ଦେବେ ତାଙ୍କର ସୁଖ, ତାଙ୍କର କେଉଁ ସୁଖ, ସୁଖେ ସୁ ଦଧି ଚୌର୍ଯ୍ୟ ଗୋପିକା ସ୍ତନ୍ୟପାନ, ଦହି ଚୋରି କରିବା ତାଙ୍କର ସୁଖ କଣ, କୃଷ୍ଣ ଚୋରି କରିବା, ଚୋରି କଲେ କୁଆଡେ ଯିବ, ଚୋରି କଲେ ଜେଲକୁ ଯିବ, କୃଷ୍ଣ ଚୋରି କରିଥିଲେ ତାଙ୍କୁ ଜେଲକୁ ପଠେଇ ନାହାନ୍ତି, ତାଙ୍କୁ ପୂଜା କରୁଛନ୍ତି, ପୁଣି ମାଖ ଚୋର ବୋଲି କହି ପୂଜା କରୁଛନ୍ତି, ଚୋରକୁ କେହି ସଂସାରରେ ପୂଜା କରନ୍ତି, ଚୋରକୁ ସମସ୍ତେ ଗାଳି ଦେବେ ଦଣ୍ଡ ଦେବେ, କି ଚୋରକୁ ପୂଜା ହଉଛନ୍ତି, ଚୋର ପୁଣି ଏମିତି ପୂଜା ହଉଛନ୍ତି ପୁରା ସବୁ ଜିନିଷ ଦିଆ ହେଇକି ପୂଜା ହଉଛନ୍ତି, ତେବେ ସୁଖ ସେ କଥା, ସେ କଥା କହିଲେ ସୁଖୀ ସୁ ଦଧି ଚୌର୍ଯ୍ୟ ଦଧି ଚୋରି କରିବା, ଆରେ ଘରେ ସବୁ ଅଛି କିନ୍ତୁ ଚୋରି କରିବାଟା ତାଙ୍କର ସୁଖ, ଗୋପିକା ସ୍ତନ୍ୟପାନ ତାଙ୍କୁ ଗୋଟେ ଏ ଶରୀର ଗୋଟେ ସ୍ତନ୍ୟଟା ଗୋଟେ ଶରୀରର ମାଂସ ନା ଆଉ ତାଙ୍କର ଗୋଟେ କଣ ଦରକାର, ତାଙ୍କର ସ୍ତନ୍ୟପାନଟା କରିବେ ତାଙ୍କର ସୁଖ, ବର୍ଷାଚାରଣ ଗାଈ କିଏ ଚରାନ୍ତି, ଆମ ମାଷ୍ଟର ମାନେ କହୁଥିଲେ ଗାୟଳଟା କି ପାଠ ନ ପଢିଲେ କହିବେ ଗାୟଳ, ଗାଈ ଚରିବୁ ଯାଉନୁ, ଯିଏ ପାଠ ନ ପଢେ ତ ଗାଈ ଚରିବାକୁ ପଠା, ତା ପାଠ ପଢେ ସେ ଆଉ ଗାଈ ଚରୁ ମାନେ ମୂର୍ଖ, ଭଗବାନ ତାଙ୍କର କହିଲେ ମୁଁ ଗାଈ ଚରିବି, ତାଙ୍କ କଣ କହିବେ, ଯେ ସ୍ୱଚ୍ଛାମୟ ଯେ ଜଗତର କର୍ତ୍ତା ତାଙ୍କର ସୁଖ, ଗାଈ ଚରିବା ତାଙ୍କର ସୁଖ, ବର୍ଷାଚାରଣ ଭଗବାନ କହିଲେ ମୁଁ ଅଫିସ କରିକି ଦରକାର ଅଫିସ କରିକି ଏସି ରୁମ୍ରେ ବସିବି ନା, ଆଜିକାଲି ଅଫିସରେ ବସୁଛନ୍ତି, ମୋର ସ୍ପେଶାଲ ଫ୍ଲାଇଟ୍ ହବ, ମୋର ସବୁ ହବ, ଯେମିତି ରାଷ୍ଟ୍ରପତି ଯାଉଛନ୍ତି ଭଗବାନଙ୍କର କିଛି ନାହିଁ, ମୋର ମୋର ଗାଈ ଚରି ତାଙ୍କର ଏଇଟା ସୁଖ। ଆଉ ବାଲ୍ୟ ଚାପଲ ଆଦିଶୁ ସ୍ୱ ଅବତାର ଅନ୍ତର ଅସାଧାରଣ ହେସୁ, ବାଲ୍ୟ ଚାପଳ ବାଲ୍ୟର ଚପଳତା ଏଇଟା ଅବତାର ଭିତରେ ଅସାଧାରଣ, କୌଣସି ଅବତାର ଏମିତି କରିନାହାନ୍ତି, ସେଥିପାଇଁ ସେ କହିଲେ ଜନ୍ମ କର୍ମ ଚମେ ଦିବ୍ୟମ କହିଲେ, ଦେଖିବା ସଂସାରରେ ଯେତେ ବିଗ୍ରହ ଅଛନ୍ତି, ଯେତେ ବିଗ୍ରହ ମୁଁ ଆଜି ବସିକି ଚିନ୍ତା କରୁଥିଲି ପ୍ରିପେୟାର କଲାବେଳେ, ସଂସାରରେ ଯେତେ ଠାକୁର ଅଛନ୍ତି ବିଷ୍ଣୁ କ'ଣ ପ୍ରକଟ ହେଇନାହାନ୍ତି, ରାମ କଣ ପ୍ରକଟ ହେଇନାହାନ୍ତି? ଆଚ୍ଛା, କେଉଁ ଭଗବାନ ବିଗ୍ରହ ଉପରେ ପ୍ରକଟ ହେଇଛନ୍ତି ସମଗ୍ର ବିଶ୍ୱରେ ଦେଖିବା ଅଧିକା ଲୀଳା କରିଛନ୍ତି? ଖୋଜ ବିଷ୍ଣୁ, କେତେ କେତେ ବିଷ୍ଣୁ ବିଗ୍ରହ ଅଛନ୍ତି, କେତେ କୃଷ୍ଣ ବିଗ୍ରହ ଅଛନ୍ତି? କାହାର ବିଗ୍ରହ ଅଧିକା ପାଇବ? ଭଗବାନ କୃଷ୍ଣଙ୍କର ସବୁ ଦେଖିବେ ଲୀଳା କରିକି ପ୍ରକଟ ହେଇଛନ୍ତି। କାହିଁକି ସେ ସବୁବେଳେ ଚାହାନ୍ତି, ଯାହା ପ୍ରଥମେ ଆମେ ଆଲୋଚନା କରୁଥିଲେ, ଗୋଟେ ଜୀବକୁ ସୁଖ ଦେବା ପାଇଁ। ସେଥିପାଇଁ ଆମେ ପ୍ରାର୍ଥନା କରୁଛେ ନା, ହେ କୃଷ୍ଣ କରୁଣା ସିନ୍ଧୁ ଦୀନ ବନ୍ଧୁ ଜଗତପତି। ଯଦି ସେ ଗୋପୀ ସେ ଗୋପିକା କାନ୍ତ, ଗୋପୀଙ୍କର ଈଶ ଗୋପିକାଙ୍କର କାନ୍ତ, କିନ୍ତୁ କରୁଣା ସିନ୍ଧୁ ସେ ଜୀବକୁ କରୁଣା କରିବା ପାଇଁ ଚାହାନ୍ତି, ରସ ଦେବା ପାଇଁ ଚାହାନ୍ତି। ସେ ଅଦ୍ୱୈତତ୍ଵ ତାଙ୍କୁ ବୁଝିବା ବହୁତ। ସେଥିପାଇଁ ଭଗବାନ କହିଲେ ନା, କଣ କହିଲେ, ତତ୍ତ୍ୱେ ଚବନ୍ତି ଦେ, ମୋତେ ତତ୍ତ୍ୱରେ ନ ଜାଣିପାରିଲେ ତୁମର ପତନ ହେଇଯିବ, ତୋର ପତନ ହେଇଯିବ। ବହୁତ ଗୀତାରେ ଏଇଟା ଭଗବାନ କହିଛନ୍ତି। ଆଉ ବିଗ୍ରହ ଲୀଳା କଲେ କରୁଥିଲେ ବି, ଯେତେବେଳେ ସବୁ ବିଗ୍ରହ ଲୀଳା ତାଙ୍କର ସେତେବେଳେ ଅସାଧାରଣ, ଯେମିତି ମଦନ ମୋହନ ମାଗୁଥିଲେ କାହାକୁ ସନାତନ, ମୋତେ ଟିକେ ଲୁଣ ଦେଲୁ, ମୋତେ ରୁଚୁନି, ତୁ ତ ବିଗ୍ରହ, ସେ ତ ବିଗ୍ରହ, ବିଗ୍ରହ କଣ ଅଛି? ଯାହା ହେଲେ ବିଗ୍ରହକୁ ଭୋଗ ଲଗେଇ ଦେଲେ ସେ କଣ କହିବି, ମୋତେ ଅଲଣା ହେଇଛି, ଲୁଣିଆ ହେଇଛି? ନାଇଁ, ସେ ବିଗ୍ରହ ନୁହନ୍ତି, ସେ ବିଗ୍ରହ ବେଳେ ବି ସିଏ ଅଲୌକିକ ଦିବ୍ୟ। ସନାତନଙ୍କ ସ୍ୱାମୀ କଣ କହିବେ, ମୋତେ ଶୁଖିଲା ରୁଟି ଗୁଡ଼ା ଖାଉଛି, ମୋ ତଣ୍ଟି ଲାଗୁଛି, ଆଉ ଏଇଟା ଯାହା ହେଲା ଟିକେ ଖାଇଦେଉଛି ଖାଇଦେଉଛି, ଟିକେ ଲୁଣ ଟିକେ ଦେଲେ ସେ ବାକି। ଗୋପାଳ ଦେଖୁନ, ଗୋପାଳ ବିଗ୍ରହ ଯୋଉ ଅଛନ୍ତି କଣ, ସିନାଥ, ସିଏ ହେଉଛନ୍ତି ବଜ୍ରନାମଙ୍କର ବିଗ୍ରହ, ସେ ମାଟି ତଳେ ପଡ଼ିକି ରହି କେତେ ବର୍ଷ ପଡ଼ିକି ରହିଲେ ପୁଣି ମାଧବେନ୍ଦ୍ରପୁରୀ ପଡ଼ିଛନ୍ତି। ସିଏ କି ମାଧବେନ୍ଦ୍ରପୁରୀ ଆସିଲେ ହିଁ କେବଳ ମୋତେ ସେ ମୋତେ ପୂଜା କରିବେ, ମୁଁ ଆଉ କାହା ଦ୍ୱାରା ପୂଜା ନେବି? ସ୍ୱଚ୍ଛମୟ ବୁଝିହବନି କିଛି କୃଷ୍ଣଙ୍କୁ। ଆଉ ତାଙ୍କର ସମସ୍ତ ଲୀଳା ହେଉଛି ଅଲୌକିକ, ଜନ୍ମ କର୍ମଚମେ ଦିବ୍ୟମ ଏବଂ ଯୋ ବ୍ୟକ୍ତି ତତ୍ତ୍ୱତଃ, ଏସବୁ ପରାନୁଗ୍ରହାର୍ଥମ, ଅନ୍ୟକୁ ଅନୁଗ୍ରହ କରିବା ପାଇଁ ଭଗବାନ ଏସବୁ ଲୀଳା କରିଛନ୍ତି। ଆଉ ତାଙ୍କର ସ୍ୱରୂପଟା କଣ, ଏ ସଂକ୍ଷେପରେ ତାଙ୍କ ସ୍ୱରୂପଟା ଶୁଣିବା ଦରକାର, କରିକି ଆମେ ଯିବା ତାଙ୍କୁ ପାଇବା କେମିତି। ଭଗବାନ କୃଷ୍ଣଙ୍କର ସ୍ୱରୂପ କଣ, ଚୈତନ୍ୟ ମହାପ୍ରଭୁ କହେ, କାରଣ ସେ ନିଜେ କୃଷ୍ଣ ନା।
କୃଷ୍ଣର ସ୍ୱରୂପ ବିଚାର ସୁନ ସନାତନ, କୃଷ୍ଣର ସ୍ୱରୂପ ବିଚାର ସୁନ ସନାତନ, ଅଦ୍ୱୟ ଜ୍ଞାନ ତତ୍ତ୍ୱ ବ୍ରଜେ ବ୍ରଜେନ୍ଦ୍ର ନନ୍ଦନ, ଅଦ୍ୱୟ ଜ୍ଞାନ ତତ୍ତ୍ୱ ବ୍ରଜେ ବ୍ରଜେନ୍ଦ୍ର ନନ୍ଦନ।
ମହାପୁରୁ ସନାତନଙ୍କୁ ଶିକ୍ଷା ଦେଲା ବେଳେ ଏ କଥା କହିଛନ୍ତି, କୃଷ୍ଣ କିଏ? କୃଷ୍ଣ ହେଉଛନ୍ତି କୃଷ୍ଣର ସ୍ୱରୂପ ବିଚାର ଶୁଣ ସନାତନ। ସନାତନ ତୁମେ ଶୁଣ, କୃଷ୍ଣ କିଏ ନା? ଅଦ୍ୱୈ ଜ୍ଞାନ ତତ୍ତ୍ୱ ବ୍ରଜେ ବ୍ରଜେନ୍ଦ୍ର ନନ୍ଦ। କୃଷ୍ଣ ହେଉଛନ୍ତି ବ୍ରଜେନ୍ଦ୍ର ନନ୍ଦନ, ବ୍ରଜରାଜଙ୍କର ପୁତ୍ର, ବ୍ରଜର ସେ କୁମାର। ସେଠି ଦ୍ୱାରକେଶ ମଥୁରେଶ କୁହାଗଲେ, ମଥୁରେଶ ଦ୍ୱାରକେଶ ଦେବକୀଙ୍କର ପୁତ୍ର, ତାଙ୍କର ଅଂଶ, ପୂର୍ଣ୍ଣ ପୂର୍ଣ୍ଣତର ପୂର୍ଣ୍ଣତମ, ବ୍ରଜର ହେଲେ ପୂର୍ଣ୍ଣତମ, ମଥୁରାର ହେଲେ ପୂର୍ଣ୍ଣତର, ଦ୍ୱାରକାର ହେଲେ ପୂର୍ଣ୍ଣ। ଏ ରସଗତ କଥା, ସେଇ କୃଷ୍ଣ ପୂର୍ଣ୍ଣ ପ୍ରକାଶ, ପୂର୍ଣ୍ଣ ଐଶ୍ୱର୍ଯ୍ୟ, ମାଧୁର୍ଯ୍ୟ, ବୈଦଗ୍ଧ, ଚାତୁର୍ଯ୍ୟ ସବୁଥିରେ ପ୍ରକାଶ ହେଉଛନ୍ତି କେଉଁଠି? ବ୍ରଜ। ଆମର ଆରାଧ୍ୟ ହେଉଛି ବ୍ରଜଭୂମି, ରାଧା କୃଷ୍ଣ ସେବା ମାନସିକ। ତୁମେ ଯେଉଁଠି ରୁହ, ଶରୀର ତୁମର ଯେଉଁଠି ଥାଉ, ବ୍ରଜରେ ସବୁବେଳେ ମାନସରେ ବ୍ରଜ ରହିବ, ମାନସରେ ସବୁ ଚିନ୍ତା କରିବ, ମୁଁ କେବେ ଯିବି ବୃନ୍ଦାବନ ରହିବ, ଇଏ ସବୁବେଳେ। ତୁମେ ଯେଉଁଠି ରୁହ, ଘରେ ରୁହ, ଆର୍ ତୁମେ କହିବ ଆମେ ସମସ୍ତେ ବ୍ରଜ ରହିବୁ, ତାଙ୍କ ଇଣ୍ଡିଆ ସାରା ଲୋକ ଯାଇ ବୃନ୍ଦାବନ ଭିତରେ ରହିବ ନା କ'ଣ? ତୁମେ ସବୁ ରହିଲେ କି ଭଜନ କରିପାରିବ? ନାଇଁ, ଆମର ଶ୍ରେଷ୍ଠ ବ୍ରଜବାସ ହେଉଛି ଏଇଟା, ବ୍ରଜବାସ ଭିତରେ ଶ୍ରେଷ୍ଠ ବ୍ରଜବାସ ଏଇଟା ମହାପ୍ରଭୁଙ୍କ ଶିକ୍ଷାରେ। ତୁମ ସ୍ୱର ଯେଉଁଠୁ ପଡ଼ିକି ରହୁ, ତୋ ଚେତନା ବ୍ରଜର, ଯେଉଁଟା କୃଷ୍ଣ ଚେତନା ପ୍ରଭୁପାତ କୁହନ୍ତି, ତୁମ ଚେତନାଟା ବ୍ରଜର, ତୁମେ ଯାହା ଦେଖୁଛ ବ୍ରଜ, ବୃକ୍ଷ ଗୋଟେ ତରୁ ଲେଖା ବୃନ୍ଦାବନ ଲାଗି ଗୋଟେ ବୃକ୍ଷ, ବୃନ୍ଦାବନ ଲାଗି ଗୋଟେ ତରୁ, ଏଇଟା ବ୍ରଜର, ବ୍ରଜର ଏଇଟା ଶ୍ରେଷ୍ଠ ରଜ ବାସନା। ବୃନ୍ଦାବନ ରହିକି ତୁମେ ଦୋଷ ଦେଖିବ, ମାଙ୍କଡ କୁକୁର ହବ, ସେ କାମନା ଆସିବ, ତା ନାରୀ ନାରୀକି ଦେଖିକି ତୁମର ଖରାପ ଚିନ୍ତା ଆସିବ, ତୁମେ ଭୁଲ କାମ ଗୁଡ଼ା କରିବ, ପୁଣି ଅସୁବିଧା ଏଇଟା ଆମର ଆମ ଶିକ୍ଷା ଏଇଟା ନୁହେଁ। ଆମ ଶିକ୍ଷା ତୁମେ ଯେଉଁଠାରୁ ବିଚାରିବ, ଏ ସାଧନ ଭଜନ କରିକି ବ୍ରଜଭାବକୁ ଉଦ୍ରେକ କର, ମହାପ୍ରଭୁଙ୍କ ଆନୁଗତ୍ୟରେ ବ୍ରଜଭାବକୁ, ମହାପ୍ରଭୁଙ୍କ ଆନୁଗତ୍ୟ ଆବଶ୍ୟକ, ଗୌର ଗୌରବ ଭକ୍ତଙ୍କ ଆନୁଗତ୍ୟରେ ବ୍ରଜର ଭାବ, ସବୁବେଳେ ବ୍ରଜ ଚିନ୍ତା କର, ଶ୍ରେଷ୍ଠ ବ୍ରଜବାସୀ ଏଇଟା ସବୁବେଳେ କୃଷ୍ଣ। ତେଣୁ କୃଷ୍ଣ କିଏ ନା ବ୍ରଜେନ୍ଦ୍ର ନନ୍ଦ, ପୁଣି ତାଙ୍କର ସ୍ୱରୂପଟା କଣ, ଅଦ୍ୱୟ ତତ୍ତ୍ୱ। ଜୀବ ଗୋସ୍ୱାମୀ ତାକୁ ଲେଖିଲେ ଅଦ୍ୱୈତ ଥିଲା କଣ, କାରଣ ଆମ ତତ୍ତ୍ୱ କଥା ଟିକେ ଏଇଟା ଜାଣିବା ଦରକାର। ଅଦ୍ୱୈତ ତତ୍ତ୍ୱ କଣ, କାହାକୁ ଆମେ ସେବା କରୁଛେ? ଅଦ୍ୱୟ ଜ୍ଞାନ ହଉଛି କୃଷ୍ଣଙ୍କର ସ୍ୱରୂପ। ଅଦ୍ୱୟ ଜ୍ଞାନ କଣ, ଜୀବ ଗୋସ୍ୱାମୀ ବୃହତ ଗୌତମ ତନ୍ତ୍ରବାଣୀ ପ୍ରମାଣ ଦେଲେ କୃଷ୍ଣ ଶବ୍ଦକୁ ସେ ବ୍ୟାଖ୍ୟା କରିଛି। ଜୀବ ଗୋସ୍ୱାମୀ ବୋଲି ସ୍କଲାରେ ସଂସାର କେହି ନାହାନ୍ତି ବ୍ୟାସଦେବଙ୍କ ପରେ। କୃଷି ଶବ୍ଦ ହିଁ ସତାର୍ଥ ରଣଶ୍ଚ ଆନନ୍ଦ ରୂପକମ୍ ସତ୍ୱା ସ୍ୱାନନ୍ଦ ଯୋଗା ଚିତ୍ ପରମ ବ୍ରହ୍ମ ଚ ଉଚ୍ୟତେ। ସଚିତ ଆନନ୍ଦମୟ ଯୋଉ କୃଷ୍ଣଙ୍କର ସ୍ୱରୂପ ଅଦ୍ୱୈତ ତତ୍ତ୍ୱ, ସେଟାକୁ ସେ ଶ୍ଳୋକ ଆଣିକି ଗୌତମ ତନ୍ତ୍ରରୁ ଆଣି ପ୍ରମାଣ ଦେଲେ। ତାଙ୍କର ଯୋଉ ସନ୍ଦର୍ଭରେ ସେ ବିଶ୍ୱର ସମସ୍ତ ଗ୍ରନ୍ଥକୁ ନେଇ ଆସିଛନ୍ତି, ସବୁ ଗ୍ରନ୍ଥ ସେ ପାଠ କରିଛନ୍ତି, ତାଙ୍କ ତ ସବୁ ରିଭିଲ ହଉଥିଲା, ସେ ପ୍ରମାଣ ଦେଇଛି। କୃଷି ହେଲେ ସତ ନା, କୃଷି କୃଷ୍ଣ କୃଷ ଧାତୁ, କୃଷି କୃଷି ଶବ୍ଦ ହିଁ ସତାର୍ଥ ସତ, କୃଷି ଶବ୍ଦ ଅର୍ଥ ସତ ଅର୍ଥରେ, ଣ ଆନନ୍ଦ କୃଷ୍ଣ ନା ଣ ଆନନ୍ଦ ଅର୍ଥରେ। ତେଣୁ ଏଇ ସତା ଆନନ୍ଦରୁ ଚିତ ଆସିଲା, ସେ ଲେଖିଲେ ସତ୍ୱା ସ୍ୱାନନ୍ଦ ଯୋଗା ଚିତ୍ ପରମ ବ୍ରହ୍ମ ଉଚ୍ୟତେ। କୃଷ୍ଣ କାହିଁକି ପରମ ବ୍ରହ୍ମ, ଏଥିପାଇଁ ଏ ସତ୍ୱ ଆଉ ଚିତ୍, ଏ ସରି ସତ୍ୱ ଆଉ ଆନନ୍ଦ, ଣ ହେଲା ଆନନ୍ଦ ସ୍ୱରୂପ, ଏ ଦୁଇଟା ଲାଗିଲା ପରେ ଏ ଦୁଇଟାର ମିଶ୍ରଣରେ ଆନନ୍ଦ ଆସୁଛି, ଚିତ୍ତ ଅଂଶ ଆସୁଛି, ତାକୁ ପରମ ବ୍ରହ୍ମ କୁହାଯାଉଛି। ଏ ତିନିଟାରୁ ତିନିଟା ତତ୍ତ୍ୱ ଆସିଲା। ଅଦ୍ୱୈ ଜ୍ଞାନ ତତ୍ତ୍ୱ କଣ, ସତ୍ ଚିତ୍ ଆନନ୍ଦମୟ, କୃଷ ଶବ୍ଦ ଅର୍ଥ ସତା, ଣ ଶବ୍ଦ ଅର୍ଥ ଆନନ୍ଦ, ସତା ଆନନ୍ଦ ମିଶିକି ଚିତ୍ ହେଲେ, ତାହେଲେ ତିନିଟା ପାଖରୁ ତିନିଟା ଶକ୍ତି ଆସିଛନ୍ତି ଭଗବାନଙ୍କର ସ୍ୱରୂପ ଶକ୍ତି। କଣ କଣ, ସତ ଅଂଶେ ସନ୍ଧିନୀ, ଚିଦଂଶେ ସମ୍ବିତି, ଆନନ୍ଦାଂଶେ ଲାଦିନୀ, ସଚିତ ଆନନ୍ଦ ଭୟ ନା ଲାଦିନୀ। ତେଣୁ ସତ ଅଂଶରେ ତେଣୁ ସତ୍ ଶବ୍ଦ ରହିଲା, ସତ୍ ଶବ୍ଦର ଅର୍ଥ ଯେଉଁ ଶକ୍ତିରେ ସେ ନିଜର ଏଇଟା ଭଗବାନର ସ୍ୱରୂପ, ଯେଉଁ ଶକ୍ତିରେ ନିଜର ସ୍ୱରୂପକୁ ରକ୍ଷା କରନ୍ତି, ନିଜର ସତ୍ତାକୁ ରକ୍ଷା କରନ୍ତି ଆଉ ସମସ୍ତଙ୍କର ସତ୍ତାକୁ ରକ୍ଷା କରନ୍ତି। ଏ ଜଗତରେ ଯେତେ ସତ୍ତା ରହିଛି ସବୁ ଭଗବାନଙ୍କର, ସେଥିପାଇଁ ଭଗବାନ ଗୀତାରେ କହିଲେ ନା, ଗତି ନିବର୍ତ୍ତା ପ୍ରଭୁ ସାକି ନିବାସ ଶରଣମ ଶ୍ରୁତ ପ୍ରଭବମ ପ୍ରଳୟମ ସ୍ଥାନମ ନିଧାନମ ବୀଜ ଅଭୟ। ଗୋଟେ ଶ୍ଳୋକରେ ବାରଟାରୁ ଅଧିକା ତତ୍ତ୍ୱ କହିଛନ୍ତି ଏଇଟା, ଏ କୃଷ୍ଣଙ୍କର ସ୍ୱରୂପ ସବୁ ସତ୍ତା, ତାଙ୍କର ତାଙ୍କ ଉପରେ ସବୁ ଆଶ୍ରୟ ହେଇକି ରହିଛି। ଭଗବାନ ଚାହିଁବେ ପ୍ରଳୟ କରିବା ପାଇଁ କହିବେ, ଶିବ ପ୍ରଳୟ କରିବେ, ସିଏ ତ ଇଚ୍ଛା ନ କରିବେ, ଶିବ ବି କିଛି କରିପାରିବେନି, ବ୍ରହ୍ମା କିଛି କରିପାରିବେନି। ତବ ଇଚ୍ଛା ମତେ ଯତ ଗ୍ରହ ଗଣ ଅବିରତ ଶୁଭାଶୁଭ ଫଳ କରେ ଦାନ, ତୁମି ତ ପରମେଶ୍ୱର ପରମ ବ୍ରହ୍ମ ପରାତ୍ପର ତବ ବାସ ଭକତ ଅନ୍ତର ଭକ୍ତ ଲେଖିଲେ, ମଦ ଭୟାତ ବାତି ବାତ ସୂର୍ଯ୍ୟ ସ୍ତପତି ମଦ ଭୟାତ ବସ୍ତେନ୍ଦ୍ରିୟ ଦହତି ଅଗ୍ନି ମୃତ୍ୟୁଶ୍ଚରତି ମଦ ଭୟାତ। ମୃତ୍ୟୁ କଣ, ଏମିତି କଣ ମାର୍ଦ୍ଦମଣା କଣ, ଏତେ ଭାଇରସ ହେଲା କଣ ହେଲା, କଣ ମରିଯିବେ ନା କଣ, ମୃତ୍ୟୁ ଭଗବାନ କିଛି ଆସିବ ସତ୍ତା ବା ତାଙ୍କ, ସିଏ ନିଜ ସତ୍ତା ରଖନ୍ତି, ତାଙ୍କୁ ଅଲଗା କୋଉ ସତ୍ତା ଆକ୍ରମଣ କରିକି ଜରା ମାରିଦବ ନା କଣ ପ୍ରଳୟ ମାରିଦବ ତାଙ୍କୁ। କୃଷ ଶବ୍ଦ ଅର୍ଥ ହେଲା ସତ୍ତା, ତା ଶକ୍ତି ତାଙ୍କ ପାଖରେ, ତା ନିଜ ଶକ୍ତି, ସିଏ ତାଙ୍କୁ କିଏ ଆଟାକ୍ କରିପାରିବେନି, ତାଙ୍କ ସତ୍ତାକୁ ରଖିବେ ଆଉ କଣ କରିବେ, ଅନ୍ୟକୁ ରଖିବେ, ସନ୍ଧିନୀ ଶକ୍ତି। ତାପରେ ଚିତ ଅର୍ଥରେ ସମ୍ବିତ ଶକ୍ତି, ସମ୍ବିତ ଶକ୍ତି ଅର୍ଥ ସେ ନିଜକୁ ନିଜେ ଜାଣିପାରିବେ ଅନ୍ୟକୁ ଜାଣିପାରିବେ। ଆମର କଣ, ଆମେ ନିଜେ କି ଜାଣିନଥିଲେ, ଆମକୁ ଯେତିକି ଜଣାଯାଏ ସେତିକି ଜାଣୁଛେ, ଭଗବାନ ଯେତିକି ଜଣଉଛନ୍ତି ଜାଣିଛେ, ବହି ପଢ଼ିଲେ ଜାଣିବ, କମ୍ପ୍ୟୁଟର ମୋବାଇଲ ଦେଖିଲେ ଜାଣିବ ନା, ତୁମେ ନିଜେ ବସିକି ଜାଣିଦେବ, ଏଇଠି ବସିକି ଜାଣିଦେବ ପ୍ରଧାନମନ୍ତ୍ରୀ ଖାଉଛି କି ଶୁଣୁଛି, ତୁ ଏଇଠି ବସିକି ଜାଣିଦେବ ତୋ ବ୍ୟାଙ୍କରେ କେତେ ପ୍ରଧାନ ଇଣ୍ଟରେଷ୍ଟ ଆସିଛି ଜାଣିଦେବ, ତୁମେ ସେଇ ଅପଡେଟ୍ କରିବ ଅପଡେଟ୍ କରିବ ନା ଖାତା ତିଆରି କରିବ, ଅପଡେଟ୍ ଖାତା କଲାପରେ ଜାଣିବ ନା, ମେସେଜ୍ ଦେଖିକି ଜାଣିବ ନା, ତୁମେ କଣଟା ଜାଣିବ? ତୁମକୁ ସବୁବେଳେ ଅଙ୍ଗା ଉପରେ ଡିପେଣ୍ଡ କରିବାକୁ ପଡିବ। ସମ୍ବିତ ଶକ୍ତିର ଅର୍ଥ ଭଗବାନ ନିଜେ ସବୁ ଜାଣନ୍ତି, ନିଜକୁ ଜାଣନ୍ତି ଆଉ ଅନ୍ୟକୁ ଜାଣନ୍ତି। ଆଉ ତୃତୀୟ ଶକ୍ତି କଣ? ଲାଦିନୀ, ଆନନ୍ଦାଂଶେ ଲାଦିନୀ, ଏଟା ହେଲା ଭଗବାନଙ୍କର ସ୍ୱରୂପ। ଆନନ୍ଦ ଅଂଶରେ ଲାଦିନୀ ଶକ୍ତି, ଲାଦିନୀ ଶକ୍ତିରେ ସେ ଆନନ୍ଦ ନିଜକୁ ଆନନ୍ଦ ଦିଅନ୍ତି, ତାଙ୍କ ଆନନ୍ଦ ପାଇଁ ଅଲଗା କିଛି ଦରକାର ନାହିଁ। ଆମର ଆନନ୍ଦ ପାଇଁ ସବୁ ବାହାର ଜିନିଷ ଦରକାର, ଖାଇବା ଶୋଇବା, ଆଉ ଟିକେ ଆସିବ ଗେଲ କରିବ, ଭଲ କଥା ଟିକେ କହିବ, ଖାଇବାକୁ ରୋଷେଇ କରିକି ଦବ, ତାଙ୍କୁ ଭଲ ଲାଗିବ। ଭଗବାନଙ୍କର କେହି ଦରକାର ନାହିଁ, ତାଙ୍କ ଆନନ୍ଦ କିଛି ଆବଶ୍ୟକ ନାହିଁ। ତାଙ୍କ ଆନନ୍ଦର ସେ ଆନନ୍ଦ ଭକ୍ତକୁ ଦବା ପାଇଁ ଏ ଲୀଳା କରୁଛି, ତାଙ୍କ ପାଖରେ ଆନନ୍ଦ ଅଛି। ସେ ଆନନ୍ଦଟା ସେ ନିଜେ ପାଆନ୍ତି, ଆଉ କାହା କଣ କରନ୍ତି? ଅନ୍ୟକୁ ଦିଅନ୍ତି। ଭଗବାନ ନିଜେ ଆନନ୍ଦ ପାଆନ୍ତି, ଅନ୍ୟକୁ ଦିଅନ୍ତି। ହେଲା ଅଦ୍ୱୈତ ଜ୍ଞାନ, ଅଦ୍ୱୈତ ଜ୍ଞାନକୁ ଜୀବ ଗୋସ୍ୱାମୀ ବ୍ୟାଖ୍ୟା କଲେ। କାରଣ ଆମେ ଆଜି କଣ କୃଷ୍ଣଙ୍କୁ ସାଧାରଣ ଆମେ ଭଜନ କରିବା ଲୋକ ବି ବୁଝୁନେ, ମୋର ତ ଏଇଟା ଅସୁବିଧା ହଉଛି, ଆଉ ମୁଁ ଭଜନଟାକୁ ନେଗ୍ଲେକ୍ଟ କରୁଛେ, ଅବହେଳା କରୁଛେ। ଆମେ ଜାଣିନେ ଜୀବନରେ ଆମେ କାହାକୁ ଭଜନ କରୁଛେ, କୃଷ୍ଣଙ୍କୁ ଆମେ ଭଜନ କରୁଛେ। କୃଷ୍ଣ କିଏ ନା? ଅଦ୍ୱୈତ ଜ୍ଞାନ ତତ୍ତ୍ୱ, ସବୁ କିଛି କରିପାରିବେ, ସେ ସେଲ୍ଫ ଡିପେଣ୍ଡେଣ୍ଟ, ସେ କାହାକୁ ନିର୍ଭର କରନ୍ତି, ଆଉ ସମସ୍ତଙ୍କ ଉପରେ ଡିପେଣ୍ଡେଣ୍ଟ ହଉଛି। ଯିଏ ଏ ଜଗତରେ ଯିଏ ସେଲ୍ଫ ଡିପେଣ୍ଡେଣ୍ଟ ନିଜ ଉପରେ ନିର୍ଭର କରୁଛି, ସେ ସମସ୍ତଙ୍କ ଫୋନ୍ଟା ବନ୍ଦ କରିଦିଅ ନହେଲେ ପଛକୁ ନେଇ ପଳ। ଯିଏ ଏଠି ନିଜ ଉପରେ ଡିପେଣ୍ଡ କରୁଛି, ସିଏ ବି ଭୂମି ଜଳ ବାୟୁ କୁହ ନା, ମୁଁ କାହା ଉପରେ, ମୋର କାହା ଉପରେ ନିର୍ଭର ନାହିଁ, କାହା ଉପରେ ନିର୍ଭର ନଥିଲେ, ଭୂମି ଉପରେ ନିର୍ଭର ନାହିଁ, ବର୍ଷା ଉପରେ ନିର୍ଭର ନାହିଁ, ଜଳ ଉପରେ ନିର୍ଭର, ଅଗ୍ନି ଉପରେ ନିର୍ଭର ନାହିଁ। ଆଚ୍ଛା, ଯିଏ ସମସ୍ତଙ୍କ ଉପରେ, ଯିଏ ଡିପେଣ୍ଡେଣ୍ଟ ଇଣ୍ଡିପେଣ୍ଡେଣ୍ଟ, ସମସ୍ତଙ୍କର ତାଙ୍କ ଉପରେ ଆଶ୍ରୟ କଲେ ସିଏ ସମ୍ଭାଳି ପାରିବ। ମନେକର ତୁମେ ନିଜେ ସେଲ୍ଫ ସଫିସିଏଣ୍ଟ, ତୁମ ଉପରେ ଲକ୍ଷ ଲୋକ ଚାହିଁବେ ଆଶ୍ରୟ ନେବା ପାଇଁ, ତୁମେ କ'ଣ ଚଳେଇ ପାରିବ ତାଙ୍କୁ? ଭଗବାନ ସେଲ୍ଫ ସଫିସିଏଣ୍ଟ, ଆଉ ତାଙ୍କ ଉପରେ ଅନନ୍ତ ଜୀବ ଯଦି ତାଙ୍କ ଉପରେ ଆଶ୍ରୟ ନିଅନ୍ତି, ସମସ୍ତଙ୍କୁ ରଖିଦେବେ। ଅଦ୍ୱୈତ ତତ୍ତ୍ୱ, ଜୀବ ଗୋସ୍ୱାମୀ ଅଦ୍ୱୈତ ତତ୍ତ୍ୱ କ'ଣ କହୁଛନ୍ତି? ଅଦ୍ୱୈତତ୍ଵ ସ୍ୱୟଂ ସିଦ୍ଧ ତାଦୃଶ ତତ୍ତ୍ୱାନ୍ତର ଭାବ, ତାଙ୍କ ଭଳିଆ ଆଉ କେହି ନାହିଁ। କୃଷ୍ଣଙ୍କ ଭଳିଆ ତାଙ୍କ ସ୍ୱୟଂ ସିଦ୍ଧ, ସେ ନିଜକୁ ନିଜେ ପରଫେକ୍ଟ କମ୍ପ୍ଲିଟ, ଆଉ ତାଙ୍କ ଭଳିଆ ଆଉ ଜଣେ କିଏ ଅଛନ୍ତି କି? ଆଉ କେହି ନା, ଇଏ ହେଉଛନ୍ତି କୃଷ୍ଣ, ଏହା ଅଦ୍ୱୈତତ୍ଵ। ଲୋକମାନେ କହୁଛନ୍ତି ଆପଣ କାହିଁକି ଖାଲି କୃଷ୍ଣ ପୂଜା କରୁଛନ୍ତି, ଆଉ କାହୁ ରାମ, ଆରେ ଆମେ ଖିଚୁଡ଼ି ଫିଚୁଡ଼ି ଧନ୍ଦା ଆମକୁ କୁହନି, ଆମେ କାହାକୁ ଅବମାନନା କରୁନୁ, କିନ୍ତୁ ସେଟା ଖିଚୁଡ଼ି ଧନ୍ଦା, ଗୋଟେ ଓଡ଼ିଆରେ କୁହନ୍ତିନି ଖିଚୁଡ଼ି ଧନ୍ଦା। ଖିଚୁଡ଼ିରେ କଣ ଅଛି? ଖିଚୁଡ଼ିରେ କାହା ସ୍ୱାଦ ଅଛି? ଖିଚୁଡ଼ିରେ ଆଳୁ ସ୍ୱାଦ ଅଛି, ବନ୍ଧାକୋବି ସ୍ୱାଦ ଅଛି, ଟମାଟୋ ସ୍ୱାଦ ଅଛି, ଚାଉଳ ସ୍ୱାଦ ଅଛି, ଆରେ ଖିଚୁଡ଼ି ସବୁ ମିଶିଗଲା ନା, ତା ସ୍ୱାଦ ହେଲା ସେ ଖିଚୁଡ଼ି, ତାର ଟେଷ୍ଟ କିଛି ନାହିଁ, ତା ଟେଷ୍ଟ ହେଲା ଖିଚୁଡ଼ି ଟେଷ୍ଟ, ତୁ ସେଠି ଆଉ ଇଣ୍ଡିଭିଜୁଆଲ ଟେଷ୍ଟ କିଛି ପାଇବନି। ଆମର ଇଣ୍ଡିଭିଜୁଆଲ ଟେଷ୍ଟ ଦରକାର, ଆମେ ଖିଚୁଡ଼ି ଟେଷ୍ଟ ନେବାକୁ ଚାହୁଁନେ। ଆଜି ଦେବୀ, ଆଜି ମାଙ୍କର ପୂଜା, କାଲି କାଳୀଙ୍କର ପୂଜା, କାଲି ବିଷ୍ଣୁଙ୍କର ପୂଜା, ଦେଖୁନା ସେ କାହାର ଭକ୍ତ? ସିଏ ରାମନବମୀ ଦିନ ରାମ ଭକ୍ତ, ସେ ଶିବ ଚତୁର୍ଦ୍ଦଶୀ ଦିନ ଶିବ ଭକ୍ତ, ଜନ୍ମାଷ୍ଟମୀ ଦିନ କୃଷ୍ଣ ଭକ୍ତ, ସନ୍ତୋଷୀ ବ୍ରତ ଦିନ ସନ୍ତୋଷୀ ଭକ୍ତ, ତାରିଣୀ ବ୍ରତ ଦିନ ତାରିଣୀ ଭକ୍ତ, ସେ କାହାର ଭକ୍ତ? ନାଇଁ, ଆମେ ଅଦ୍ୱୈତତ୍ଵ ବ୍ରଜ ବ୍ରଜନ୍ଦ, ଆମେ ଗୋଟିଏ ରସରେ ବୁଡ଼ିବା ପାଇଁ ଚାହୁଁଛୁ। ଯିଏ ସ୍ୱୟଂ ସିଦ୍ଧ, ଯୋଗ ସମୟ ଲେଖିଲେ ସ୍ୱୟଂ ସିଦ୍ଧ, ଅଦ୍ୱୈଞ୍ଚାସ୍ୟ ସ୍ୱୟଂ ସିଦ୍ଧ ତାଦୃଶା ତାଦୃଶମ ତତ୍ତ୍ୱାନ୍ତର ଭାବ, ତାଙ୍କ ଭଳିଆ ଆଉ କେହି ନାହାନ୍ତି। ଆଉ ଗୋପୀମାନେ ଖାଲି କାନ୍ଦୁଥିଲେ ନା କଣ? ଯଦି ପୁଅ ଝିଅଙ୍କର ଲୀଳାଟା ହେଇଥାନ୍ତା, ତାଙ୍କୁ କଣ ବ୍ରଜର ଆଉ କେହି ବିଶ୍ୱରେ ସୁନ୍ଦରୀ ନଥିଲେ, ସୁନ୍ଦର ପୁଅ ନଥିଲେ ନା କଣ? ସେ ଖାଲି କାନ୍ଦୁଥିଲେ, ଯଶୋଦା ଖାଲି କାନ୍ଦୁଥିଲେ, 100 ବର୍ଷ ଚାଲିଗଲା ସେମାନେ କେବେ ଆଶା ହରେଇନି କାହିଁ, ତାଙ୍କ ଭଳିଆ କେହି ନାହାନ୍ତି, କୃଷ୍ଣଙ୍କ ଭଳିଆ କେହି ନାହାନ୍ତି। ଅଦ୍ୱୈତ ଜ୍ଞାନ ତତ୍ତ୍ୱ ଏତେ ସୁନ୍ଦର, ପ୍ରତି ନବ ନବୟାମ କନ୍ଦର୍ପ କୋଟି ଗମନ ବିଶେଷ ରୂପ, ଜଗତରେ କେହି କୃଷ୍ଣ ସହିତ ସମାନ ହେବେ। ଯୋଉ କାନ୍ଦନ୍ତି ଭକ୍ତିରେ, ଯୋଉ କାନ୍ଦନ୍ତି ଏଇଥିପାଇଁ କାନ୍ଦନ୍ତି, ମହାପ୍ରଭୁ ଯୋଉ କାନ୍ଦୁଥିଲେ, କୃଷ୍ଣ ଆସି କାନ୍ଦୁଥିଲେ ଏଇଥିପାଇଁ, ତାଙ୍କ ଭଳି କେହି ନାହାନ୍ତି। କଣ ଦେଲେ ବି ମନ ମାନିବନି, କୃଷ୍ଣ ଏତେ ସୁନ୍ଦର, ଏତେ ପରିପୂର୍ଣ୍ଣ, ସବୁଥିରେ ପରିପୂର୍ଣ୍ଣ କୃଷ୍ଣ, ସଡ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ। ସେ ଲେଖିଲେ ସୋ ଶକ୍ତିକ ସହାୟତ୍ୱତ୍ ପରମାଶ୍ରୟମ୍ ତାଂ ବିନା ତାସାମ୍ ଅସିଦ୍ଧତ୍ୱାତ୍। ତାଙ୍କ ଶକ୍ତିରେ ସେ ନିଜ ସିଦ୍ଧ, ତାଙ୍କ ଆଶ୍ରୟ ବିନା କେହି ସିଦ୍ଧ ହେଇପାରିବେ। ସେଥିପାଇଁ ସେ ଗୀତାରେ କଣ କହିଲେ, ଅହମ୍ ସର୍ବସ୍ୱ ପ୍ରଭବ ମତ ସର୍ବମ ପ୍ରବଧ୍ୟ ଦେଇ ମତ ଅବଜନ୍ତେ ମାନ ବୁଦ୍ଧି ଭାବ ବୁଦ୍ଧା ଭାବ ସମନ୍ୱିତ ମୋ ପାଖରୁ ସବୁ ସୃଷ୍ଟି ହେଇଛି। ତାଙ୍କ ଶକ୍ତିରେ ସେ ପୂର୍ଣ୍ଣ, ତାଙ୍କର ବାହାର ଶକ୍ତି କିଛି ଦରକାର ନାହିଁ, ଆଉ ସମସ୍ତେ ତାଙ୍କ ଶକ୍ତିରେ ଚଳୁଛନ୍ତି, ସେ ହେଉଛନ୍ତି କୃଷ୍ଣ। ସେଥିପାଇଁ ଦେବତା ମାନେ ଦେବସ୍ତୁତି କରିଛନ୍ତି, ଗର୍ଭସ୍ତୁତି କରିଛନ୍ତି, ବ୍ରହ୍ମାସ୍ତୁତି କରିଛନ୍ତି, ଶିବଜୀ ସ୍ତୁତି କରିଛନ୍ତି ଭଗବାନଙ୍କୁ। ଆମେ ଏଇଥିପାଇଁ ପ୍ରଭୁ, ସେଥିପାଇଁ ପ୍ରଭୁ ଯେତେଥର କୁହାଗଲା ଆପଣ ଭଗବତ ଚେତନା ଲେଖନ୍ତୁ, ପ୍ରଭୁ କି ନାହିଁ କୃଷ୍ଣ ଚେତନା, କୃଷ୍ଣ କନସିୟସନେସ୍। ଆମେ ୱାନ୍ ପଏଣ୍ଟ, ଆମର ଗୋଟିଏ ଲକ୍ଷ୍ୟ କୃଷ୍ଣ, ଆମେ ଅନ୍ୟକୁ ଅବମାନନା କରିବୁନୁ, କିନ୍ତୁ ଆମର ଟପ୍ମୋଷ୍ଟ ଆଚିଭମେଣ୍ଟ ହେଉଛନ୍ତି କୃଷ୍ଣ, ସେ ଅଦ୍ୱୈତତ୍ଵ। ଜୀବ ଗୋସ୍ୱାମୀ ଲେଖିଲେ ଅଦ୍ୱୈତତ୍ଵଙ୍କର ତିନିଟା ଜିନିଷ ନଥିବ, ଯାହାଙ୍କର ତିନିଟା ଭେଦ ନଥିବେ ସେ ଅଦ୍ୱୈ ହେବେ। କୃଷ୍ଣଙ୍କର ଯେମିତି ନାମ ରୂପ ବିଗ୍ରହ ଏସବୁ ଅଦ୍ୱୟ, ଏ ଯେ ଭଗବାନଙ୍କର ବିଗ୍ରହ, ଲୋକ ଦେଖିବ କଣ ଏଇ ଠାକୁରଙ୍କୁ ଏତେ ସଜାଇଛନ୍ତି, ଫୁଲ ମାନୁଛନ୍ତି, ଗୋଟେ ପକଡ଼ି ବାନ୍ଧି ଦେଇଛନ୍ତି, କଣ ଗାଧୋଇ ଦେଉଛନ୍ତି, କଣ ଏତେ ନାଚ କୀର୍ତ୍ତନ କରୁଛନ୍ତି, କଣ ଏଥିରେ ଅଛି ନାଇଁ, ସେ ଅଦ୍ୱୟ ସଚ୍ଚିଦାନନ୍ଦମୟ। ଏବେ ବୁଝିହବନି, ତୁମେ ଯେତେବେଳେ ବୁଝିପାରିବ ସେତେବେଳେ ବୁଝିପାରିବ, ଏବଂ ସେ କୃଷ୍ଣ ସେ ପ୍ରକାଶିତ ହେବେ, ତୁମେ ଯେତିକି ସରେଣ୍ଡର ହବ ସେ ଯେତିକି ପ୍ରକାଶିତ ହେବେ। ଆଚ୍ଛା, ତାଙ୍କର ସଜାତୀୟ ବିଜାତୀୟ ସ୍ୱଗତ ତିନିଟା ଭେଦ ଯାହାର ନାହିଁ, ଏ ତିନିଟା ଜିନିଷ ତାଙ୍କର ଭେଦ ନାହିଁ, ସେ ହବ, ସେ ହେଉଛନ୍ତି ଅଦ୍ୱୈତତ୍ଵ। ସଜାତୀୟ ଭେଦ ମାନେ, ସଜାତୀୟ ଭେଦ ତାଙ୍କର ନାହିଁ, ସଜାତୀୟ ଭେଦ ମାନେ କଣ, ତାଙ୍କ ଭଳିଆ ଆଉ କେହି ନାହିଁ, ସଜାତୀୟ ତାଙ୍କ ଜାତିର ଆଉ କିଏ, କୃଷ୍ଣ ଭଳିଆ ଆଉ କିଏ ଅଛି କୁହ, କିଏ କୃଷ୍ଣ ଭଳିଆ ଅଛି, ସେ ଗୋଟା କଣ ହାତ ଲଗେଇଥିଲା ଗୋଟେ ମଝିରେ, ହାତ ଲଗେଇ କୃଷ୍ଣ ହେଇନଥିଲା କି, ସେ ଦରାଗାରୁ ପତ୍ର ଲେଖିକି ପଠେଇଲା ପୌଣ୍ଡ୍ରିକ, ପୌଣ୍ଡ୍ରିକ ଲେଖିଲା ନା, ଏବେ କୃଷ୍ଣଙ୍କୁ କହିଦେଇ ସେ ଚକ୍ର ଛାଡ଼ିଦେବେ, ମୁଁ ହଉଛି ଅରିଜିନାଲ କୃଷ୍ଣ, ଚକ୍ର ଗଲା ଏକଥା ତା ଅରିଜିନାଲ ଡୁପ୍ଲିକେଟ୍ କରିଦେଲା। ଆରେ କୃଷ୍ଣଙ୍କ ଭଳି କେହି ନାହାନ୍ତି, ଆପନା ଆପନା ଆପନେ ଆପନା ଆପନି ଚାହେଁ କରିତେ ଆଲିଙ୍ଗନ, ଭଗବାନ ତାଙ୍କ ରୂପକୁ ଦେଖି ସେ ନିଜେ ଆଲିଙ୍ଗନ କରିବା ପାଇଁ ଚାହାନ୍ତି, ତାଙ୍କ ରୂପକୁ ଦେଖି ସେ ପାଗଳ ହେଇଯାନ୍ତି, ସେ ନିଜେ ବିଚାର କରିପାରନ୍ତେ। ସଜାତୀୟ ଭେଦ ତାଙ୍କ ପାଖରେ ନାହିଁ, ତାଙ୍କ ଜାତିରେ ଆଉ କେହି ନାହାନ୍ତି, କେହି କୃଷ୍ଣ ଭଳି ନୁହନ୍ତି। ଆଚ୍ଛା, ବିଜାତୀୟ ବିଜାତୀୟ ଭାବ ଭେଦ ଅଛି କି, ବିଜାତୀୟ ଭେଦ ମାନେ ତାଙ୍କଠାରୁ ଭିନ୍ନ କିଛି ଅଛି କି, ଭିନ୍ନ ରହିଲେ ବଡ଼ ହେଇପାରେ ସାନ ହେଇପାରେ, ନାଇଁ କୃଷ୍ଣଠାରୁ ଭିନ୍ନ କି ନା, ମତେ ଗୋଟେ ଜିନିଷ ଦେଖାଅ କେଉଁଥିରେ କୃଷ୍ଣ ନାହାନ୍ତି, କୋଉ କୃଷ୍ଣଠାରୁ ଅଲଗା କଣ ଅଛି। ଆରେ ଜଗତରେ ଯେତେ ଜିନିଷ ତୁମକୁ, କମ୍ପ୍ୟୁଟର କୃଷ୍ଣଠାରୁ ଅଲଗା, ମୋବାଇଲ ଅଲଗା, ମୋବାଇଲ ଅଲଗା, ମୋବାଇଲ ଗୁଡ଼ା ଯୋଉ କାମ କରୁଛି ସବୁ ଭଗବାନ ଶକ୍ତିରେ କାମ କରୁଛି, କାମ ପବନରେ କାମ କରୁନି, ସବୁ କାମ ଭଗବାନ ପବନରେ କାମ କରୁଛି ନା, ମ୍ୟାଗ୍ନେଟିକ ସବୁ ଜିନିଷ ଗୁଡ଼ାକ, ମାଧ୍ୟାକର୍ଷଣ ଶକ୍ତିଟା କଣ, କାହାର ଶକ୍ତି, ମାଧ୍ୟାକର୍ଷଣ ଯୋଉ ଶକ୍ତିଟା କୋଉ ନାହାନ୍ତି, ମାଧ୍ୟାକର୍ଷଣ ଶକ୍ତି ଏଇଟା ରହିଛି, ମାଧ୍ୟାକର୍ଷଣ ମାଧ୍ୟାକର୍ଷଣ କାହା ଶକ୍ତି, ଏ ସତ୍ ସନ୍ଧିନୀ ଶକ୍ତି, ସୃଷ୍ଟିଟା ରହିଛି ଆଉ, ଗ୍ରହ ନକ୍ଷତ୍ର ଗୁଡାକ ଯୋଉ ଉପରେ ଆକାଶ ରହିଛି, ଖସି ପଡ଼ନ୍ତେନି ଗ୍ରହ ନକ୍ଷତ୍ର, କାହିଁ ଖସୁନାହାନ୍ତି, ସେ କଣ କହୁଛନ୍ତି, ଆମେ ସବୁ ରିସର୍ଚ୍ଚ କରୁଛୁ କଣ, ଯେ ଗ୍ରହ ନକ୍ଷତ୍ର ଗୁଡାକ ଆକାଶରେ ଭାସିକି ବୁଲୁନାହାନ୍ତି ନା, ମାଧ୍ୟାକର୍ଷଣ ଶକ୍ତି ଅଛି, ଇଏ ଅଛି ତା ଅଛି, ତୁ ଏଇଟା କାହିଁ ପାଠ ପଢୁଛ, ମୁଁ ତୁମେ ରିସର୍ଚ୍ଚ କରିକି ଜାଣିବ, ଆମେ ବସିକି ଏଠି ଜାଣିବୁ, ସେ ଭଗବାନଙ୍କର ଶକ୍ତିରେ ଚାଲିଛି, ସେ ଗଛରୁ ଫଳଟା କାହିଁ, ଆମେ ପଢୁଥିଲୁ ପାଇଁ ସାଇନ୍ସରେ, ସେ କ'ଣ ନ୍ୟୁଟନ ଲେଖିଛି ନା, ଗଛରୁ ଫଳଟା ଖସି ପଡ଼ୁଛି ନା, ମାଧ୍ୟାକର୍ଷଣ ଶକ୍ତି ଅଛି, ସେ ଗଛର ଫଳଟା ଖସି ପଡ଼ୁଛି ତାହେଲେ ଗ୍ରହ ଗୁଡ଼ା ଖସି ପଡ଼ୁନାହାନ୍ତି କାହିଁକି, କୁହ ଖସି ପଡ଼ୁନାହାନ୍ତି କାହିଁକି। ଆରେ ତୁମେ ଯାହା ସବୁ କହିଲ ସବୁ ରିସର୍ଚ୍ଚ କରିକି, ସେଇଟା ସବୁ ଭଗବାନଙ୍କର ଶକ୍ତି, ଅନ୍ୟ କେହି ସଜାତୀୟ ଭେଦ ନାହିଁ, କୃଷ୍ଣଙ୍କ ଭଳିଆ ଈଶ୍ୱର କେହି ନାହାନ୍ତି, ସେଥିପାଇଁ କହିଲେ ଈଶ୍ୱର ପରମ କୃଷ୍ଣ। ବିଜାତୀୟ ଭେଦ ନାହିଁ, ତାଙ୍କଠାରୁ ଭିନ୍ନ କିଛି ନାହିଁ, ଭୂମି ଅନଲ ବାୟୁ ଅଗ୍ନି ମନ ଇନ୍ଦ୍ରିୟ ସବୁ ତାଙ୍କର। ଆଚ୍ଛା, ସଜାତୀୟ ଭେଦ ନାହିଁ, ବିଜାତୀୟ ଭେଦ ନାହିଁ, ଆଉ କଣ ଅଛି, ସ୍ୱଗତ ଭେଦ ଅଛି କି ନିଜ ଭିତରେ ଭେଦ ଅଛି କି? ଏଇଟା ତତ୍ତ୍ୱଗତ ଜୀବ ସଂଗ୍ରହ ମତ, ସ୍ୱଜାତୀୟ ଭେଦ ନାହିଁ କୃଷ୍ଣଙ୍କର, କୃଷ୍ଣଙ୍କ ଭଳି ଆଉ କେହି ହେଇପାରିବେ, ଆଉ ବିଜାତୀୟ କୃଷ୍ଣଙ୍କଠାରୁ କେହି ଅଲଗା ନୁହନ୍ତି, ଆଉ ତୃତୀୟ କୃଷ୍ଣଙ୍କ ଭିତରେ ଭେଦ ନାହିଁ, ଆମ ଭିତରେ ଭେଦ ଅଛି, ଆମ ଦେହି ଆମ ଦେହ ଅଲଗା ନାହିଁ, ଆମ ଶରୀର ମରିଗଲା ପରେ ଆତ୍ମା ପଳଉଛି ଅଲଗା ହେଇ, ଶରୀରଟା ନଷ୍ଟ ହେଇଗଲା ତଳେ ଆତ୍ମା ଅଲଗା ପଳେଇଗଲା, ନାମ କଲେ ମରିଗଲା, ସେଟା ମରିବା ଶବ୍ଦ କହୁଛି, ମୃତ୍ୟୁ କହୁଛି, ଆମର ଦେହ ଦେହିରେ ଭେଦ ଅଛି, କୃଷ୍ଣଙ୍କର ଦେହ ଦେହରେ ଭେଦ ନାହିଁ, ଏହାକୁ ଅଦ୍ୱୈତତ୍ଵ କୁହାଯାଏ। ସେଥିପାଇଁ ଭଗବାନ କହିଲେ ଜନ୍ମ କର୍ମ ଚମେ ଦିବ୍ୟମ, ସବୁ ଅଦ୍ୱୈତ ସଚ୍ଚିଦାନନ୍ଦମୟ ଜିନିଷ କେମିତି ଲାଗିବ ଭଗବାନଙ୍କର ଏଇ ତତ୍ତ୍ୱଟା ଏଠି ଲାଗିବ ଭଗବତ ଗୀତା ସେ ଶ୍ଳୋକରେ ଗତିରି ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣମ ଶ୍ରୁ ପ୍ରଭମ ପ୍ରଳୟ ସ୍ଥାନମ ନିଧନମ ବୀଜ ଅବ୍ୟୟମ। ତାର ଗୋଟେ ଗୋଟେ ଶବ୍ଦକୁ ସେ ଦଶମୀ କେବେ ଏତେ ବ୍ୟାଖ୍ୟା କରୁନାହାନ୍ତି, କିନ୍ତୁ ପ୍ରତି ଶବ୍ଦକୁ ସେ ଦଶମ ତା ଟୀକା ରଖିଲେ ଗତି ଗତି ହିଁ ଫଳମ, ଜୀବ ଯାହା କରୁ ମୁଁ ହଉଛି ଫଳ, ଅନ୍ତିମ ଫଳ ହଉଛି ମୁଁ, ମୋ ବିନା କିଛି ଜୀବ ଫଳ ପାଇପାରିବେନି, ତୁମେ କର୍ମର ଫଳ ବି ଭଗବାନ କତୁରୁ ପାଇବ, ତୁମେ ତୁମେ କର୍ମ କଲେ ତ ଫଳ ପାଇବେ ତା ନୁହେଁ, କର୍ମ ଅଧିକାର ତୁମା ଫଳ ସୁଖତା ଅଛି, ତୁମର ଯୋଉ କର୍ମ ଫଳ ଅଛି ଖଣ୍ଡନ ମୁଁ ବି କରିପାରିବି, ସବୁ ମୁଁ କର୍ମଫଳ ମୁଁ ବି ଦେଇପାରିବି, ଗତି ମୁଁ ହଉଛି ଗତି, ଫଲମ ଭର୍ତ୍ତା ପୋଷଣକର୍ତ୍ତା ମୁଁ ହଉଛି ପୋଷଣକର୍ତ୍ତା, ମୁଁ ପୋଷୁଛି, ଲୋକ ଭାବୁଛ ମୁଁ ପୋଷୁଛି, ତୁମେ କଣ ପୋଷିବ, କେହି ଭାବି ଭାବୁଛି ତୁମେ ଯେ ଆମକୁ କିଏ ଟଙ୍କା ପଇସା, ଖାଲି ଆମେ କେବେ ଚିନ୍ତା କରେ ଅର୍ଥ ଚିନ୍ତା ଭକ୍ତ ଭୁଲି ଯିବା ଦରକାର, ତୁମେ ଭଜନ କରିବା ଦରକାର, ଖାଲି କେଉଁଠୁ ପଇସା ଆସିବ ପଇସା ଆସିବ ପଇସା ଆସିବ, ଆରେ ଚିନ୍ତା କରେ ଭଜନ କର, ତୁମେ ଭଗବାନ ଭଲ ପାଅ, ଭଗବାନ ପୋଷଣ କର୍ତ୍ତା, କେମିତି ସେଠୁ ଚିନ୍ତା କରିବା ଦରକାର ନାହିଁ, ପ୍ରଭୁପାଦ କେ ପ୍ରଭୁପାଦ କେମିତି ଗୋଟେ ବିଶ୍ୱ ବିଶ୍ୱ ବିଶ୍ୱର ଓଜା କୁହନ୍ତି ଗୋଟେ ଏତେ ବଡ଼ ଆନ୍ଦୋଳନ ସୃଷ୍ଟି କଲେ 40 ଟଙ୍କାରୁ, ପ୍ରଭୁପାଦ ସେ କଥା କହୁଥିଲେ, ମୁଁ ହଉଛି ବିଶ୍ୱ ସବୁଠୁ ବଡ଼ ବିଜନେସ୍ ମ୍ୟାନ୍, ମୁଁ ୱିଦିନ୍ ଟ୍ୱେଲ୍ଭ ଇୟର୍ରେ ମୁଁ 12 ବର୍ଷ ଭିତରେ 40 ଟଙ୍କାରେ 40 କରୋଡ଼ ରୁପିଆ କରିଦେଇଛି, ମୋତେ କୃଷ୍ଣ ସବୁ ଦେଇଛନ୍ତି, 10 ହାତରେ ମୋ କତିରୁ କୃଷ୍ଣ ନେଇଗଲେ, ପ୍ରଭୁପାଦ କହୁଛନ୍ତି ମୋ ବାପା କଥା ମୋର ମନେ ପଡ଼ୁଛି, ମୋ ବାପା କୁହନ୍ତି କୃଷ୍ଣ 10 ହାତରୁ ନେବେ 10 ହାତରୁ ଦେବେ 10 ହାତରେ ଦେବେ, ଆଉ ତାର ସାକ୍ଷୀ ହେଉଛି ମୁଁ, ମୋ ପାଖରେ ସବୁ ଥିଲା କିନ୍ତୁ କୃଷ୍ଣ ମୋ ପାଖରୁ ସବୁ ନେଇଗଲେ, ମୋ ବିଜନେସ୍ ସବୁ ନେଇକି ମୋତେ କାଙ୍ଗାଳ କରିଦେଲେ, 10 ହାତରେ ନେଇଗଲେ ଆଉ ଦେଲେ 10 ହାତରେ, ମୁଁ ଆମେରିକା ପଳେଇ ଆସିଲି, ମୋତେ ସନ୍ନ୍ୟାସୀ କରିଦେଲେ, ମୋ ପାଖରେ କେହି ନାହିଁ, ମୁଁ କେତେ ଥର ଆପ୍ଲିକେସନ ଲେଖିଲି ଇଣ୍ଡିଆକୁ ମୋତେ ସାହାଯ୍ୟ କର, ଜବାହରଲାଲ ନେହେରୁ କତୁରୁ ଆରମ୍ଭ କରି ସମସ୍ତଙ୍କୁ ଶାସ୍ତ୍ରୀ ପର୍ଯ୍ୟନ୍ତ କେହି ମୋତେ ସାହାଯ୍ୟ କଲେନି, ମୁଁ ଗୋଟେ ଭିକାରୀ ହେଇଯାଇଥିଲି, 10 ହାତରେ ନେଇଗଲେ, କିନ୍ତୁ ଆମେରିକାରେ ଆସିକି ମୋତେ ସନ୍ନ୍ୟାସୀ କରି ବାବାଜୀ କରି 10 ହାତରେ ଦେଇଥିଲେ ମୋତେ, ଭଗବାନ ପୋଷଣ କର୍ତ୍ତା, ସବୁବେଳେ ପଇସା ପଇସା ପଇସା, ଆରେ ନାମ କର, ଗତିରି ଭର୍ତ୍ତା ଅଦ୍ୱୈତତ୍ଵ ଶ୍ରୀ କୃଷ୍ଣ, ଗତିରି ଭର୍ତ୍ତା ପୋଷଣ କର୍ତ୍ତା ପ୍ରଭୁ, ପ୍ରଭୁ ନିୟନ୍ତା, ମୁଁ ଇଶିତ ସଂଗ୍ରହ ବର୍ତ୍ତ, ମୁଁ ନିୟନ୍ତା, ମୁଁ କଣ୍ଟ୍ରୋଲ କରୁଛି, ଭକ୍ତ ନିର୍ଭିକା ସେ ଆଣିଛି, ମୁଁ କୃଷ୍ଣ ଦ୍ୱାରା କଣ୍ଟ୍ରୋଲ, ମୋତେ ମାରିଲେ ମାରିବେ ତାରିଲେ ତାରି, ମୋର ଆଉ କିଏ ଅଛି, ସାକ୍ଷୀ ଶୁଭାଶୁଭ ଦ୍ରଷ୍ଟା, ମୋତେ ଠକି ତୁମେ ଯାଇପାରିବନି, ଶୁଭ ଅଶୁଭ ଦ୍ରଷ୍ଟା ହଉଛି ମୁଁ, ନିବାସ ଭୋଗ ସ୍ଥାନ ସମସ୍ତେ ମୋ ପାଖରେ ଆଶ୍ରୟ ନେଇଛନ୍ତି, ମୁଁ ଯାହା ଯେତିକି ଭୋଗ ଦେବି ତୁମେ ସେତିକି ପାଇବ, ତୁମ କପାଳରେ ତୁମେ ଯେତେ ରୋଜଗାର କର ଯାହା କର, ଦେଖ କରୋଡ଼ ଟଙ୍କା ରୋଜଗାର କରି ସ୍ୱାମୀ ସ୍ତ୍ରୀ ଡିଭୋର୍ସ ଫିନିଶ, ଭୋଗ ତୁମ ଭଗବାନ ଦେବେ ନା, କରୋଡ଼ ରୋଜଗାର କରିବେ ରୋଗ ସରିଲା, ଭୋଗ ସ୍ଥାନ ନିବାସମ ମୋ ପାଖରେ ଆଶ୍ରୟ ନେବାକୁ ପଡିବ, ପ୍ରଭବମ ଭୋଗ ଶରଣମ ରକ୍ଷକ, ମୁଁ ହଉଛି ଏକମାତ୍ର ରକ୍ଷକ, ପ୍ରଭବମ ପ୍ରଭବମ ନିବାସ ଶରଣମ ଶ୍ରୁତ, ମୁଁ ହଉଛି ହିତକର୍ତ୍ତା, ଆଉ ପ୍ରଭବମ ମୁଁ ସ୍ରଷ୍ଟା, ପ୍ରଳୟମ ମୁଁ ଧ୍ୱଂସକାରୀ, ସ୍ଥାନମ ମୁଁ ହଉଛି ଆଧାର, ଆଉ ପ୍ରଭବମ ପ୍ରଳୟମ ସ୍ଥାନମ ନିଧନମ ବୀଜ ଅବ୍ୟୟମ ଲୟ ସ୍ଥାନମ, ପ୍ରଳୟ ସବୁ ପ୍ରଳୟ ହେଇଗଲା ପରେ ମୋ ପାଖକୁ ଯିବ, ଏତେ ବଡ଼ ସୃଷ୍ଟି ଇଏ ସବୁ ଦେଖୁଛ କେତେ କ'ଣ ଅଛି, ଆମର ଏଠି ଘର କରିଯେ ଏ ରଡ଼ ଫଡ଼ କୁଆଡ଼େ ଯିବ, ଗୋଟେ ଲୋକ ପ୍ରଶ୍ନ କରିଯିବ, ଇଟା ରଡ଼ ଗୁଡ଼ା କୁଆଡ଼େ ଯିବ, ପ୍ରଳୟ ହେଇଗଲେ ଏ ଟାୱାର ଗୁଡ଼ା କୁଆଡ଼େ ଯିବ, ଏତେ ଇଟା ରଡ଼ ଏଟା ବଡ଼ ବଡ଼ କ'ଣ ସବୁ ଫ୍ୟାକ୍ଟ୍ରି ଅଛି, ଟିଣ ଏ ଟିଣ ପତ୍ର ଗୁଡ଼ା ସବୁ କୁଆଡ଼େ ଯିବ, ଏ ସବୁ କୃଷ୍ଣଙ୍କର ଗର୍ଭକୁ ପଳେ, সব জল আকার করে দেবে, সব তাকে পুরো এই ভূতারে মিশিয়ে দেবে, সব পঞ্চভূত সব মিশিয়ে দেবে, সব ভূমির তৈরি সব ভূমিরে মিশিযিব তাঙ্ক শক্তিরে দেখলো নিধান। আচ্ছা আপন এতে কলা পরে বীজ সবু মনে রাখ অর্জুন মো বীজ, গীতা বহু সুন্দর না, গীতার ভগবান তাঁর নিজ তত্ত্বটা কেছেন আপন বীজ, তাহলে আপন বীজ মানে বীজ নষ্ট হয়ে যাচ্ছে, হোক মঞ্জিটা রোগ মঞ্জি রোজ মঞ্জি পোক খাই যাচ্ছে, আপন যদি সৃষ্টির বীজ হলে তাহলে আপন কতবে নষ্ট হয়ে যাবে, আপনার কি খাই দেব কিংবা আপন মরিযে মৃত্যুবরণ করে না, বীজ সম্পদ লিখুছেন বীজ কারণ তথাপি অবিনাশী অব্যয়ম কহিলে না বীজ অব্যয়ম অবিনাশী বিহাদি বীজবত বিনিশ্বরম না বিনিশ্বরম, তুমি অর্জুন ভাব নে এই যে ধন ধান চাউল ভাবে মু নষ্ট হয়ে যাবি সেইভাবে বীজ নে কৃষ্ণ, কৃষ্ণ হলে অদ্বৈ জ্ঞান তত্ত্ব ব্রজ ব্রজেন্দ্রানন্দ, তাঙ্কর সুজাতীয় ভেদ নাই বিজাতীয় ভেদ নাই স্বগত ভেদ নাই, তাঙ্ক ভড়ি কি ঈশ্বর নাহান্তি, তাঙ্কটারু ভিন্ন কিছু নাই, আর তাঙ্কর দেহ দেই ভেদ নাই, আর তাঙ্কর জন্মকর্ম হলো দিব্য, আর তৃতীয় তাঙ্ক পাইবা কেমতি, কৃষ্ণঙ্কর মিনিমম স্ট্যান্ডার্ডটা কোন, কারণ কৃষ্ণ ভক্ত কহিলে মিনিমম স্ট্যান্ডার্ডটা কোন, ভগবান প্ল্যাটফর্ম হল প্রথমে সর্বধর্ম পরিত্যাজ্য মামেকম শরণম ব্রজ, সব ছাড়িয়া পড়ে সবু ধরিকি কৃষ্ণ ভজন হবনি, সবু ছাড়িকি কৃষ্ণ ভজন হব, সর্বধর্ম পরিত্যাজ্য সর্ব অধর্ম কৌনাহান্তি সর্বধর্ম পরিত্যাজ্য, সবু ধর্মকে ছাড়িয়া পড়ব, সর্বধর্ম পরিত্যাজ্য সংবাদ কোন টিকা লিখলে বহু সুন্দর টিকা আজ দেখু চক্রপাদ অলগা বলদেব দেবসন অলগা সিদ্ধ স্বামীকে অলগা, সর্বধর্ম কোন ছাড়বে মত ভক্তৈব সর্বম ভবিষ্যতি ইতি দৃঢ় বিশ্বাসেন বিধি কৈঙ্কর্যম ত্যক্ত্বা মদেকম শরণম ভব, এ সংসারে যেতে বিধি আছে নিষেধ আছে সব পাড় দেব অর্জুন মোর শরণ যাও, কাহিঁকি কেমতি শরণ যাব মত ভক্তৈব সর্ব ভবিষ্যতি মোর ভক্তির সব হব, সর্বধর্ম অর্থ হল হে মুখ কৃষ্ণঙ্কর ভক্তি করছি মোর সব কিছু ইতি দৃঢ় বিশ্বাস এ না দৃঢ় বিশ্বাস কর বিধি কিঙ্কর যা সব রয়েছে সব ফোপাড় দেখত আমি কম শরণ ভগবান গোটে মিনিমম স্ট্যান্ডার্ড, তুমি যদি কৃষ্ণকে বুঝে পাই কিছু পরসেন্ট চেষ্টা করছ না তোমাকে ইস্তফ আসে সবু ধর্ম নছাড়লে হবে হইপারিবে সবু ধর্ম অর্থ হচ্ছে এয়া কৃষ্ণকে দৃঢ় বিশ্বাসরে কৃষ্ণঙ্কর ভক্তি করিবা যাহা করিবা আপন ভক্তটা বসে লেখিলি না
ঘরে না যাইব বনে প্রবেশিব ঘরে না যাইব বনে প্রবেশিব ও লীলার সরতরে ও লীলার সরতরে তেজি কুল রাজ ভজ ব্রজ রাজ তেজি কুল
সুন্দর ভজন লিখেছেন কৃষ্ণঙ্কর গুণরে লাস্ট পদেটা লিখেছেন ঘরে না গোপী গোপী ভাবরে সে অন্তর চালি আসছেন সে ভাবে সে লিখেছেন ঘরে না যাইব বনে প্রবেশিব ও লীলা রসরতরে তেজন্তু বান্ধবা সর্বে বান্ধব মতো ঘর ছাড় ঘর বাহার করে দিলেন দৃঢ় বিশ্বাস ভক্তির দৃঢ় বিশ্বাস আবশ্যক বসুদেব দেব বসুদেবঙ্কর কেতে বিশ্বাস নন্দঙ্কর কেতে বিশ্বাস কৃষ্ণ পাইয়া ভগবান পাইয়া বলে তোমার দৃঢ় বিশ্বাস দরকার মত ভক্তৈব সর্বম ভবিষ্যতি ইতি দৃঢ় বিশ্বাস না বিধি কঙ্করিজম ত্যক্ত্বা মদেকম শরণম ভব সব ফোপাড় দেওয়া পড়ে গোড়ে আর তোমার বিশ্বাস নাই তোমার রাজা কোনো গোটে এপট সেপট হচ্ছে গোড়া আগ পছ পড়ুছি তুমি কোন কৃষ্ণ ভাব কৃষ্ণ গোটে এমনি ডাকিব বলে তুমি অলগা কাকু ডাক কৃষ্ণ ডাকিবাকু হলে যা কোনো না ডু অর ডাই মরিবে না মারি ভজন করবি যা হব হব পার হলে হবি না সেদিন যুয়াড়ে ফোপাড়ি ফোপাড়ি কৃষ্ণ স্ট্যান্ডার্ডটা সে ସେ ଅବତାରୀ ତୁମକୁ ଗୋଟେ ଟପୋଷ୍ଟ ଜିନିଷଟା ଦେବେ ଆଉ ତୁମର ଯା ଲାଷ୍ଟ ଜିନିଷଟା ସବୁ ଛାଡ଼ିବାକୁ ପଡିବ ସେ ଭକ୍ତନାଟକ ସେଇଟା ଲେଖିଲେ ଆଉ ତେଜି କୁଳ ଲାଜ ଭଜ ବ୍ରଜ ରାଜ ବିନୋଦ ମିନତି କରେ ମୁଁ ତୁମକୁ ମିନତି କରୁଛି ସବୁ ଛାଡ଼ିବାକୁ ପଡିବ କୁଳ ଲାଜ ସବୁ ଛାଡ଼ିବାକୁ ପଡିବ ଦେହ ଧର୍ମ ଦେହଧର୍ମ ଗୋଟେ ନାହିଁ ସର୍ବଧର୍ମ ତୃଷ୍ଣା ଲାଗୁଛି ଭୋକ ଲାଗୁଛି ନିଦ ଲାଗୁଛି ୱିକନେସ୍ ଲାଗୁଛି ଦେହ ଗୋଟେ ଧର୍ମ ଅଛି ଏସବୁ କାମରେ ଯାଉଛି ସର୍ବଧର୍ମର ବୃତ୍ତି ଯେ କାହିଁକି ଭଗବାନ କହିଲେ ନା କୃଷ୍ଣ ଭକ୍ତି ଛଡ଼ା ଯେଉଁ ଧର୍ମ ଅଛି ସେଟା କାମ ଆମ ଆଚାର୍ଯ୍ୟ ଲେଖିଛନ୍ତି ବଡ଼ ବଡ଼ ଅଲଗା ରାମଙ୍କୁ ପୂଜା କରିବା ବି କାମ ନା ଶୁଦ୍ଧ ଭକ୍ତି ଯଦି ପ୍ରାର୍ଥନା ନ କରୁଛ ତୁମେ ତାଙ୍କ ଠୁ କିଛି ପାଇବାର ଆଶା ଅଛି ସେଟା ବି କାମ ତୁମେ ଦେହ ସୁଖ ପାଇଁ କରୁଥିବ ଦେହ ସୁଖ ପାଇଁ କରୁଥିବ କରିପାରିଥାଉ କେବଳ କୃଷ୍ଣଙ୍କର ଭଜନ କରିବା ସବୁ ତ୍ୟାଗ କରିବା କୃଷ୍ଣଙ୍କୁ ଭକ୍ତି କରିବା ଛଡ଼ା ପ୍ରେମ କରିବା ଛଡ଼ା ଆଉ ଯାହା ଧର୍ମ ରହିଲା ସେଗୁଡ଼ିକ ହେଉଛି କାମ ତାକୁ ଦେଖେଇଛନ୍ତି ଆଚାର୍ଯ୍ୟମାନେ କ'ଣ କ'ଣ କାମ ଲୋକଧର୍ମ ଲୋକଧର୍ମ କ'ଣ ଲୋକଧର୍ମଟା କ'ଣ ଲୋକଧର୍ମ ବନ୍ଧୁବାନ୍ଧବ ଶଳା ଅଛି ଶ୍ୱଶୁର ଅଛି ବନ୍ଧୁବାନ୍ଧବ ତା ସାଙ୍ଗରେ ସମ୍ପର୍କ ନ ରଖିଲେ ମୋତେ ଭବିଷ୍ୟତରେ ମୋ ପିଲା ଛୁଆ ହଇରାଣ ହେବେ ଏଇଟା ଲୋକଧର୍ମ ଲୋକଧର୍ମ ଲୋକଙ୍କୁ ଶିଖିବାକୁ ପଡ଼ିବ ତାଙ୍କୁ କହିଦେଲେ କ'ଣ ସବୁ ଛାଡ଼ି ଦେଇଛି ଛାଡ଼ିଦେବ ନା କ'ଣ ତାର ବିଶ୍ୱାସ ଅଛି ସେ ରାସ୍ତା କ'ଣ ଭିକ ପାଇଁ ଖାଇପାରିବ କ'ଣ କରିବ ତୁମେ ତାଙ୍କୁ ବୁଝିବାକୁ ପଡ଼ିବ ଭାଇ ଇଏ ତା ଷ୍ଟାଣ୍ଡାର୍ଡ ସେଇଆ ତୁ ଯାହା ଏଇଟା ମାନିକି ରହ ତାର ତ ଦୃଢ଼ ବିଶ୍ୱାସ ନାହିଁ ସେ ଗୋଡ଼ ଗାଡ଼ି ବାହାରକୁ ଯାଇପାରିବନି ତେଣୁ ଜଣେ ପୂର୍ଣ୍ଣ ଶରଣାଗତି ନହେଲେ ଏଇଟା କରିପାରିବେନି ଏଇଟା ସବୁ କାମ ଲୋକଧର୍ମଟା କାମ କାହିଁକି ମୁଁ ସେ ଲୋକ ସାଙ୍ଗରେ ଭଲ ସମ୍ପର୍କ ରଖିଲେ ମୋତେ ଭବିଷ୍ୟତରେ ସେ ସାହାଯ୍ୟ କରିବ ଏଇଟା ଆତ୍ମ ରହିଲା କାମ କାମନାଟା ରହିଲା ଏଇଟା କାମ ବେଦ ଧର୍ମ ଏଇଟା ବି କାମ ଏଇ ପୂଜା ଯଜ୍ଞ କଲେ ଏଇ ଫଳ ମିଳିବ ଏ ଘର ଏ ପ୍ରତିଷ୍ଠା କଲେ ଏଇ ହବ ଏଇଟା ଏମିତି କଲେ ଏଇଟା ହବ ବେଦରେ ଯୋଉ କର୍ମକାଣ୍ଡ ଏଇଟା କାମ ଦେହ ଧର୍ମ ଏଇଟା ତ କାମ କ୍ଷୁଦା ତୃଷ୍ଣା ଏଇଟା ଏଇଟା ତ କାମ ଲଜ୍ଜାଟା ବି କାମ ଗୋପୀମାନେ ସିନା ଲଜ୍ଜା ଧର୍ମକୁ ଛାଡ଼ିଥିଲେ ଲଜ୍ଜାଟା ହେଲେ କ'ଣ ମୋତେ କହିବେ ଏଇଟା ମୋତେ ଲାଜ ଲାଗୁଛି ଆଉ ତେଜି କୁଳ ଲାଜ ସେଥିପାଇଁ ସେ ଲେଖିଲେ ହଁ ଗୋପୀମାନେ ଲଜ୍ଜା ଧର୍ମକୁ ଛାଡ଼ିଦେଲେ ସବୁ ଧର୍ମ ଛାଡ଼ିବାକୁ ପଡିବ ସବୁ କାମ ଗୁଡାକ ସେଥିରେ ସୁଖ ରହିଛି କାମ ଅର୍ଥ ନିଜର ସୁଖ ରହିଛି କୃଷ୍ଣ ସୁଖ ନାହିଁ ଆଉ ଧୈର୍ଯ୍ୟ ଧୈର୍ଯ୍ୟ ବି କହିବେ ତାକୁ ବି ଛାଡ଼ିବାକୁ ପଡିବ ତାକୁ ମୁଁ ସହିଷ୍ଣୁତା ହେବି ସହିଷ୍ଣୁତା ନହେଲେ କଳଙ୍କ ଲାଗିବ ସେମିତି ନାହିଁ ସେଇଟା ବି କାମ ସବୁ କିଛି ଛାଡ଼ିବାକୁ ପଡିବ କୃଷ୍ଣ କୃଷ୍ଣ ମାନେ ତୁମେ ପ୍ରଥମ କୃଷ୍ଣ କଥା ମାନ ଜନ୍ମ କର୍ମ ଚମେ ଦିବ୍ୟମ ସିଏ ହେଲେ ଅଦ୍ୱୈତତ୍ଵ ଅଦ୍ୱୈତତ୍ଵ ପ୍ରାପ୍ତିର ରାସ୍ତା ହଉଛି ଏଇଟା ପ୍ରମାଣ ପ୍ରମାଣ କିଏ କିଏ ଛାଡ଼ିଥିଲେ କିଏ ପାଇଛନ୍ତି କାହିଁକି ଆମ ଗୋପୀମାନଙ୍କୁ ପୂଜା କରୁଛି ଚାଲ ଦଶମ ସ୍କନ୍ଧ ଚାଲ ଯେତେବେଳେ ରାସ ଆରମ୍ଭ ହେଇଛି ରାସରେ ଏଇଟା କାହିଁକି ମୁକୁଟମଣି ଚକ୍ରପାଦଙ୍କର ତାଙ୍କ ଟୀକା ଦେଖିଲ ଯେତେବେଳେ ବନ୍ଦନା କରୁଛନ୍ତି ସେ କଥା କରୁଛନ୍ତି କୃଷ୍ଣଙ୍କର ମୁଖମଣ୍ଡଳ ଦଶମ ସ୍କନ୍ଧ ହେଲା କୃଷ୍ଣଙ୍କର ମଞ୍ଜୁ ହାସ ଗୋପୀମାନଙ୍କ ଦଳ ବଂଶୀବାଦ ସବୁ ଶୁଣିଛନ୍ତି ସବୁ କେଉଁ କେଉଁ ଧର୍ମ କିଏ କିଏ ଛାଡ଼ିଛି ଦେଖେଇ ଦେଇଛି ଗୋପୀମାନେ କ'ଣ କ'ଣ ଛାଡ଼ିଛନ୍ତି ଆଗେ ଛାଡ଼ିଲେ କ'ଣ ଜାତି ଧର୍ମ ଛାଡ଼ିଲେ ଦ୍ୱିହନ୍ତେ ଅଭିଜୁ କାଶିତ ଦ୍ୱିହଂ ହିତ୍ୱା ସୁମୁସୁକା ପୟୋଧି ଶ୍ରିତ ସଂୟମ ଅନ୍ୱଦାସ୍ୱ ପରାୟୁ ଜାତି ଧର୍ମ ଗୋପାଳମାନଙ୍କର ଜାତି କ'ଣ ତାଙ୍କ କାମ କ'ଣ କ୍ଷୀରଟା ବସେଇଛନ୍ତି ତୁମେ ଯଦି କୃଷ୍ଣଙ୍କ କତି ଯାଉଛ କ୍ଷୀରଟା ଓହ୍ଲେଇକି ଯାଅ କ୍ଷୀର ବସିଛି ବସି ଚାଲିଲେ ବଂଶୀ ବାଜିଲେ ଚାଲିଲେ ଜାତି ଧର୍ମ ଦେଖାଗଲା ଅଭିଯୋଗୁ ଆଚ୍ଛା କେମିତି କ୍ଷୀରଟା ଦଉଛ ବାଛୁରୀଟା ହେଇଠି ଠିଆ ହେଇଛି ଗାଈଟା ଓଡ଼ିଆରେ କ'ଣ କୁହନ୍ତି ଗାଈ ପନେଇଛି କୃଷ୍ଣଙ୍କ ବଂଶ ଶୁଭିଲା ନା ସେଇଠି ସେ କ୍ଷୀର ରହିଲା ସେ ଗାଈ ରହିଲେ ସେ ବାଛୁରୀ ରହିଲେ ଚାଲିଲେ ଆମେ ସେମିତି କରିବା ନା କ'ଣ ଆମେ ସେଠି କରିପାରିବା ତୁମେ ଦେଖ କାହିଁକି ଗୋପୀମାନେ ଶ୍ରେଷ୍ଠ ଯିଏ ସବୁ ଧର୍ମ ଛାଡ଼ିଛନ୍ତି ଭାଗବତ କଥା ଖାଇଛନ୍ତି ସବୁ ଧର୍ମ କେମିତି ଛାଡ଼ିଛି ଏଠି ଜାତି ଧର୍ମକୁ ଛାଡ଼ିଲେ ପୟୋଧି ଶ୍ରୀ ତ ଆଚ୍ଛା କେହି କେହି ପାୟସ ବନାଉଥିଲେ ଯୋଉ ଚାଉଳ କ'ଣ କ୍ଷୀରି ପରମାନ୍ନ ବନାଉଛନ୍ତି ସିଏ କଷି ତ ବସିଛି, ମୋ କ୍ଷୀରି ପୋଡ଼ିଛି, ମୁଁ ଗୋଟେ ଘାଣ୍ଟି ଦେଇକି ଯାଏ, ଆସିଲେ କୃଷ୍ଣଙ୍କ ବଂଶୀ ବାଜିଲା ପରେ ଖାଇବି, ସେ ଜିନିଷ ନାହିଁ। ଇଏ ବସିଛି ବସିଛି, ଯାହା ବସିଥିଲା ବସିଛି, ଚାଲ। ଦୁର୍ବଳ ଚିତ୍ତ ଯୋଉମାନଙ୍କର, ଯୋଉମାନେ ସମସ୍ତଙ୍କୁ ପ୍ରସନ୍ନ କରିବା ପାଇଁ ଚାହାନ୍ତି, ସେମାନେ କୃଷ୍ଣ ଭଜନ କରିପାରିବେ। ଇଏ ଗୋଟେ ଆଡ଼େ ଦେଖନ୍ତୁ, ଗୋଟେ ବୁଦ୍ଧି, ୱାନ୍ ପଏଣ୍ଟେଡ଼ନେସ୍, ଅନନ୍ୟ ସବଳ ସେଥିପାଇଁ ଲାଗିଛି। ଏ ଜାତି ଧର୍ମ ଗଲା ଗୋପୀମାନଙ୍କର। ଚକ୍ରବର୍ତ୍ତୀ ଲେଖିଲେ, ତାସାମ ତତ୍ ପାର୍ଶ୍ୱଗମନ କାଳେ ପରମ ଉତ୍କଣ୍ଠା ବିଳମ୍ବ ଅସତ୍ତ୍ୱାତ୍। କୃଷ୍ଣଙ୍କ ପାଖକୁ ଜୀବନ ବଂଶୀ ବାଜୁଛି, କୁଞ୍ଜେ ମୁରଲି ବାଜୁଛି, ଗଲେ ହେବ ଅପବାଦ, ନହିଲେ ନଗଲେ ମରୁଛି ଗୋ ରାଧା। ଇଏ ରାଧାଣୀଙ୍କର ଭାବ, ଇଏ ଯୋଉ ସବୁ ଲେଖିଛନ୍ତି ନା, ଆମ ଗୌଡ଼ ବୈଷ୍ଣୁ, ଆମର ଉତ୍କଳ ବୈଷ୍ଣୁ ମାନେ ବଂଶୀ ବାଜିଲାଣି, ଗଲେ ଅପବାଦ ହବ, ନଗଲେ ମରୁଛି, ଅସହ୍ୟ ହେଇଯାଉଛି, ଉତ୍କଣ୍ଠାରେ ସାଙ୍ଗେ ସାଙ୍ଗେ ଛାଡ଼ିକି ପଳେଇଗଲେ। ମମତା ଅହନ୍ତାସ୍ପଦ ଲେଖିଲେ ଏଠି, ସର୍ବଧର୍ମ ମାନେ ଦୁଇଟା ଜିନିଷ, ତାକୁ ଛାଡ଼ିବାକୁ ପଡିବ। ମମତା ମାନେ ମୋର ବୋଲି ଯୋଉ ବସ୍ତୁ ଅଛି, ମୋ ଘର, ମୋ ଦ୍ୱାର, ମୋ ମଠ, ମୋ ଚାକିରି, ମୋର ସବୁ ଛାଡ଼ିବାକୁ ପଡିବ। ଆଉ ଅହନ୍ତା, ମୁଁ ଏଟା କରୁଛି, ମୁଁ ଏଟା, ମୁଁ ସନ୍ନ୍ୟାସୀ, ମୋ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ମୁଁ ନାରୀ, ଆଗକୁ ଛାଡ଼ିବାକୁ ପଡିବ। ଗୋପୀମାନେ ସବୁ ଛାଡ଼ିଦେଲେ, ଦେଖିଲେ ଅହନ୍ତା ମମତାସ୍ପଦ କର୍ମାଜି ସମ୍ଭାବମ ଶ୍ଲୋକ ଶ୍ଲୋକ ତରିଚ୍ୟମ ବଦନ କାସାଞ୍ଚିତ ସୋ ଜାତି ଧର୍ମ ପରିତ୍ୟାଗମ ଆହ। ତିନିଟା ଶ୍ଲୋକରେ କହିବେ ଗୋପୀମାନେ ସବୁ ଧର୍ମ ଛାଡ଼ିଲେ, ଜାତି ଧର୍ମ ଛାଡ଼ିଲେ। ଆଚ୍ଛା, ସ୍ତ୍ରୀ ଧର୍ମ ଛାଡ଼ିଛନ୍ତି? ହଁ, ସ୍ତ୍ରୀ ଧର୍ମ ଛାଡ଼ିଛନ୍ତି, ରାସରେ ସ୍ତ୍ରୀ ଧର୍ମ ଛାଡ଼ିଛନ୍ତି। ତାପରେ ଶ୍ଲୋକରେ କହିଲେ, ପରିବେଶୟନ୍ତସ୍ତତିହିତ ପାୟନ୍ତ ଶିଶୁନ୍ ପୟୋ ସୃସନ୍ଥ୍ୟ ପତିନ କାଶ୍ଚିତ ଅଶ୍ଚେତ୍ୟ ପାୟସ୍ୟ ଭୋଜନମ। ସ୍ତ୍ରୀ ଧର୍ମ କ'ଣ କ'ଣ? ସ୍ତ୍ରୀ ଧର୍ମ କ'ଣ? ବେଶଟା ହଉଛୁ, ଶାଢ଼ୀଟା ପିନ୍ଧୁଛୁ, ଶାଢ଼ୀଟା ପିନ୍ଧିଯିବ ନା ନାହିଁ? କିଏ ଶାଢ଼ୀ ପିନ୍ଧି ତ ପିନ୍ଧିଛି, କିଏ ଅଧା ବ୍ଲାଉଜ ପିନ୍ଧିଛି, ସେତେ ଚାଲ। କିଏ ଅଧା କାଜଳ ଲଗେଇଛି ଆଖିର, ସେ ତ ଆଉ ଅଧା ତାକୁ ଭାବୁଛନ୍ତି ମୁଁ ଲଗେଇ କମ୍ପ୍ଲିଟ୍ କରିଯିବି, ସେ ଇଏ କଜଳ ଲଗେଇଲେ ବକ୍ଷର ଲଗେଇ ଦେଇଛନ୍ତି, କୁଙ୍କୁମକୁ ଆଣିକି କଜଳରେ କ'ଣ ଆଖିରେ କୁଙ୍କୁମକୁ ଲଗେଇଛନ୍ତି, ପାଦରନପୁରକୁ କାନରେ ଲଗେଇଛନ୍ତି। ଆଉ କୃଷ୍ଣ କାହିଁକି ରାସଲୀଳାରେ ପାଗଳ ହେଇଗଲେ ନା, ସେଠି କହିଲେ ନା ଶାଶୁକୁ, ଆଉ ନ ପାରାୟମ ନିରବଜ୍ୟ ସଂଯୁଜା, ମୁଁ ତୁମର ଋଣକୁ କେବେ ସୁଝିପାରିବିନି, ମୋତେ ଆଉ ଗୋଟେ ଜନ୍ମ ନେବାକୁ ପଡ଼ିବ, ଭଗବାନଙ୍କୁ ଆଉ ଗୋଟେ ଜନ୍ମ ନେବାକୁ ପଡ଼ିବ। ଏ ସର୍ବଧର୍ମାନ ପରିଚୟରେ ଏତେ ମହିମା ଅଛି, ସବୁ ଛାଡ଼ି ଦେଇଥିଲେ ଆଉ। ଗୋପୀମାନେ ଗୋଟେ ବିଚିତ୍ର, ରାସଟା ଗୋଟେ ବିଚିତ୍ର ରୂପ ଥିଲା, ଗୋଟେ କାଷ୍ଠ ପିତୁଳିକା ଭଳିଆ, କାହାର କ'ଣ ରୂପ, କିଏ କ'ଣ ପିନ୍ଧିଛି, କୋଉଠି କ'ଣ ଅଛି, ତ ଠିକ ଅଛି। ଏଇ ହାତର କ'ଣ କହୁଛି, କଙ୍କଣ ଗୁଡ଼ାକୁ ନାକରେ ଲଗେଇଛନ୍ତି, କିଏ କାନରେ ଲଗେଇଛି, କି ରୂପ ଗୁଡ଼ାକୁ ପାଦର କାନରେ ଲଗେଇଛନ୍ତି, ପାଦ ଉପରେ କାନରେ ଲାଗିଛି, ବିଚିତ୍ର ବେଶ ସବୁ କୃଷ୍ଣ ଜାଣିଥିଲେ। ସୁ ପ୍ରେମରେ ମୁଗ୍ଧ, ମୋତେ ସୁଖ ଦେବା ପାଇଁ ସବୁ ଭାଗିଲି। ଜାତି ଧର୍ମ ଛାଡ଼ିଲେ, ଏଠି କ'ଣ ଛାଡ଼ିଲେ? ସ୍ତ୍ରୀ ଧର୍ମ। ପରିବେଶ ପରିବେଶ ଯୋଉ ପିନ୍ଧୁଥିଲ, ସେ ଶାଢ଼ୀ ଗୁଡ଼ାକ ପିନ୍ଧ ଟିକେ, ତାକୁ ଭଗବାଟି ପଳେଇ। ଆଚ୍ଛା, ତାଠୁ ବଡ଼ ହେଲା ପାୟନ୍ତ ଶିଶୁପୟ, ପିଲାମାନଙ୍କୁ କ୍ଷୀର ପିଉଥିଲେ, ଛାଡ଼ି ଖବାଟି ଖବାଟି ପଳେଇ। ଆମେ କରିପାରିବାନି, ଆମେ କରିପାରିବା, ଆମେ ଟ୍ରେନିଂ ନେବୁଛେ, ଆମ ଲକ୍ଷ୍ୟ ଏଇଟା, ଆମ ଲକ୍ଷ୍ୟ ଏଇଟା, ଆଜି ପ୍ରଭୁଙ୍କର ଦିନ, ଆମ ଲକ୍ଷ୍ୟ ହେଉଛି ଏଇଆ, ସବୁ ଯିବାକୁ ପଡିବ। କୃଷ୍ଣ ମୋର ପ୍ରଣଧନ, କୃଷ୍ଣ ମୋର ଜୀବନ, କୃଷ୍ଣ ମୋର ଜୀବର ଜୀବନ, ଏ ରାଧାରାଣୀଙ୍କର ବାକ୍ୟ। ହୃଦୟ ଉପରେ ଧରୁ, ସେବା କରି ସୁଖୀ କରୁ, ସେ ଜୀବର ଜୀବନ, ସେ ଆଉ ଆମର କିଛି ନାହିଁ ଆଉ, ତାହେଲେ ଆମେ କୃଷ୍ଣଙ୍କୁ ଦେଖିପାରିବା, ଜାଣିପାରିବା। ସୁସନ୍ଧ୍ୟ ପତି କାଶିତ, କେହି କେହି ପତିକି ସେବା କରୁଥିଲେ, ସେ ପତି ଗୋଡ଼ ଫୋଡ଼ ପଡ଼ୁଥିଲେ, ତାଙ୍କୁ କ'ଣ ତୈଳ ମର୍ଦ୍ଦନ ଆଦି କରୁଥିଲେ, ସିଏ ତାଙ୍କର ପତି ସେମିତି ଶୋଇଛନ୍ତି, ଉଠିଲେ ଚାଲିଲେ, ସିଏ ଖୋଜିଲା ବେଳକୁ ନାହାନ୍ତି। ଆଉ ବାରୟନ୍ତ, ତାପରେ ବାରଣ କରିବେ ସେମାନେ, ତା ପରବର୍ତ୍ତୀ ଶ୍ଳୋକ ଆସିବ। ଅପାଶ୍ୟ ଭୋଜନ, ଆଉ କେହି ଅନିଶ୍ଚ ଅନ୍ୟ ଆଉ କେହି ଭୋଜନ କରୁଥିଲେ, ଅଧା ଭୋଜନ କରିଛନ୍ତି, ବଂଶୀ ଶୁଣିଲେ ନା ଚାଲିଲେ, ଜାତି ଧର୍ମ ଛାଡ଼ିଲେ, ସ୍ତ୍ରୀ ଧର୍ମ ଚାଲିଲେ, ଆଚ୍ଛା ଦେହ ଧର୍ମ ବି ଛାଡ଼ିଛନ୍ତି, ଦେଖାଉଛନ୍ତି। ଲିପ୍ୟନ୍ତ ପ୍ରମୁଜ୍ୟନ୍ତ ଅନ୍ୟା ଅଞ୍ଜନ୍ତ କାଶ୍ଚଲୋଚନମ ବ୍ୟତ୍ୟସ୍ତ ବସ୍ତ୍ରାଭରଣମ କାଶ୍ଚିତ କୃଷ୍ଣାନ୍ତି କେହି ଜଜୁ। ଏ ଶ୍ଳୋକରେ ଏ ଯୋଉଟା କଳ୍ପନା କଳ୍ପନା ନୁହେଁ, ସୁଖଦେବ ଧ୍ୟାନରେ କହୁଛନ୍ତି ଏଟା। ଲିପ୍ୟନ୍ତ ପ୍ରମୁଜ୍ୟନ୍ତ ଅନ୍ୟା ଅଞ୍ଜନ୍ତ କାଶ୍ଚଲୋଚନା, ଲୋଚନରେ ଯୋଉ କାଜଳ ଲଗଉଛନ୍ତି ସେ ତାଙ୍କର ଅଧା ଲାଗିଛି ତ ଲାଗିଛି, କେଉଁଠି କେମିତି ହେଇଯାଇଛି ସେ ତାଙ୍କ ଚାଲିଛି। କାଜଳ ଗୁଡାକ ଛୁଆ ଛୁଆଙ୍କର କାଜଳ ଯଦି କାଜଳ କୁହନ୍ତି ନା, ଆଗରୁ କାଜଳ ଲଗଉଥିଲେ, ସେଟା ଯଦି ଗାଲ ଫାଲ ଲାଗିଗଲା ସେ ଭାରି କଦର୍ଯ୍ୟ ଦେଖାଯାଆନ୍ତି। ଲୋକ ରାଗ ଦିନ ବିରାଟ ଭଳିଆ ଦେଖାଉ କି ଏଠି କଳା କଳା ସେଠି କଳା, ଗୋପୀ ମାନେ ସେମିତି ହେଇକି ଯାଇଛନ୍ତି। ଦେହ ଧର୍ମ ନାହିଁ, ମିରର ଦେଖିବା, ଯେମିତି ମୋବାଇଲରେ ମିରର ଦେଖେ, ବାଥରୁମରେ ମିରର ଦେଖେ, ଗାଡ଼ିରେ ମିରର ଦେଖେ, ଘରେ ମିରର ଦେଖେ, ସେ ମିରର ଫିର ତାଙ୍କର କିଏ ଦେଖିବାର ନଥିଲା। କୃଷ୍ଣ ତାଙ୍କ ପାଇଁ ମିରର ଥିଲେ, ତାଙ୍କର ମିରର ହେଲା କୃଷ୍ଣ, ସିଏ ମିରର ଫିର ଦେଖନ୍ତିନି। ମାନେ ଦର୍ପଣ କଣ ଦେଖିବେ, ଦର୍ପଣ ତେ ଯଦି ହେରି ଆପନା ମାଧୁରୀ ଆସ୍ୱାଦିତେ ଯତ୍ନ କରି ଆସ୍ୱାଦିତେ ନାରୀ। କୃଷ୍ଣ ତ ଦର୍ପଣ ଦେଖିକି ନିଜେ ପାଗଳ ହେଇଯାଉଛନ୍ତି, ଆଉ ଗୋପୀମାନେ ଦର୍ପଣ ଦେଖିବାର ଆମ ଭଳିଆ। ଏଗୁଡ଼ା ସବୁ ଦେହ ଧର୍ମର ଲକ୍ଷଣ, ବାରମ୍ବାର ବାରମ୍ବାର ମୁହଁକୁ ଚାହିଁବା। ଏ ବାବାଜୀ ଲଣ୍ଡା ହୁଏ କାହିଁକି, ଏଇଥିପାଇଁ ଲଣ୍ଡା ହୁଏ, ଲଣ୍ଡା ହୁଏ ଯା କେଶ ରହିଲା ମାନେ ଅଇନା ଦରକାର, ଅଇନା ଦେଲେ ଦଶଥର ମୁହଁ କାଟି ଟେରିକି ଅନେଇବ, ଏମିତି ହେଇଛି ମୋ ଭାଙ୍ଗ ଏମିତିକି, ମୋର ଏ ମୁହଁଟା ଏମିତିକା, ମୋର ସେମିତିକା, ଏଇଟା କି ଦରକାର ନାହିଁ ଲଣ୍ଡା ହେଇ। ଆଉ ମୁଣ୍ଡ ନେଇଗଲା କିଛି ଦରକାର ନାହିଁ, ଆଉ ମୁହଁ କ'ଣ ଦେଖିବ, ଖାଲି ତିଳ କଲାବେଳେ ମୁହଁ ଦେଖିବ, କେଶ ରହିଲା ମାନେ ଅଡ଼ୁଆ, ଦଶଥର କୁଣ୍ଡେଇବ, ଦଶଥର ତାକୁ ଦେଖିବ, ତାକୁ ଭାଙ୍ଗ କରିବ, ମୁହଁଟାକୁ ଦେଖିବ, ମୁଁ ଲଣ୍ଡା ହେଇଥିବା ବାବା ଯିବେ। ସେ କଥା ସେଥିପାଇଁ ସେ କହୁଛନ୍ତି ଦେହ ଧର୍ମ, ଦେହ ଧର୍ମ ଛାଡ଼ିବା ପାଇଁ, ଏ ଯୋଉ ସାଧୁମାନେ ମୁଣ୍ଡ ମୁଦେ ଦେହ ଧର୍ମ ଗୁଡା ଛାଡ଼ିବା ପାଇଁ, ଏ ସାଇନ୍ସ ନା ଏଟା। ଆଉ କାଲି ଖାଲି କଣ ଲଣ୍ଡା ହେଇପଡ଼ିବ ନା କଣ, ଲଣ୍ଡା ହେଇପଡ଼ିବ ବିଷ୍ଣ ମାରିବ ନା କଣ, ବାଳଟା କାଟିଦେବ, କାଟିଦେବ ମୁହଁରେ ଲଗେଇବ କଣ, ଏଟା ସେ କଣ କିଏ ବଡି ଲୋସନ କ୍ରିମ ବଦମାସ ତୁମେ, ଏଗୁଡା ଏଗୁଡାକ ମୂର୍ଖ, କାହିଁ ଲଣ୍ଡା ହଉଛ ତୁମେ, ଗୋଟେ କାହିଁ ଲଣ୍ଡା ହଉଛ, ଏଇଟା ଗୋଟେ ଗୋଟେ ଫାର୍ସ ଭାବୁଛ ନା କଣ, ସେଣ୍ଟ ପକେଇବ ଦେହରେ ଲଣ୍ଡାଟା, କାହିଁକି ଦେହ ଧର୍ମଟା ଛାଡ଼ୁଛ, ଏହା ଲଣ୍ଡାଟା ହେଇପଡ଼ିବ କେଶଟା କାଟିଦେବ, କଣ ବଡି ଲୋସନ ଲଗେଇବ କଣ କଣ, ଏଇଟା କହୁଛ ସ୍ନେହ ସେଣ୍ଟ ଲଗେଇବ ନା କଣ, ଏଟା ଦେହ ଧର୍ମ ଗୋପୀମାନେ ସେମିତି ହେଇଥିଲେ। ଛାଡ଼ିବା ଜିନିଷ ସବୁ ସବୁ ଛାଡ଼ି କୃଷ୍ଣଙ୍କୁ ଧରିବା, ଆଉ ସବୁ ଧରିକି କୃଷ୍ଣଙ୍କୁ ଆମର ଗୋଟେ କଣ, ସବୁ ଧରିକି କୃଷ୍ଣଙ୍କୁ ଛାଡ଼ୁଛେ କୃଷ୍ଣ ଭଜନ, ସେଥିପାଇଁ ହଉ କୃଷ୍ଣଙ୍କୁ ଭଲ ପାଇଲେ ସବୁ ଛାଡ଼ିବା, ଆମର ସବୁ ଛାଡ଼ିବା ଲକ୍ଷ୍ୟ ନୁହେଁ। ଏଠି ସିଦ୍ଧାନ୍ତରା ଭୁଲ ବୁଝିବନି, ଛାଡ଼ିବା ମାନେ କହିବେ ଆଜି ହଉ ଠିକ ଅଛି ମୁଁ ଶୁଣିଲି ତ ପ୍ରବଚନରେ, ମୋ ସ୍ତ୍ରୀ ଛୁଆ ପିଲାକୁ ଛାଡ଼ିଦେଇ ପଳେଇଛି, ମୋ ବିଜାରକୁ ଛାଡ଼ିଦେବି, ଆରେ କୃଷ୍ଣଙ୍କୁ ଧର ଅଟୋମେଟିକ ସବୁ ଛାଡ଼ିଦେବ, କୃଷ୍ଣଙ୍କୁ ଧର, କୃଷ୍ଣଙ୍କୁ ଭଲ ପାଅ, ଛାଡ଼ିବା ଚିନ୍ତା ତୁମେ କରନି, ଛାଡ଼ିବାଟା ତୁମର ଅଟୋମେଟିକ ହେଇଯିବ। ଆଗେ ଛାଡ଼ିବା ଚିନ୍ତା କରନି, ଆଗେ ଧରିବା ଚିନ୍ତା କର, ନ ଧରିଛ ପୁଣି ଛାଡ଼ିଦେଲେ କଣ ହବ, ତଳେ ପଡ଼ିବ, ଆଉ ଗୋଟେ ଡାଳୁ ଧରିକି ଡଳ ଛାଡ଼, କୃଷ୍ଣଙ୍କୁ ଧର ତାପରେ ଛାଡ଼, ଛାଡ଼ିବା ତୁମର ଦରକାର ନାହିଁ, କୃଷ୍ଣଙ୍କୁ ଧରିଦେଲା ପରେ ତୁମେ ତ ସବୁ ଛାଡ଼ିଦେବ ଅଟୋମେଟିକ। ଆଉ ଦେହ ଧର୍ମ ଗଲା, ଜାତି ଧର୍ମ ଗଲା, ସ୍ତ୍ରୀ ଧର୍ମ ଗଲା, ଦେହ ଧର୍ମ ଗଲା, ତାଙ୍ଗବାଣ ପତି ଭି ପିତୃ ଭାତୃ ବନ୍ଧୁ ବି ଗୋବିନ୍ଦା ପ୍ରହୃତାତ୍ମାନ ଛାଡ଼ିବା ବଡ଼ ଜିନିଷ ନାହିଁ, ସବୁ ଛାଡ଼ିଦେ କେମିତି ପଳେଇଲେ, ଏଠି କହିଲେ ଭୟ ଲଜ୍ଜାଦି କାମ କା ବାର୍ତ୍ତା ତାସାମ ଆତ୍ମାର ମାପି ଗୋବିନ୍ଦ ଗୋବିନ୍ଦେ ଅପହୃତତ୍ମାତ୍ ମୂର୍ଚ୍ଛିତା ଇତି ସୂତ୍ର ସଞ୍ଚାଳିତା ପାଞ୍ଚାଳିକା ଇତ୍ୟର୍ଥ। ଚକ୍ରପାଦ ଲେଖିଲେ ନା ସୂତ୍ର ସଞ୍ଚାଳିକା ପାଞ୍ଚାଳିକା ଇତ୍ୟର୍ଥ, ଚକ୍ରପାଦଙ୍କର ସଂସ୍କୃତ ସୂତ୍ରରେ ସଞ୍ଚାଳିତ ଏକ ପାଞ୍ଚାଳିକା, ଯୋଉ ଆମର କଣ୍ଢେଇ ସୂତ୍ରକୁ କଣ ସୂତାରେ କଣ୍ଢେଇଟା ଯେମିତି ନଚାଳି, ଗୋପୀମାନେ କଣ ଥିଲେ ସେ କହିଲେ ସେ ଯୋଉ ଛାଡ଼ିଦେଲେ କେମିତି ସବୁ, ନାଇଁ ସେ କଥା କହୁଛନ୍ତି ତାଙ୍କ ବାର୍ଯ୍ୟମାନ ପତେ ଭି ପିତୃ ହି ଭାତୃବନ୍ଧୁ ହି, ଭାଇ ଅଟକଉଛନ୍ତି, ବନ୍ଧୁ ଅଟକଉଛନ୍ତି, ବାପା ମା ଅଟକଉଛନ୍ତି, ପତି ଅଟକଉଛନ୍ତି, ଆରେ କି ଅଟକି ପାରିଲେନି, କେମିତି ଅଟକି ରହିଲେନି ସେ, ନା ଗୋବିନ୍ଦ ଅପହୃତ ହୋ ଆତ୍ମାନ ନା ନିବର୍ତ୍ତେ ମୋହିତା, ସେ ମୂର୍ଚ୍ଛିତ ହେଇଯାଇଥିଲେ, ଫେରିଲେନି କେବେ, କହିଲେ କେମିତି ଫେରିଲେନି, କହିଲେ ସେ କଣ କହିବେ ଗୋବିନ୍ଦେନ ଅପହୃତତ୍ ଆତ୍ମାନ ତାସମ ଆତ୍ମାନ, ତାଙ୍କୁ ଗୋବିନ୍ଦ ଅପହରଣ କରି ତାଙ୍କ ଚିତ୍ତକୁ ନେଇଯାଇଥିଲେ। ସେମାନଙ୍କ ଅବସ୍ଥା କଣ ଥିଲା ଗୋପୀମାନଙ୍କର, କହୁଛନ୍ତି ସୂତ୍ର ସଞ୍ଚାଳିତ ପାଞ୍ଚାଳିକା ଇତି ଅର୍ଥ, ସୂତ୍ର ଦ୍ୱାରା ସଞ୍ଚାଳିତ ହେଉଥିବା ଗୋଟେ ପାଞ୍ଚାଳିକା, ପଣ୍ଡିତ ଭଳିଆ ନଚଉଥିଲେ, ଇଏ ହେଲେ କୃଷ୍ଣ ଭକ୍ତି, ଭଗବାନଙ୍କୁ ପାଇବାକୁ କହିଲେ, କୃଷ୍ଣଙ୍କୁ ପାଇବାକୁ କହିଲେ ସମୟ ତ ଆମର ହେଇଗଲାଣି ପ୍ରସ୍ତୁତ ଅଭିଷେକ ପାଇଁ, ଏଭଳି ସୂତ୍ର ସଞ୍ଚାଳିତ सूत्र संचालित संचालित सूत्र संचालित पांचालिका ये कृष्ण का हाथ गोटे कंडे हवा को पड़े रूप जो लिखी थे गला बड़े जल दूत आप नचांत मुना आम कौन कर कृष्ण आप नचांत मत मत से बार लगा मत नचांत आप मत घरे सेवा आप मत दि सूत्र संचालित पांचालिका कंडे बड़े तुम नाचव कृष्ण तेनालीर तत्व ये तीनो बहुत गुरुत्व जन्म कर्म है दिव्य भगवान है अद्वैतत्व भगवत प्राप्ति जो पथ है सब छाड़ा देवधर्म वेदधर्म लोकधर्म लज्जा भय सबकि त्याग कराया पड़े गोविंद अवरूत आत्मा ये सूत्र संचालिक पांचालिक जो मैंने भगवान से भल पाई से प्रभु सेमती जो मान प्रभु आज दर्शन दे जो सब छाड़ी निजर बोले कि ना आमर बोली तो प्रभु आर कि ना तुम्हें तो आम मात्र पिता बंधु भाई मोर कि निजर मुझे निजर नमार नही तो आम तुम चरण करू वरण आमार नही तो आम आप चरण को वरण करदे आज मुझे नुहे ए सरी आज मोर नुहे आमार नहे तो आम मुझे निजर नुहे मुझे तो वरण कले आप सबुर स्वतंत्रता रखिक भगवान कृष्ण पाइपर जिते नाम भजन कले भी कृष्ण पाखे आम भजन पहुंची पार ना तेना आम निजुक दौने गोटे विचार रोच गोटे रुचि रोच मत भल लगुच आम कृष्ण के प्रार्थना करें कृष्ण आप कौन चाहते आप चाहते से आपण इच्छा ही पूर्ण मुझे चाहिए केवे भी आप कहते आप सुख हम आप जो सुख हम आप कर सूत्र संचालिका संचालित पांचालिका भाई जगपात जहाँ लिखे सेमती छाड़ा चिंता करनी नव आगे सब कृष्ण निर्भर कर चल महापुरुष प्रथम शिखाए शरणांगति भक्तर प्राण प्रेमटा आम ना से शरणांगति शिखे तुम्हें शरणांगति जाओ शरणांगति सब अंगटा सिद्ध हो शरणागत सब अंग सिद्ध हो सरलटा शरणागत कौन एटा तुम्हारे छाया इच्छा मिशाए अब आप पारे आम प्रेम कौटे अच्छे छाड़ पारे गोपी मान गोटे आई पार वस्त्र पिंधि पार वस्त्र छाड़ पार कौन टाइम कर शरणागत शिखे शरणागत पथ तर अद्वित तत्व सजातीय भेद ना विजातीय भेद ना स्वगत भेद ना जन्मकर्म दिव्य सब ये विश्वास पूर्ण विश्वास कर दरकार सर्वधर्म मदक्त सर्वमेव सिद्ध्यति विधि कंगर्जित मधिकम शरण सब फोपाड़ देखिए मो शरण जाओ ये संवाद लिख चिंता कौन कर शरणगत ना कृष्ण को उपलब्धि कर कृष्ण निजर के मन रख आदि पुरुष आदिपुरुष से ये शीघ्र का दर्शन दिखते भक्ति से कितने शीघ्र का देवे मुक्ति देदेवे तुम कामना पूर्ण करदे तुम बड़ बड़ पदवी देदे तुमको सबको मिल जाए क्योंकि निजे धरा देवे सी शीघ्र धरा देवे ये कृष्ण बहुत बड़ परीक्षा जीवन में सब बड़ परीक्षा कृष्ण पाखे दबा पड़े तुम जहाँ आईएएस देच ओएएस देच धन रोजगार करते परीक्षा तुम देन दे तुम फेस कर कृष्ण कह बड़ परीक्षा फेस कर सूत्र संचालित पांचालिका गोटे कृष्ण हाथ में सूतार नाचु गोटे कंडे हवाक पड़े ये सहज जिनस ना के सहज ना तुम गोटे क्षण भी स्वतंत्र विचार करा तार कृष्ण को दूरे गल स्वप्न भी आना चिंता ना कितने बड़े हार्ड टास्क स्वतंत्र किसी ना गोटे सूत्र संचालित पांचालिका गोटे सूतार नाचे से नाचे कृष्ण पाइबा हेल्ले से दरकार तेरे कृष्ण केमती कृष्ण तक जो मैंने पाई गोटे लीला कह कथा विश्राम देवी आम जो विग्रह सब थे विग्रह आम भगवान जो विग्रह सब थे गोविंद गोपीनाथ मदन मोहन राधा रमण राधा माधव गोपाल कृष्ण बलराम सब भगवान भगवान विग्रह भगवान ना ଶିବ ଅଦ୍ୱୈତତ୍ଵ ବ୍ରଜ ବ୍ରଜେନ୍ଦ୍ର ନନ୍ଦ ତାଙ୍କ ପାଖରେ ସେ ଆମେ ଆମକୁ ଜଣା ଆମେ ଏଇ ତତ୍ଵ ଗୁଡା କହିଲେ ଜଣଙ୍କ କୃଷ୍ଣ ମୁଁ କୋଉ କେଉଁଠି ଦେଖିବି କୃଷ୍ଣଙ୍କୁ କେଉଁଠି ସେ ଅଛନ୍ତି ତାଙ୍କର କଣ ଶକ୍ତି ମୁଁ ଜାଣିବି ତାଙ୍କୁ ତ ନିରାକର ଭଳିଆ ଲାଗିବ ନା ନାଇଁ ବିଗ୍ରହ ନାମ ରୂପ ବିଗ୍ରହ ତିନି ଚିଦାନନ୍ଦମୟ ଏବଂ କୃଷ୍ଣ କୃଷ୍ଣ ବିଗ୍ରହ କଣ ପ୍ରଭୁପାଦ କହୁଛନ୍ତି ବିଗ୍ରହ କଣ କୃଷ୍ଣ ନିଜେ ତାଙ୍କ ରୂପ ପ୍ରକାଶ କରୁଛନ୍ତି ଗୋଟେ ଜୀବକୁ ତୁମେ ଦେଖ ତୁମେ ଦେଖିପାରିବନି ମୋତେ ଦେଖ ତୁମେ ସେବା କରିପାରିବନି ସେବା କର ତୁମେ ପ୍ରାର୍ଥନା କରିପାରିବନି ମୋତେ ମୋତେ କର ମୁଁ ଆସୁଛି ସେଥିପାଇଁ ସେ ବୈଷ୍ଣବ ଡାକେ ତାକୁ ସ୍ନେହ ତାଙ୍କ କଥାରେ ଶରଣାଙ୍ଗତ ହୁଏ ତାଙ୍କୁ ପ୍ରାର୍ଥନା କରେ ତାଙ୍କୁ ଶ୍ରଦ୍ଧା କରେ ତାକୁ ପ୍ରେମ କରେ ସେଠି ପ୍ରଭୁ ଆତ୍ମପ୍ରକାଶ କରନ୍ତି ଏଇ କର୍ମକାଣ୍ଡରେ ଯେତେ ବିଗ୍ରହ ଯେତେ ମନ୍ଦିର ପ୍ରତିଷ୍ଠା ହୁଏ ସେଠି ପ୍ରାଣ ନାହିଁ ବୈଷ୍ଣବ ପ୍ରତିଷ୍ଠା ନକଲେ ହବନି ବୈଷ୍ଣବ ପ୍ରତି ବୈଷ୍ଣବ ପ୍ରାଣ ଭଗବାନ ଡାକିବ ପ୍ରଭୁଙ୍କୁ ଡାକିବ ପ୍ରଭୁ ଆପଣ ଆସନ୍ତୁ ଯଦି ଭଗବାନ ସର୍ବତ୍ର ଅଛନ୍ତି କିନ୍ତୁ ତାଙ୍କର ଶକ୍ତିକୁ ପ୍ରକାଶିତ କରିବେ ଏଇଭଳି ବିଗ୍ରହ ଯେତେବେଳେ ତୁମେ କୃଷ୍ଣ କହିବ କୃଷ୍ଣଙ୍କର କଣ କେଉଁ ବିଗ୍ରହ ଚିନ୍ତା କରିବ ନା ଆଉ କୃଷ୍ଣ କହିକି କେଉଁ କୃଷ୍ଣଙ୍କୁ ଚିନ୍ତା କରିବ କୁହ ମୋତେ ମୁଁ କହିବି ତୁମେ କୃଷ୍ଣଙ୍କୁ କୃଷ୍ଣଙ୍କ ରୂପକୁ ଚିନ୍ତା କର କେଉଁ କୃଷ୍ଣ ରୂପକୁ ଚିନ୍ତା କରିବ କୌଣସି ବିଗ୍ରହକୁ ତୁମେ ଚିନ୍ତା କରିବ ସେଥିପାଇଁ ଭଗବାନ ବିଗ୍ରହ ରୂପରେ ପ୍ରକାଶ ହେଇଥିଲେ ସିଦ୍ଧାନ୍ତ ଆମର ଯୋଉ ମଦନ ମୋହନ ମଦନ ମୋହନ ତ ଗଲେ କେଉଁଠି କି ଜୟପୁର ପଳେଇଲେ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଗୋବିନ୍ଦ ତ ସେଠି ରହିଲେ ଗୋପୀନାଥ ବି ସେଠି ରହିଲେ କୋଉଠି ଜୟପୁର ରହିଲେ ଜୟପୁର ଜୟପୁର ଜୟସିଂହ ନା ଜୟସିଂହଙ୍କର ତାଙ୍କର ଝିଅ ସେ ମଦନ ମୋହନ ଭଲ ପାଉଛି ଭଲ ଏଇ ସୂତ୍ର ସୂତ୍ର ସଞ୍ଚାଳିତ ପାଞ୍ଚାଳିକା କଣ ଜୀବନରେ ତାଙ୍କୁ ଏତେ ଭଲ ପାଇଛନ୍ତି ତାଙ୍କ ସାଙ୍ଗେ ତାଙ୍କୁ ଗୋଟେ ବିଗ୍ରହଙ୍କୁ ଏତେ ଆନନ୍ଦ ଲାଗୁଛି ରାଜା ଘର ଝିଅ ରାଜା ଘର ଝିଅ କଣ ରୂପର ଅଭାବ ନା ଧନର ଅଭାବ ନା ଯୌବନର କଣ ତାଙ୍କର ନାହିଁ କିନ୍ତୁ ମଦନ ମୋହନ କେମିତି ଭଲ ପାଆନ୍ତି ତାଙ୍କ ବିନା ସେ ବଞ୍ଚିପାରିବନି ଗୋଟେ କ୍ଷଣ ବିବାହ ଠିକ ହେଇଗଲା ବିବାହ ସେ କରୁଲି 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 ଯୋଉ ଗାଁଟା ସେଠି ଠିଆ ଠିକ ହେଇଥିଲା ନା କରୁଲିରେ ଠିକ ହେଇଥିଲା ରାଜକୁମାର ବିବାହ ହେବେ କରୁ ରାଜକୁମାରକୁ ବିବାହ ଠିକ ହେଇଗଲା ବିବାହ ଠିକ ହେଇଗଲା ପରେ ତାକୁ ଯିବାକୁ ପଡିବ ବାପ ଝିଅ ଦି ଜଣ ଜଣଙ୍କୁ ଭଲ ପାଉଛୁ ମଦନ ମୋହନ ରାଜା ବି କହିଲେ ମୁଁ ମଦନ ମୋହନ ଛାଡ଼ିପାରିବିନି ଇଏ କହିଲେ ବାପା ଝିଅର ଗୋଟେ ଡିମାଣ୍ଡ ଅଛି ତାଙ୍କର ବିବାହ ପ୍ରଥାରେ ଆକ୍ଚୁଆଲି ଆଗଟା ପୂର୍ବରୁ ଥିଲା ବାପକୁ ଝିଅ ଗୋଟେ ଅଳି କରିବ କାରଣ ଝିଅ ଆଜି ବାପାକୁ ଛାଡ଼ିକି ଯିବ ନା ତ ବାପା କହିବେ ତୋର ପ୍ରିୟ ବସ୍ତୁରେ ତୁ ନେଇକି ଯାହା ମାଗି ମୁଁ ଦେଇଦେବି ଯାହାଦ୍ୱାରା ତୁ ସେଟାକୁ ସ୍ମରଣ କରି ବଞ୍ଚିବୁ ମୋତେ ଛାଡ଼ିକି ଯିବ ନା ତେଣୁ ମୋର ଗୋଟେ ସନ୍ତତ ତୁ ନେଇକି ଯିବୁ ଆଗରୁ ଏଟା ଥିଲା କାଳେ ମୁଁ ପଢୁଥିଲି ସେ ଗ୍ରନ୍ଥରେ ଯାହା ସେଥିରେ ଅଛି କହିଲେ ବାପା ମୁଁ ଝିଅ ନା ମୋ ବିବାହ ହେଇକି ଯିବି ମୋର ବାହାଘର ଠିକ ହେଇଗଲାଣି ମୁଁ ଯାହା ମାଗି ଆପଣ ଦେବାକୁ ପଡିବ ନା ହଁ ଦେବି ମୋତେ ମଦନ ମୋହନକୁ ଦେବ ଯୌତୁକ ଯୌତୁକ କହୁଥିନି ମୋତେ ମଦନ କହିଲେ ଏଟା ସମ୍ଭବ ମୋତେ ସାଧୁ ସନ୍ତ ମାନେ କଣ କହିବେ ବ୍ରଜଭୂମି ଯେ ଛାଡ଼ିକି ଆସିକି ମୋର ଜୟପୁର ରହିଛନ୍ତି ମୁଁ ତାଙ୍କୁ ଦେଇଦେବି କହିବେ ଦେଖ ଝିଅକୁ ଭଲ ପାଉଥିଲା ମଦନ ମୋହନ ଦେଇଦେଲା ତାପରେ ମୁଁ ତାଙ୍କ ବି ନାହିଁ ମୁଁ ବଞ୍ଚିପାରିବିନି ବାପ ଝିଅ ଜଣଙ୍କୁ ଭଲ ପାଉଛନ୍ତି ରାଜା ମାନେ ମୁଁ ବଞ୍ଚିପାରିବିନି ଝିଅ ବୋଲି ବଞ୍ଚିପାରିବିନି ଝିଅ କହିଲେ ମୁଁ ବି ଭାବିନି ଏ ସୂତ୍ର ସଞ୍ଚାଳିକା ସଞ୍ଚାଳିତ ପାଞ୍ଚାଳିକା ଭଳି ତାଙ୍କ ଜୀବନ ସବୁ ଥିଲା ସବୁ କୃଷ୍ଣଙ୍କ ବିନା ଯୋଉମାନେ ଭଗବାନ ପାଇଁ ପ୍ରଭୁପାଦ ଗୁରୁଦେବ ଆମେ ଦେଖିଛୁ ସାଧୁମାନଙ୍କୁ ତାଙ୍କ ଜୀବନ କୃଷ୍ଣ ଛଡ଼ା କିଛି ନଥିଲା ଇଏ ସଂସାର ଭଲ ମନ୍ଦ କୁଆଡେ କଣ କେତେ ସବୁ ଚାଲୁଥିଲା ମଠ ମନ୍ଦିର ସବୁ କରିଥିଲେ କିନ୍ତୁ କୃଷ୍ଣ ମଠ ମନ୍ଦିର କରିବା ଲକ୍ଷ୍ୟ ନୁହେଁ କୃଷ୍ଣ ଲକ୍ଷ୍ୟ ମଠ ମନ୍ଦିରରେ କୃଷ୍ଣଙ୍କ ସୁଖ ଲକ୍ଷ୍ୟ ସେଣ୍ଟର କରିବା ଲକ୍ଷ୍ୟ ନୁହେଁ ସବୁ ଲକ୍ଷ୍ୟ ହେଲେ କୃଷ୍ଣ ତୁମେ ପ୍ରଚାର କରୁଛ ପ୍ରଚାର ଲକ୍ଷ୍ୟ କୃଷ୍ଣ କୃଷ୍ଣ ସୁଖ କୃଷ୍ଣ ସୁଖ ବିନା ସବୁ ମନେ ରଖ ଦିନେ କର୍ମକାଣ୍ଡ ହବ ସବୁଦିନେ କର୍ମକାଣ୍ଡର ଫଳ ଭଳି ତୁମକୁ ଲାଗିବ ଯଦି କୃଷ୍ଣ ସୁଖ ନାହିଁ ସେ ପ୍ରଚାର ବି କର୍ମକାଣ୍ଡ ଭଳି ତୁମକୁ ଶୁଷ୍କ ଲାଗିବ ସେ ମଠ ମନ୍ଦିର ବି ତୁମକୁ ଦିନେ ଶୁଷ୍କ ଲାଗିବ କାରଣ କୃଷ୍ଣ ସୁଖ ନାହିଁ କୃଷ୍ଣ ସୁଖ ନଥିଲେ ଏସବୁ ବାହ୍ୟ ଆଡମ୍ବର କେବେ ବି ଗୋଟେ ଯୁବକୁ ସୁଖ ଦେବ ଆସି ତ କହିଲେ ମୁଁ ବିବାହ ହେବିନି ଏଗୁଡ଼ା ବିବାହ କେମିତି ହବୁନୁ ବିବାହରେ ଠିକ ହେଇଯାଇଛି ରାଜା ଘର ପୁଣି ଯୁଦ୍ଧ ହେଇଯିବ ଯେ ନା ମୁଁ ଯିବିନି ମୋତେ ମଦନ ମୋହନ ଦରକାର ସେ କହିଲେ ମୁଁ ମଦନ ମୋହନ ଛାଡ଼ିପାରିବିନି ଇଏ କହୁଛି ମୁଁ ମଦନ ମୋହନ ଛାଡ଼ିପାରିବିନି ରାଜା କହିଲେ ତୁ ପ୍ରକୃତିରେ ଭଲ ପାଉଛୁ କି ନା କହିଲେ ମୁଁ ତାଙ୍କ ବିନା ବଞ୍ଚିପାରିବିନି ତ ପରୀକ୍ଷା ଦେବାକୁ ପଡିବ ଏଇ କଥା କହୁଥିଲି ନା ସୂତ୍ର ସଞ୍ଚାଳିତ ପାଞ୍ଚଟିକା ମାନେ ତୁମ ଜୀବନ ପରୀକ୍ଷା ବହୁତ ଆସିବ ତୁମେ ତାକୁ ଚାହିଁବ ସବୁବେଳେ ମୁଁ ଶରଣାଗତ ହେବି ବହୁତ ପରୀକ୍ଷା ଆସିବ କୃଷ୍ଣ ତୁମେ କୃଷ୍ଣ ପାଖକୁ ଯିବାକୁ ଚାହୁଁଛ ନା କୃଷ୍ଣ ଚାହିଁବେ ୟାର କେତେ ଇଣ୍ଡିପେଣ୍ଡେଣ୍ଟ ଅଛି ସବୁବେଳେ ତୁମକୁ ସବୁବେଳେ ପରୀକ୍ଷାରେ ପକେଇବି ଏଠୁ କେତେ ବଡ଼ ପରୀକ୍ଷା ତୁମେ ପ୍ରକୃତି ଭଲ ପାଉଛ ଠିକ ଅଛି ତୁମେ ପରୀକ୍ଷା ଦେବାକୁ ପଡିବ ତୁମ ଆଖି ବନ୍ଧା ହବ ଆଉ ବିଗ୍ରହ ରଖା ହବ ତୁମେ ଛୁଇଁ କହିଦେବ ଇଏ କିଏ ଯିଏ ହଉଛି ମଦନ ମହନ୍ତାନ ତାଙ୍କୁ ନେଇଯିବ ଆଉ କଣ ରାଜା କଣ କଲେ ଠିକ ମଦନ ମୋହନଙ୍କ ଭଳି ବିଗ୍ରହ ତିଆରି କଲେ ଅବିକ ଯେମିତି ପାଦ ଯେମିତି ହାତ ଯେମିତି ସବୁ ଜିନିଷ ତିଆରି କଲେ କରିକି ଆଖିରେ ଆଖି ବାନ୍ଧିଦେଲେ କାର ରାଜକୁମାରୀ ଝିଅର ରାଜକୁମାରୀ ଆଖି ବନ୍ଧା ହେଲା ପରୀକ୍ଷା ଦେବେ ପାଞ୍ଚ ସାତ ମୂର୍ତ୍ତି ଅଛନ୍ତି ସବୁ ଲୋକ ଠିଆ ହେଇକି ରହିଲେ ଏ ରାତିରେ ମଦନ ମୋହନଙ୍କୁ ପ୍ରାର୍ଥନା କଲେ ଯଦି ପ୍ରକୃତରେ ମୁଁ ତୁମକୁ ଭଲ ପାଉଥିବି ପ୍ରଭୁ ଯଦି ପ୍ରକୃତରେ ତୁମକୁ ଭଲ ପାଉଥିବି ତାହେଲେ ଆପଣ ମୋତେ ସଙ୍କେତ ଦେବେ ଆପଣ କେଉଁ କାରଣ ମୋ ବାପା ପଡ଼ିକି ପରୀକ୍ଷା ନେବେ ନା ମୁଁ କେମିତି ଜାଣେ ଆଖି ବାନ୍ଧିଲା ପରେ ମୁଁ କେମିତି ଜାଣିବି ଆପଣ କେସ୍ ମଦନ ମୋହନ କହୁଛନ୍ତି ତୁ ବ୍ୟସ୍ତ ହେନି ତୁ ଯେତେବେଳେ ଯିବୁ ଆଖି ବାନ୍ଧିଥିବି ତୁ ପାଦକୁ ଅଣ୍ଡାଳିବୁ ତୁ ଯେତେବେଳେ ପାଦକୁ ଅଣ୍ଡାଳିବୁ ମୋ ପାଦ ପାଖକୁ ଯିବୁ ମୁଁ ବୁଢ଼ା ଆଙ୍ଗୁଳି ଟେକିବି ତୁ ସେଠି ଜାଣିବୁ ମୁଁ ହଉଛି ଇଏ ତୁ ସେଟା କହିବୁ ଆଉ କଣ ଆରେ ଭଗବାନ ଏମିତି କରନ୍ତି ଅଦ୍ୱୈତ ଅଦ୍ୱୈତ ଜ୍ଞାନ ତତ୍ତ୍ୱ ଭଗବାନ ସେ ଯଦି ପ୍ରଭୁଙ୍କୁ ଜଣଙ୍କର ପାଇବାର ଇଚ୍ଛା ଅଛି ନା ତାକୁ ତାକୁ ଜୀବନ ଏଇଭଳି ଏଇ ସୂତ୍ର ସଞ୍ଚାଳିତ ପାଞ୍ଚାଳିକା ଭଳି ହେବାକୁ ପଡିବ ବହୁତ ମହାପ୍ରଭୁ ହିଁ କେବଳ କୃପାରେ ଶରଣାଗତି ହେଇପାରିଲେ ପୂର୍ଣ୍ଣ ଶରଣାଗତି ସ୍ତରକାମ ଆଇଲେ କେବଳ ଏଇଟା ହେଇପାରିବ ସ୍ୱତନ୍ତ୍ର ଇଚ୍ଛା କିଞ୍ଚିତ ଆସିବନି ଆମର ସବୁବେଳେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ପଡିବ ଗୁରୁ ବୈଷ୍ଣବଙ୍କୁ ପ୍ରାର୍ଥନା ଆପଣ ମୋର ଇଚ୍ଛା ଶକ୍ତିକୁ ଆପଣ ଜାଗ୍ରତ କରାନ୍ତୁ ମୋର ଇଚ୍ଛା ଶକ୍ତିକୁ ଆପଣ କାର୍ଯ୍ୟକାରୀ କରନ୍ତୁ ମୋର ଇଚ୍ଛା ଶକ୍ତି ଦ୍ୱାରା ଆପଣଙ୍କର ସୁଖ ଆପଣ ନିଅନ୍ତୁ ମୁଁ ଆଉ ଡ୍ରାଇଭର ହେବା ପାଇଁ ଚାହୁଁନି କି ହେଲ୍ପର ହେବା ପାଇଁ ଚାହୁଁନି କି ବନର ହେବା ପାଇଁ ଚାହୁଁନି ରାଜା ତା ପରଦିନ ସକାଳେ ପରୀକ୍ଷା କଲେ ରାଣୀ ସମସ୍ତେ ଠିଆ ହେଇକି ରହିଛନ୍ତି କଣ ହବ ରାଜକୁମାରୀ ଗଲେ ଆଖି ବନ୍ଧା ହେଲା ତାଙ୍କର ବି ତଥାପି ବିଶ୍ୱାସ ନଥିଲା କାହାର ବିଶ୍ୱାସ ନାହିଁ ମାନେ ତାଙ୍କୁ ଭୟ ଲାଗୁଥିଲା ନା ମଦନ ମୋହନଙ୍କୁ ହରେଇ ଦେବେ ସତରେ କଣ ଠାକୁର ବିଗ୍ରହ ଏମିତି ଆଙ୍ଗୁଠି ଟେକିବେ ନା କଣ ସ୍ୱପ୍ନରେ କହୁଛି ମୋର ସ୍ୱପ୍ନଟା ତ ମାନେ କଣ ମାନସିକ ଗୋଟେ ଭାବନା ନୁହେଁ ତ ତାଙ୍କୁ ଭୟ ଲାଗୁଥିଲା ମୁଁ କହିଲି ବହୁତ ଚିନ୍ତା କରିଛି ବୋଲି କଣ ଏମିତି ଗୋଟେ ସ୍ୱପ୍ନ ଆସିଗଲେ କି ସେ ମଦନ ମୋହନ ଛାଡ଼ିପାରୁନଥିଲେ ଶେଷରେ ତ ଗଲେ ପାଦରିଆ ଦରଦରିଆ ଗଲେ ତାଙ୍କରି ପାଖରେ ଯେ ଆଙ୍ଗୁଠି ଉଠେଇଲେ ଆଉ ଆଙ୍ଗୁଠି ଉଠିଲେ ତ ବାପା ଇଏ ହେଉଛନ୍ତି ମଦନ ମୋହନ ଆଉ ରାଜା କଣ କହିବି ସତର ଆଖି ଖୋଲିଲେ ଦେଖ ଦେଖ ମୋର ପରୀକ୍ଷା ଦେବାକୁ ପଡିବ ଏ ଯୋଉ ସୂତ୍ର ସଞ୍ଚାଳିତ ପାଞ୍ଚାଳିକା ଭଳି ଏଇ ସ୍ଥିତିକି ଯିବାକୁ ହେଲେ ଆମକୁ ପରୀକ୍ଷା ଦେବାକୁ ପଡିବ ପରୀକ୍ଷା ହେଉଛି ଏହା ଭକ୍ତିମ ଠାକୁରଙ୍କର ଗୋଟିଏ ପଦକୁ ସେବଳ ମନେ ରଖିବାକୁ ପଡିବ ତୁମର ଇଚ୍ଛା ଆଜି ଇଚ୍ଛା ମିଶା ହେଲ ଭକ୍ତି ବିନୋଦ ଆଜି ଆପଣ ଭୁଲି ପ୍ରଭୁ ମୁଁ ଆପଣ ନିଜକୁ ଭୁଲି ହେଇଛି ଆପଣ ଯାହା କରିବେ ମାରିଲେ ମାରିବେ ରଖିଲେ ରଖିବେ ଆପଣ ଯାହା ଯେଉଁ ଇଚ୍ଛାରେ ଚଢ଼ି ନେବେ ତେଣୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ତତ୍ତ୍ୱ ହେଉଛି ଏହା ତାଙ୍କର ଷ୍ଟାଣ୍ଡାର୍ଡ ଯାହା କୁହାଯାଏ ଇଂଲିଶରେ ତାଙ୍କ ଷ୍ଟାଣ୍ଡାର୍ଡ ତାଙ୍କ ମିନିମମ୍ ଷ୍ଟାଣ୍ଡାର୍ଡ ହେଉଛି ଏହା ତାଙ୍କୁ ଯଦି କେହି ଭଲ ପାଇବା ପାଇଁ ଚେଷ୍ଟା କରୁଛି ତାଙ୍କୁ ପ୍ରେମ କରିବା ପାଇଁ ଚେଷ୍ଟା କରୁଛି ସେ ଅଦ୍ୱୈତ ତତ୍ତ୍ୱ ତାଙ୍କର ସବୁ ହେଉଛି ଦିବ୍ୟ ଆଉ ତାଙ୍କର ସ୍ଥିତି ହେଉଛି ଏହା ସବୁ ଧର୍ମ ଛାଡ଼ିବାକୁ ପଡିବ ଆଉ ଗୋଟିଏ ସୂତ୍ର ସଞ୍ଚାଳିତ ପାଞ୍ଚାଳିକ ଭଳି ଆମ ଜୀବନ କାଟିବାକୁ ଯେମିତି ନଚେଇବେ ଦ୍ୱାରକାବାସୀମାନଙ୍କୁ ଯେମିତି ନଚଉଥିଲେ ମଥୁରାବାସୀମାନଙ୍କୁ ବସୁଦେବ ଦେବକି ତାଙ୍କର ପିତା ହେଇକି ତାଙ୍କୁ ସେମିତି ନଚନ୍ତି ଆମର ଜୀବନ ଲକ୍ଷ୍ୟ ହେଉଛି ସେଇଟା ତେଣୁ ଆଜି ଦିବସରେ ପ୍ରଭୁଙ୍କର ଆବିର୍ଭାବ ପ୍ରଭୁ ଆଜି ଏ ତିଥିରେ ଆବିର୍ଭାବ ହେଇଥିଲେ ଅଷ୍ଟମୀ ତିଥିରେ ଏଇ ଯୋଉ ମାଧୁର୍ଯ୍ୟରେ ଜୀବ ଜଗତକୁ ବୁଡ଼ିବା ପାଇଁ କେମିତି ଯିବ ଗୋଟେ ରସ ସହିତ ମୋ ସହିତ ଦାସ୍ୟ ରସ ହଉ ସାକ୍ଷ୍ୟ ରସ ହଉ ବତ୍ସଲ୍ୟ ରସ ହଉ ମାଧୁର୍ଯ୍ୟ ରସ ହଉ ରସରେ ସମ୍ବନ୍ଧିତ ହଉ ତାର ଦୁଃଖ ଯାଉ ସେ ମୋତେ ପ୍ରାପ୍ତି କରୁ ମୋର ଘରକୁ ଫେରିଯାଉ ଗୋଲକ ବୃନ୍ଦାବନକୁ ଆସୁ ସେ ଏଥିପାଇଁ ପ୍ରଭୁ ଆବିର୍ଭାବ ହେଇଥିଲେ ଏବଂ ଆମର ଆଜି ଯାହା ଆମେ ଜାଣୁଛେ କରୁଛେ ଏଥିପାଇଁ ମହାନ କରୁଣା ହେଲା ସେଥିଲା ପ୍ରଭୁପାଦଙ୍କର କୃପର ମାନେ ଜାଣୁଛେ ସାଧୁମାନଙ୍କର କୃପାର ମୁଁ ଯେମିତି ଆପଣ ପ୍ରଥମେ କହିଥିଲି ନିଶା ଗୋଟେ ନିଶାଡ଼ିକି ନିଶା ଶକ୍ତ କରିଦେଲା ପରେ ସେ ନିଶାଡ଼ି ଅନ୍ୟମାନଙ୍କୁ ନିଶା ନିଶା କରିପାରିଦିଏ ତେଣୁ ଭଗବାନ ଏ ଜଗତରେ ଭକ୍ତି ପ୍ରଚାର କରିବା ପାଇଁ ଆଗେ ଗୋଟେ ଭକ୍ତକୁ ଆବିଷ୍ଟ କରିଦିଅନ୍ତି ଭକ୍ତି ଶକ୍ତିରେ ସେ ଭକ୍ତି ଶକ୍ତିରେ ସେ ଆବିଷ୍ଟ ହେଲା ପରେ ସେ ଜୀବମାନଙ୍କୁ ଏ ରାସ୍ତା ପାଆନ୍ତି ରସ ପ୍ରଦାନ କରନ୍ତି ତେଣୁ ଏଇଠି ଆମେ କଥାକୁ ବିଶ୍ରାମ ଦେବା ଏବେ ଅଭିଷେକ ପାଇଁ ପ୍ରସ୍ତୁତ ହେବେ ଆପଣମାନେ ନାମ ସଂକୀର୍ତ୍ତନ କରିବେ ହରେ କୃଷ୍ଣ ଜୟ କୃଷ୍ଣଚନ୍ଦ୍ର ଭଗବାନ କି ଜୟ ପରପୁରୁଷ ଭଗବାନ କୃଷ୍ଣଚନ୍ଦ୍ର କି ଜୟ କୃଷ୍ଣ ବଳରାମ କି ଜୟ ରାଧା ଗୋପାଳ ଜୀ କି ଜୟ ରାଧା।